ବିଜୟରଥ କୁଟୁମ୍ବ ଆତୁତାତ୍ରୀ ବିଜୟରଥ କୁଟୁମ୍ବ, ଏ କୁଟୁମ୍ବ ଶବ୍ଦଟା ମୁଁ ବ୍ୟାଖ୍ୟା ଠିକ୍ସେ କରିପାରିଲିନି, ପ୍ରସ୍ତୁତ ନଥିଲି ତ ଶୀଘ୍ର ଆସିଲି। କୁଟୁମ୍ବ ଶବ୍ଦ ଅର୍ଥ ବିଜୟ ରଥ ହେଉଛି ଅର୍ଜୁନ। କୁଟୁମ୍ବ ଶବ୍ଦ ଅର୍ଥ ଯେ ରଥ ଆଉ ଅର୍ଜୁନ ଯାହାଙ୍କର କୁଟୁମ୍ବ। ଭଗବାନ ଯେଭଳି ବ୍ୟକ୍ତି ତାର କୁଟୁମ୍ବକୁ ପୋଷଣ କରେ ସେଥିପାଇଁ ମନ ବିଲକୁଲ ଲଗେଇ ଦିଏ, ବ୍ୟକ୍ତି ତାର ନିଜର ସୁଖ ଆଉ ଦେଖେ ନା। ଭଗବାନ ସେଇଭଳି ବିଜୟ ରଥ କୁଟୁମ୍ବେ, ଅର୍ଥାତ ଅର୍ଜୁନଙ୍କର ରଥ ହିଁ ଭଗବାନଙ୍କର କୁଟୁମ୍ବ ଥିଲା, କାରଣ ସେଠି ଅର୍ଜୁନ ରହୁଥିଲେ। ଆଉ ଭଗବାନ କୁଟୁମ୍ବକୁ ଯେଭଳି ଭରଣ ପୋଷଣ କରନ୍ତି ଭଗବାନ ସେଭଳି ପୋଷଣ କରୁଥିଲେ। କିନ୍ତୁ ଏଇ କୁଟୁମ୍ବ ଶବ୍ଦ ଅର୍ଥରେ ସ୍ୱାମୀପାଦ ଲେଖିଛନ୍ତି ବହୁତ ସୁନ୍ଦର ଜିନିଷ ଲେଖିଛନ୍ତି। ତଦେବଂ ଅନ୍ୟାୟର ଅପି ଭୃତରକ୍ଷା ବ୍ୟଗ୍ରେ କୃଷ୍ଣରତି ଆଶାସ୍ତେ। ପ୍ରଥମେ ଏ ଶ୍ଳୋକର ଆରମ୍ଭରୁ ସ୍ୱାମୀପାଦ କହୁଛନ୍ତି, ଭୀଷ୍ମଦେବ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଯେ ଅନ୍ୟାୟ ଭାବରେ ଯିଏ ଭୃତ୍ୟଙ୍କୁ ରକ୍ଷା କରିଥିଲେ ସେଇ ପ୍ରଭୁଙ୍କ ନିକଟରେ ମୋର ମତି ରହୁ। ଭଗବାନ ବହୁତ ସମୟରେ ଯେଭଳି ବ୍ୟକ୍ତି କୁଟୁମ୍ବ ଭରଣ ପୋଷଣ କରୁଛି ଅନ୍ୟାୟ କରୁଛି, ବହୁତ କ୍ଷେତ୍ରରେ ଅନ୍ୟାୟ କରେ, ଅନ୍ୟାୟ କରି ମଧ୍ୟ ତାର କୁଟୁମ୍ବକୁ ଭରଣ ପୋଷଣ କରେ, କାରଣ ତାର ଜୀବନର ଲକ୍ଷ୍ୟଟା ହେଉଛି ମୋର କୁଟୁମ୍ବ ବା ସମ୍ବନ୍ଧୀ ଏମାନେ କିଭଳି ସୁଖରେ ରହିବେ, ସେ ଆସକ୍ତ। ସେଭଳି ଭଗବାନ ଅର୍ଜୁନ ପ୍ରତି ଏତେ ଆସକ୍ତ ଥିଲେ, ଯେଭଳି ଆପଣ ଶୁଣନ୍ତୁ ଯେତେବେଳେ ରଥର ଚକା ଧରି ଭଗବାନ ଆସୁଛନ୍ତି, ଭଗବାନ ବ୍ୟସ୍ତ କାହା ପାଇଁ, ଅର୍ଜୁନ ପାଇଁ, କିନ୍ତୁ ଅର୍ଜୁନ ବ୍ୟସ୍ତ ଭଗବାନଙ୍କ ପାଇଁ। ଭଗବାନ ଅର୍ଜୁନଙ୍କୁ ସୁରକ୍ଷା ଦେବା ପାଇଁ ନିଜର ଶପଥଟାକୁ ଭୁଲି ଯାଇଛନ୍ତି, କିନ୍ତୁ ଅର୍ଜୁନ ଚାହୁଁଛି, କାରଣ ଅର୍ଜୁନ ତାର ବିଜୟ ଦରକାର ନାହିଁ କି ପରାଜୟ ଦରକାର, ସେ କ'ଣ ଚାହୁଁ, ସବୁ ଦାୟିତ୍ୱ ଯେହେତୁ ଭଗବାନଙ୍କୁ ଦେଇଦେଇଛି ଯେ ମୁଁ ବିଜୟ ହେବା ଦରକାର, ଏଇ ଜ୍ଞାନଟା ଅର୍ଜୁନର ନାହିଁ। ଭଗବାନଙ୍କର କିଭଳି ମର୍ଯ୍ୟାଦା ରହୁ, ପ୍ରଭୁଙ୍କର କିଭଳି ସୁଖ ହେବ, ସେଥିପାଇଁ ଯାଇ ଭଗବାନଙ୍କୁ ଜୋରସୋର ଧରିଛନ୍ତି। ଏମିତି ନାହିଁ ଯେ ଅର୍ଜୁନ ଧରିଦେଲେ ଯେ ଭଗବାନ ରହିଯିବେ, ଏଇଟା ଠିକ୍ କଥା ନୁହେଁ। ଭଗବାନ ତ କହୁଛନ୍ତି, ଯେମିତି ଆଜି ସକାଳୁ ମହାରାଜ ଡାକିଥିଲେ ନାଇ କହୁଥିଲେ ଏ ବିଷୟରେ, କହିଲେ ଦୁଇଟି କଥା କହିଲେ, କହିଲେ ତା କହିଲ ତୁମେ ଅର୍ଜୁନଙ୍କର ମସ୍ତକକୁ ପ୍ରହାର ହେଇଥିଲା, ପ୍ରକୃତରେ ମସ୍ତକକୁ ନୁହେଁ ମୁକୁଟକୁ। ଅବଶ୍ୟ ମହାଭାରତରେ ମସ୍ତକ ଆଉ ମୁକୁଟ ଶ୍ଳୋକ ଅର୍ଥ ଅଛି, ସେଠି ଅନ୍ୱୟ ନାହିଁ, ଅନୁବାଦ ନାହିଁ। ଆଉ ଅର୍ଜୁନ ତ ଏଇଭଳି କହୁଥିଲେ, ଭଗବାନ କହୁଥିଲେ ଅର୍ଜୁନଙ୍କୁ, ମୋତେ ଛାଡ଼ିଦିଅ, ମୁଁ ଭୀଷ୍ମଙ୍କୁ ଛାଡ଼ିବି ନା। ଆଉ ଭୀଷ୍ମଙ୍କୁ କହୁଛନ୍ତି ପ୍ରଭୁ ଆସ। ଅର୍ଜୁନ ଆଉ ତାଙ୍କର ରଥକୁ ଯିଏ କୁଟୁମ୍ବ କରୁଥିଲେ ଯେଉଁ ପ୍ରଭୁ, ସେ କ'ଣ କରୁଛନ୍ତି ନା ଅନ୍ୟାୟରେ ବି, ଅନ୍ୟାୟ ମାନେ ଯୁଦ୍ଧରେ ଗୋଟେ ନ୍ୟାୟ ଅଛି, ଯୁଦ୍ଧର ନ୍ୟାୟ ହେଲା ରଥୀ ଏଇ ନିୟମରେ ଚଳିବେ, ସାରଥୀ ଏଇ ନିୟମରେ ଚଳିବେ, ସାରଥିର ନିୟମ ଅଛି, ରଥିର ନିୟମ ଅଛି, କିନ୍ତୁ ଭଗବାନ ସବୁ ଅର୍ଜୁନ ପାଇଁ କାଟିଦେଇଛନ୍ତି, ସବୁ କାଟିଦେଇଛନ୍ତି ବହୁତ ଜାଗାରେ ଜାଣି ଶୁଣି ନା, କାହିଁକି ନା କୁଟୁମ୍ବ ଅର୍ଜୁନଙ୍କ ରଥ ଏ ଲାଇ ତୁମକୁ କିଏ ଆଗରେ ବସେ ଲାଇ ଚାଲ କେହି ପାଠ କରିବେନି, ତାଙ୍କର କୁଟୁମ୍ବ ଥିଲା। ଏବଂ କୁଟୁମ୍ବ ଶବ୍ଦ ଅର୍ଥକୁ ସ୍ୱାମୀପାଦ କହୁଛନ୍ତି ଯେ ବିଜୟେ ଅର୍ଜୁନସ୍ତସ୍ୟ ରଥ ଏବ କୁଟୁମ୍ବମ୍ ଅକୃତ ସତୀରପି ରକ୍ଷଣୀୟ। ଅକୃତ କାର୍ଯ୍ୟ ଯେଉଁଟା କରଣୀୟ କାର୍ଯ୍ୟ ନୁହେଁ, ଶହ ଶହ କରଣୀୟ କାର୍ଯ୍ୟ କରି ଯେଭଳି ବ୍ୟକ୍ତି ତାର କୁଟୁମ୍ବକୁ ପୋଷେ, ଅକରଣୀୟ କାର୍ଯ୍ୟ ଯେଉଁଟା କରିବା ଉଚିତ ନୁହେଁ ବ୍ୟକ୍ତି ତାର କୁଟୁମ୍ବ ପାଇଁ କରୁଛି ଏବଂ କରିବା ଆବଶ୍ୟକ ବି, ଯଦି ବ୍ୟକ୍ତି ସତ୍ ଉପାୟରେ ତାର କୁଟୁମ୍ବକୁ ପୁଣି ଅସତ୍ ଉପାୟରେ କୁଟୁମ୍ବକୁ ପୋଷିବା ଉଚିତ, କିନ୍ତୁ ଅସତ୍ ଉପାୟରେ କାହାକୁ ପୋଷିବା ଉଚିତ, କୁଟୁମ୍ବ ମାନେ କ'ଣ ସମୀପାଦ ଦେଉଛନ୍ତି ମନୁସଙ୍ଗୀତ। ସତ ସତ ଅନ୍ୟାୟ କରି ବ୍ୟକ୍ତି ଯେଭଳି କୁଟୁମ୍ବକୁ ପୋଷିବା ଆବଶ୍ୟକ ସେଭଳି ଭଗବାନ ଅର୍ଜୁନକୁ ପୋଷୁଥିଲେ, ତାହେଲେ ବହୁତ ଛଳନା କରି ଭଗବାନ ରକ୍ଷା କରିଛନ୍ତି, କାରଣ ଏ ଭକ୍ତ ବତ୍ସଳତା ବହୁତ ଜାଗାରେ ଭଗବାନ ନିୟମକୁ ଭାଙ୍ଗି ଦେଇଛନ୍ତି। ଆଚ୍ଛା, କୁଟୁମ୍ବ ଶବ୍ଦ ଅର୍ଥକୁ କହୁଛନ୍ତି ଯେ କୁଟୁମ୍ବକୁ ଭରଣ ପୋଷଣ କରିବ ବ୍ୟକ୍ତି ଅନ୍ୟାୟରେ ଶ୍ରଦ୍ଧା ବି, ସେ କୁଟୁମ୍ବ ମାନେ କିଏ ମନୁସଙ୍ଗୀତରେ କୁହାଯାଉଛି, ସ୍ୱାମୀପାଦ ଲେଖିଛନ୍ତି ତାଙ୍କ ଟୀକାରେ, ବୃଦ୍ଧୋଚ ମାତ ପିତାରୁ ସାଧ୍ୱେ ଭାର୍ଯ୍ୟା ଶିଶୁସୁତ ଅପକାର୍ଯ୍ୟ ସତମ କୃତ୍ୱା ଭତିବ୍ୟ ଭର୍ତ୍ତବ୍ୟ ମନୁର ଅବ୍ରବୀତ। ମନୁ ଏଇ କଥା ହିଁ କହିଛନ୍ତି, ଏଇମାନଙ୍କୁ ସତ ସତ ଅକାର୍ଯ୍ୟ କରି ସୁଦ୍ଧା ତାଙ୍କୁ ପୋଷିବା ଦରକାର, ମାନେ ଅକାର୍ଯ୍ୟ କରି ସୁଦ୍ଧା ପୋଷିବା ମାନେ ନୁହେଁ ଯେ ଆପଣଙ୍କୁ ଗୋଟେ ଲାଇସେନ୍ସ ମିଳିଗଲା, କ'ଣ ତ ଶାସ୍ତ୍ର କହିଛନ୍ତି ଆମେ ଅକାର୍ଯ୍ୟ କରି ଆମେ ସଂସାର ପୋଷିବୁ, ନା ନା ନା, ଯଦି ସତ୍କାର୍ଯ୍ୟରେ ସଦ୍ ଉପାୟରେ ଆପଣ ଏମାନଙ୍କୁ ଭରଣ ପୋଷଣ କରିପାରୁନାହାନ୍ତି, ଅସତ ଉପାୟରେ କରିବେ ସେଥିରେ କୌଣସି ଦୋଷ ନାହିଁ। ଏଠି କାହିଁକି କୁହାଯାଉଛି ଯେଭଳି ଅର୍ଜୁନଙ୍କୁ ଭଗବାନ ସୁରକ୍ଷା ଦେବା ପାଇଁ ଭକ୍ତ ବାତ୍ସଲ୍ୟ ପାଇଁ ସତ ସତ ଯୁଦ୍ଧରେ ନିୟମକୁ ଭାଙ୍ଗି ଦେଇଛନ୍ତି,
କୁଟୁମ୍ବ, କାରଣ କୁଟୁମ୍ବକୁ ଯେଭଳି ବ୍ୟକ୍ତି ପୋଷିବା ପାଇଁ ସତସତ ନିୟମକୁ ଭାଙ୍ଗିଦିଏ, କିନ୍ତୁ କୁଟୁମ୍ବ ଶବ୍ଦର ଅର୍ଥ କ'ଣ କ'ଣ ନା ବୃଦ୍ଧ ବାବା, ବୁଢ଼ା ବାବା, ବୃଦ୍ଧ ଚ ମାତା ପିତରୁ, ବୃଦ୍ଧ ମାତା ଚ ଆ ପିତା, ମାତା ଆଉ ପିତା ଉଭୟ, ବୃଦ୍ଧ ପିତାମାତାଙ୍କୁ ପୋଷିବା ପାଇଁ ଯଦି କିଛି ଅନ୍ୟାୟ ଆପଣ କରନ୍ତି ବି ଆପଣଙ୍କର ଧନ ନାହିଁ, ଏଥିରେ ପାପ ଲାଗିବ ନା, ମନୁ କହୁଛନ୍ତି ମନ ସଂହିତାରେ। ଆଉ ସାଧ୍ୱୀ ଭାର୍ଯ୍ୟା ସତୀ ସ୍ତ୍ରୀ, ମୁଁ ତ ଆଜି ଗୋଟେ ବହୁତ ବଡ଼ କଠୋର କଥା ଆପଣମାନଙ୍କୁ କହିଦେଲି, ଅବଶ୍ୟ ସେଇଟା ପ୍ରସଙ୍ଗ ନୁହେଁ, ମହାରାଜ ବି ମୋତେ କହିଲେ, ମହାରାଜ ତ 100% ଓଡ଼ିଆ ବୁଝୁଛନ୍ତି, ମୋତେ ଡାକି କହିଲେ ମହାରାଜ, ସେଟା ପ୍ରସଙ୍ଗ କରିଥିଲା, ମାନେ ମହାରାଜ କ'ଣ କରିବା, ତ ଆସୁ ଆସୁ ମୁଁ କହିଦେଲି ଆଉ। ଏ ଯେଉଁ ନାରୀଙ୍କର କଥା ପଡ଼ିଲା, ଚାରିଜଣ ଶାସନର ଅଧିକାରୀ, ମୁଁ ତ କହିଦେଲି ମାଡ଼ ମାରିବା ଦରକାର, ଏଟା ଭୁଲ ଜିନିଷ, କାରଣ ରାମାୟଣରେ କୁହାଯାଇଛନ୍ତି ନାରୀ, ଯଦି ରାମଚନ୍ଦ୍ର ମହାପ୍ରଭୁ ନାରୀ ହେଉଛନ୍ତି ଅବଳା ଶିଶୁ ଭଳି, ତାଙ୍କୁ ତ ଗୋଟିଏ କିନ୍ତୁ ନାରୀମାନଙ୍କ ପାଖରେ ଜିନିଷ ଅଛି, ତାଙ୍କୁ କେବେ ହତ୍ୟା କରାଯିବ ନା, ଏଇଟା ଗ୍ୟାରେଣ୍ଟି। ନାରୀମାନଙ୍କୁ ଯେଉଁମାନେ ହତ୍ୟା କରନ୍ତି ତାଙ୍କର ତ ବିଲକୁଲ ବ୍ରହ୍ମହତ୍ୟା ଦୋଷ ଲାଗିବ, ନାରୀମାନେ ହତ୍ୟାର ଯୋଗ୍ୟ ନୁହନ୍ତି। ଯେତେ କଳି ଯୁଗରେ କେବଳ ନାରୀମାନଙ୍କୁ ହତ୍ୟା କରାଯାଉଛି, କୌଣସି ଯୁଗରେ ନାରୀମାନଙ୍କୁ ହତ୍ୟା କରାଯାଏ ନା, ତାଙ୍କୁ ସବୁ ସମୟ କ୍ଷମା କରାଯାଏ। ପ୍ରଭୁପାଦ ମହାରାଜ କହୁଛନ୍ତି ଏ ଜଗତରେ ଦୁଇ ଜଣ ନଷ୍ଟ ହେବା ପାଇଁ ବହୁତ, ମାନେ ଯାହା କହନ୍ତି 100% ଚାନ୍ସ ଅଛି, ଦୁଇ ଜଣ ଅତି ଶୀଘ୍ର ନଷ୍ଟ ହେଇଯାନ୍ତି, ଗୋଟେ ବାଳକ ଆଉ ଗୋଟେ ନାରୀ। ଗୋଟେ ବାଳକ ଯେଭଳି ତାକୁ ଗାଇଡ଼ାନ୍ସ ନ କଲେ ଯେତେ ଅତି ଶୀଘ୍ର ସେ ନଷ୍ଟ ହୋଇଯିବ, ଠିକ୍ ସେଭଳି ଗୋଟେ ନାରୀ ତାକୁ ସବୁ ସମୟରେ ଜଗିବା ଦରକାର। ଏଠି ଯେଉଁ ଶାସନକୁ ଆଗଲା, ମୁଁ ତ କହିଲି ମାରିବା, ଏଟା ଶାସନ ଅର୍ଥରେ ବହୁତ ହେଉଛି, ଦୁଷ୍ଟ ନାରୀ ମୁକ୍ତ ନାରୀ ହେଲେ ତ ମାରିବା ଦରକାର ହେନି, ଦୁଷ୍ଟ ନାରୀ ହେଲେ ବି ନାରଦମୁନି ଯେମିତି କୁହନ୍ତି ମାଡ଼ ନ ମାରିଲେ ବି ସାପକୁ ଫଁ ବୋଲି ଦେଖିବା ଦରକାର, ତ ନାରଦମୁନି ଗୋଟେ ସାପକୁ ବର ଦେଇଥିଲେ ନା, ଗୋଟେ ସାପ ନା ଥିଲା ନା, ସେ ସାପ, ସେ ସାପ ସବୁବେଳେ ଗୋଟେ ଗାଁରେ ରହୁଥିଲା, ସେ ବଦମାସ କରେ ମାରେ ନା କ'ଣ, ନାରଦମୁନିଙ୍କ ପାଖକୁ ଆସିଲା, ନାରଦମୁନି ତା କହିଲେ ସାପ ତୁ କାହିଁକି ତୁ ଲୋକମାନଙ୍କର କ୍ଷତି କରୁଛୁ, ତୁ ଆଜିଠାରୁ ଆଉ କାହାକୁ କାମୁଡ଼ିବୁନି, ତୁ ଚୁପଚାପ ଶୋଇକି ରହ। ତେଣୁ ଗାଁର ଲୋକ କ'ଣ କଲେ, ଆରେ ସାପଟା ତ ଚୁପଚାପ ଶୋଇକି ରହି, ତାକୁ ସମସ୍ତେ ବାଡ଼େଇଲେ, ଯେତେବେଳେ ବାଡ଼େଇଲେ ନାରଦମୁନିଙ୍କ ପାଖରେ ଆସି ପହଞ୍ଚିଲା, ଆଜ୍ଞା ମୁନିବର ଆପଣ ତ କହିଲେ ମୁଁ ସାଇଲେନ୍ସ ରହିବା ପାଇଁ, ମୁଁ ବିଲକୁଲ ସାଇଲେନ୍ସ ରହିଛି, କିନ୍ତୁ ମୋତେ ମାରୁଛନ୍ତି। ନାରଦମୁନି କହିଲେ ହଁ ମୁଁ ତତେ ମନା କଲେ ତାଙ୍କୁ ମାରିବୁନୁ, କିନ୍ତୁ ଟିକେ ଫଣ ଦେଖେଇବୁ, ତ ଫଣ ଦେଖେଇଲେ ଟିକେ ଫଣା ଉଠେଇଲେ ସେ କମ୍ ସେ କମ୍ ଦୂରକୁ ପଳେଇବେ। ଏ ଶାସନ ଅର୍ଥରେ ସେୟା, ନାରୀମାନଙ୍କୁ ମାରିବା ଉଚିତ ନାହିଁ, ଯଦି ଦୁଷ୍ଟ ହୁଅନ୍ତି ବି କଦାଚିତ ଶାସନ କରିବା ପାଇଁ କୁହାଯାଏ। ଯେଉଁ ଛୋଟ ପିଲାକୁ ଆପଣ ସ୍ନେହ ଦେବେ, ଯେ ସ୍ନେହରେ ନ ବୁଝିଲେ ତ କେତେବେଳେ ଚାପଟେ ମାରିଦେଉଛନ୍ତି, ଭକ୍ତ ଯେଉଁମାନେ ଭକ୍ତ ସ୍ୱଭାବର ତାଙ୍କୁ ଏସବୁ ଜିନିଷ ବ୍ୟବହାର କରିବା ଉଚିତ ନାହିଁ। ମୁଁ ତ ଭୁଲରେ କଠୋର ଭାଷାରେ କହିଦେବି, ଆପଣମାନଙ୍କୁ କଷ୍ଟ ହୋଇଥିବ। ଆଉ ମହାରାଜ ମୋତେ ଗୋଟେ ଜିନିଷ କହିଲେ, ତୁମେ ଧୀର କୁହ, କିନ୍ତୁ ମୋର ତ ସ୍ୱଭାବ ବହୁତ ବଳବାନ, ଏତେ ସ୍ୱଭାବ ମୋର କଠୋର, ମୋତେ ସବୁବେଳେ ବସିଲା ମାନେ ମାଇକ୍ରୋଫୋନ୍ ପାଖରେ ଏକବାର ସୁଇଚ୍ ଯେମିତି ଟେପ୍ରେ ବାଜିଛନ୍ତି ବାଜିବ। ମୁଁ ଚେଷ୍ଟା କରୁଛି ଆପଣମାନଙ୍କ ପାଇଁ ଧୀରେ ଧୀରେ କହିବା ପାଇଁ। ଆଉ ଗୋଟେ ଜିନିଷ କହୁଥିଲି, ପ୍ରଭୁପାଦ ସବୁ ସମୟରେ କୁହନ୍ତି ଗୃହିଣୀ ଗୃହ ଉଚ୍ଚତେ, ଘରକା କୁହାଯାଏ, କୋଠାବାଟିରେ ଘର କରିଦେଲେ ପ୍ରକୃତରେ ସେଇଟା ଘର ନୁହେଁ, ସେଇଟା ଗୃହ କୁହାଯାଏ ନା, ଆପାର୍ଟମେଣ୍ଟ କହିପାରିବେ ଇଂଲିଶରେ, କିନ୍ତୁ ସେଇଟା ଗୃହ କୁହାଯିବନି, ଗୃହିଣୀ ଗୃହ ଉଚ୍ଚତେ, ଯେଉଁ ଗୃହରେ ଗୋଟେ ସୁନ୍ଦର ଗୃହିଣୀ ଅଛି ସେଇଟା ହେଉଛି ବାସ୍ତବିକ ଗୃହ, ଗୃହିଣୀ ଗୃହ ଉଚ୍ଚତେ। ଏଇ ଦୃଷ୍ଟିରୁ ଏଠି କୁହାଯାଉଛି ଜଣେ ବୃଦ୍ଧ ଚ ମାତା ପିତରୁ, ମାତା ପିତା ଏମାନେ ବୃଦ୍ଧ ଅବସ୍ଥାରେ ଯେଉଁ ସମୟରେ ଅଛନ୍ତି, ଆଉ ସାଧ୍ୱୀ ଭାର୍ଯ୍ୟା ସ୍ତ୍ରୀ, ଶିଶୁ ସୁତ ଅତି ଛୋଟ ଶିଶୁ ଆଉ ସୁତ ନିଜର ପୁତ୍ର, ଏମାନଙ୍କୁ ଅପ୍ୟ କାର୍ଯ୍ୟ ସତମ କୃତ୍ୱା, ଶହେ ଶହ ଅକାର୍ଯ୍ୟ କରି ମଧ୍ୟ ଯଦି ଆପଣ ସତ୍କାର୍ଯ୍ୟ କରି ଏମାନଙ୍କୁ ପୋଷଣ କରିପାରୁନାହାନ୍ତି, ତାହେଲେ ଶହ ଶହ ଅକାର୍ଯ୍ୟ କରି ଏମାନଙ୍କୁ ପୋଷଣ କଲେ କୌଣସି ଭୁଲ ନାହିଁ। କହୁଛନ୍ତି ଭର୍ତ୍ତବ୍ୟ ମନୁର ଅବ୍ରବୀତ, ମନୁ ଯେ ମାନବମାନଙ୍କ ପାଇଁ ନିୟମ କରିଛନ୍ତି ସେ ହିଁ ଏ ନିୟମ ଦେଇଛନ୍ତି। ସ୍ୱାମୀପାଦ କହୁଛନ୍ତି ଯେଭଳି ଗୋଟିଏ ଜଣଙ୍କର କୁଟୁମ୍ବ ପାଇଁ, କୁଟୁମ୍ବକୁ ପୋଷଣ କରିବା ପାଇଁ, ଏଇମାନଙ୍କୁ ପୋଷଣ କରିବା ପାଇଁ ବ୍ୟକ୍ତି ଶହ ଶହ ଅନ୍ୟାୟ କାର୍ଯ୍ୟ କଲେ ବି ଦୋଷ ନାହିଁ, ଭଗବାନ ସେଭଳି ଅର୍ଜୁନର ରଥକୁ ହିଁ କୁଟୁମ୍ବ କରିଥିଲେ, ସେଥିପାଇଁ ଏଠି ଲାଗିଛି ବିଜୟ ରଥ କୁଟୁମ୍ବ। ଭଗବାନ ଏତେ ଭକ୍ତ ବାତ୍ସଲ୍ୟତା ତାଙ୍କର ରହିଥିଲା, ଅର୍ଜୁନ ବିଚାର କରୁନାହାନ୍ତି ଯେ ମୋର ବିଜୟ ହେବ କି ନାହିଁ, କିନ୍ତୁ ଭୀଷ୍ମଦେବ ତାଙ୍କର ଚକ୍ରଦେବା ତାଙ୍କ ଟୀକାରେ କହୁଛନ୍ତି, ସୁନ୍ଦର କଥା କହିଛନ୍ତି, ଯେଉଁ ପ୍ରଭୁ ଅର୍ଜୁନର ପ୍ରତି ପ୍ରୀତିଟା ଦେଖାଉଛନ୍ତି, ଅର୍ଜୁନ ମୁଁ ତୁମକୁ କେତେ ଭଲ ପାଉଛି, ଦେଖ ଭୀଷ୍ମଦେବ ତୁମକୁ ମାରିବା ପାଇଁ ଚାହୁଁଛି, କିନ୍ତୁ ମୁଁ କ'ଣ କରୁଛି ତୁମକୁ ସୁରକ୍ଷା ଦେଉଛି। ତେଣୁ ଭଗବାନ ଅର୍ଜୁନକୁ ତାଙ୍କ ପ୍ରେମଟାକୁ ଦେଖାଉଛନ୍ତି, କିନ୍ତୁ ଭୀଷ୍ମଦେବ କହୁଛି ନାହିଁ ନାହିଁ, ଅର୍ଜୁନଠାରୁ ମୋତେ ବେଶୀ ଭଲ ପାଉଛନ୍ତି, କାହିଁକି ମୋ ପାଇଁ ତାଙ୍କ ଶପଥ ଭାଙ୍ଗିଦେଲେ ନା, ତେଣୁ ଅର୍ଜୁନଠାରୁ ମୁଁ ହେଉଛି ଭାଗ୍ୟବାନ। ଭୀଷ୍ମଦେବ ଏଇ କଥା ହିଁ କହୁଛନ୍ତି। ବର୍ତ୍ତମାନ ଶ୍ଳୋକରେ ଭଗବାନ ପ୍ରଶ୍ନ କରୁଛନ୍ତି, ମାନେ ଚକ୍ରତିପାତ ପ୍ରଶ୍ନ ଉଠାଉଛନ୍ତି। ଆଚ୍ଛା ଭଗବାନ ଶ୍ରୀକୃଷ୍ଣ ଯଦି ପ୍ରଶ୍ନ କରିବେ ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଯଦି ପ୍ରଶ୍ନ କରିବେ ଭୀଷ୍ମଦେବ ତୁମେ ଯେତେ ସ୍ତୁତି କଲ କିନ୍ତୁ ଗୋଟିଏ ଅଦ୍ଭୁତ କଥା ସବୁ ସମୟରେ ହିଁ କହୁଛ ନା କ'ଣ? ତୁମେ ତ କେବେ କହୁନ, କାରଣ ମୁଁ ଏଠି ଠିଆ ହେଇଛି, ତୁମେ ତ କହିବା ଦରକାର ପ୍ରଭୁ ଆପଣଙ୍କ ନିକଟରେ ମୋର ମୁକ୍ତି ରହୁ, ଏଇଟା ତ କହୁନ। ସବୁ ସମୟରେ କହୁଛ ସେ ପାର୍ଥ ସାରଥିଙ୍କ ନିକଟରେ ମୁକ୍ତି ରହୁ, ସେ ବିଜୟ ସଖ୍ୟଙ୍କ ନିକଟରେ ମୁକ୍ତି ରହୁ, ଏ କଥା କାହିଁକି କହୁଛ? ତୁମେ ଡାଇରେକ୍ଟ କାହିଁକି ମୋତେ କହୁନା ଯେ ପ୍ରଭୁ ଆପଣଙ୍କ ନିକଟରେ ମୋର ମୁକ୍ତି ରହୁ, ଏ କଥା କାହିଁକି କହୁନ? ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ପ୍ରଶ୍ନ ଉଠୁଛନ୍ତି। ସେତେବେଳେ ଭଗବାନ ଭୀଷ୍ମଦେବ କହୁଛନ୍ତି, ପ୍ରଭୁ ଆପଣ କ'ଣ ମୋତେ ଭାବୁଛନ୍ତି, ମାନେ ଟୀକାର ଅଛି, ମୁଁ ଟୀକା ପଢ଼ନି, ସମୟ ଯାଇ ବହୁତ ହେଇଯିବ, କାରଣ ଆଜି ଅଧ୍ୟାୟ ଶେଷ କରିବାକୁ ପଡ଼ିବ। ଆପଣ କ'ଣ ମୋତେ ଭାବୁଛନ୍ତି, ମୁଁ କେବଳ ଯୁଦ୍ଧ କ୍ଷେତ୍ରରେ ଏଇ ଦୃଶ୍ୟଟାକୁ ବର୍ଣ୍ଣନା କରୁଛି, ମୁଁ ଯୁଦ୍ଧ କ୍ଷେତ୍ରକୁ ଆସିବା ପୂର୍ବରୁ ମଧ୍ୟ ମୋ ହୃଦୟରେ ସବୁବେଳେ ଆପଣଙ୍କର ଏଇ ପାର୍ଥ ସାରଥି ରୂପଟା ରହିଛି। ତେଣୁ ଯେଉଁଟା ଗୋଟେ ସ୍ୱାଭାବିକ ଗୁଣ, ତାକୁ କେମିତି ତ୍ୟାଗ କରିହେବ? ଆପଣ କ'ଣ ଆପଣ ପାଖରେ ଠିଆ ହେଲେ ବି ମୁଁ ଏ ରୂପରେ ଆପଣଙ୍କୁ ଦେଖିବା ପାଇଁ ଚାହୁଁନି, ମୋର ପାର୍ଥ ସାରଥି ରୂପ। ଆପଣ ଯୁଦ୍ଧ କ୍ଷେତ୍ରକୁ ଆସିବା ପୂର୍ବରୁ, ଏ କୁରୁକ୍ଷେତ୍ର ଯୁଦ୍ଧ ହେବା ପୂର୍ବରୁ ମଧ୍ୟ ମୋ ଅନ୍ତରରେ ପାର୍ଥ ସାରଥି ରୂପ ଥିଲା, ଆଉ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ଯୁଦ୍ଧ କରୁଥିବା ସମୟରେ ବି ମୁଁ ସେ ପାର୍ଥ ସାରଥି ରୂପ ପ୍ରତ୍ୟକ୍ଷ ଭାବରେ ଦେଖିଥିଲି। ବର୍ତ୍ତମାନ ସେ ଯୁଦ୍ଧ ଅନ୍ତରିତ ହୋଇଯାଇଛି ବା ସେ ଲୀଳା ଶେଷ ହୋଇଯାଇଛି, ବର୍ତ୍ତମାନ ସୁଦ୍ଧା ବି ମୁଁ ସେଇ ରୂପ ଦେଖୁଛି, କାରଣ ଏଇ ରୂପଟା ମୋର ଆପଣଙ୍କର ଏଇ ରୂପ ପ୍ରତି ଆସକ୍ତି ଅଛି। ଭକ୍ତର ଗୋଟିଏ ପ୍ରଭୁଙ୍କର ଗୋଟିଏ ସ୍ୱତନ୍ତ୍ର ରୂପ ପ୍ରତି ଆସକ୍ତି ଥାଏ, ଏଇଟାକୁ ଇଷ୍ଟ ନିଷ୍ଠା କୁହାଯାଏ, ଇଷ୍ଟଙ୍କ ପ୍ରତି ନିଷ୍ଠା। କିନ୍ତୁ ବହୁତ ବଡ଼ ଉନ୍ନତ ଜିନିଷ ଏଭଳି ନିଷ୍ଠା, ଆମର ସଂସାର ନିଷ୍ଠା ଅଛି, ଭୋଜନ ନିଷ୍ଠା ଅଛି, ନିଷ୍ଠା ସ୍ଥିତି ଗୋଟେ ବହୁତ ବଡ଼ ଅଛି। ନିଷ୍ଠା ମାନେ ମୁଁ ଆପଣଙ୍କୁ ସରଳରେ କହୁଛି, ଆମର ବୈଷ୍ଣବୀୟ ଆପଣମାନେ ତ ବହୁତ ନୂତନ ଲୋକ ବସିଛନ୍ତି, ପ୍ରଭୁଙ୍କର ଗୁଣ ଛଡ଼ା କେଉଁଥିରେ ତୃପ୍ତ ହୁଏ, ଏଇଟା ନହେଲେ ଚଳିବ ନା, ତାର ତୃପ୍ତି ବିଧାନ ହୁଏ ନା, ନିଷ୍ଠା। ମାନେ ମୁଁ ସରଳରେ କହିଲି, କିନ୍ତୁ ବୈଷ୍ଣବୀୟ ସିଦ୍ଧାନ୍ତ ହିସାବରେ ତ ବହୁତ ନିଷ୍ଠାର ବହୁତ ଷ୍ଟେଜ୍ ଅଛି, କ'ଣ କ'ଣ ନିଷ୍ଠା ସେ ଛାଡ଼ିଦେଉ। ତେଣୁ ମୋର କହିବାର ତାତ୍ପର୍ଯ୍ୟ ଥିଲା, ଇଷ୍ଟ ନିଷ୍ଠା ମାନେ ପ୍ରଭୁଙ୍କର ସ୍ୱତନ୍ତ୍ର ନାମ, ପ୍ରଭୁଙ୍କର ସ୍ୱତନ୍ତ୍ର ରୂପ, ୟା ପ୍ରତି ଯେଉଁମାନେ ନିଷ୍ଠବାନ ହୁଅନ୍ତି, ଯେଭଳି ହନୁମାନ ଆପଣଙ୍କୁ ଉଦାହରଣ ଦେଉଛି, ଯେଭଳି ଭୀମସଂଙ୍କୁ ପଠେଇଥିଲେ ନା, ଭୀମସଂଙ୍କୁ ଭଗବାନ ପଠେଇଲେ ଦ୍ୱାରକାରେ ଥାଇ, ତୁମେ ଯାଅ, ବର୍ତ୍ତମାନ ତୁମେ ଜାଣିଲେ ପାଣ୍ଡବମାନଙ୍କ ପ୍ରତି ବିପଦ ପଡ଼ିବ, ତୁମେ ଯାଅ ହନୁମାନଙ୍କୁ ଡାକି ଆଣିବ। ହନୁମାନ ଅବଶ୍ୟ ଭୀମସେନ ଗଲେ, ଆରେ ଦୁଇ ଜଣ ବି ବାୟୁଙ୍କର ପୁତ୍ର ନା, ଭୀମସେନ ବି ବାୟୁଙ୍କର ଅବତାର, ଇଏ ବି ଦୁଇ ଜଣ ନେଇ ଗଲେ, କହିଲେ ଆସ ମୋ ପ୍ରଭୁ ଡାକୁଛନ୍ତି ଦ୍ୱାରକାକୁ। ହନୁମାନ କହିଲେ କିଏ ପ୍ରଭୁ? ନା କୃଷ୍ଣ ଡାକୁଛନ୍ତି। ତ ଲାଞ୍ଚ ହଲାଇ ଦେଲେ ଗଡ଼ାଇ ଦରକାର ପଡ଼ିଲେ, ସିଏ ଇଷ୍ଟ ନିଷ୍ଠା, ସିଏ କୃଷ୍ଣ ଯେ ପ୍ରଭୁ ଏ ସିଏ ଜାଣନ୍ତି ହିଁ ନା, ଇଷ୍ଟ ନିଷ୍ଠା ସାଧକର ଏତେ ତାର ମାନେ ଆସକ୍ତି ବା ଆବେଶ ରୂପ ପ୍ରତି ନାମ ପ୍ରତି ସେ ଆଉ କିଛି ଶୁଣିବା ପାଇଁ ଚାହେଁ ନା, କିଛି ଆଉ ରୂପ ଦେଖିବା ପାଇଁ ଚାହେଁ ନା। ହନୁମାନ ସେୟା ସବୁ ସମୟରେ ରାମ ନାମ କରନ୍ତି, ରାମଚନ୍ଦ୍ର ମହାପ୍ରଭୁ ଦେଖିବାକୁ ଚାହାନ୍ତି। ଯେତେବେଳେ ଫେରିଗଲେ ଭୀମସେନ ଯାଇ କହିଲେ, ପ୍ରଭୁ ମୁଁ ଡାକିଲି କିନ୍ତୁ ମୋତେ ମୋର ତ ଏ ଅବସ୍ଥା ହେଲା, ଲାଞ୍ଜ ହଲାଇ ଦେଲେ, ମୁଁ ଏକବାର ଆସିକି ଏଠି ପଡ଼ିଛି। ଆରେ ବୋକା, ଭଗବାନ କହିଲେ, ଆରେ ବୋକା, ଆରେ ସିଏ ମୋର ଏ ରୂପକୁ ଭଲ ପାଏ ନା, ସିଏ ରାମ ରୂପକୁ ଭଲ ପାଏ, ତୁ ଯାହା କହିବୁ ରାମଚନ୍ଦ୍ର ମହାପ୍ରଭୁ ଡାକୁଛନ୍ତି। ଜାଣିଲେ ଜାଣିଲେ ଯେତେବେଳେ କହୁଛନ୍ତି ରାମଚନ୍ଦ୍ର ମହାପ୍ରଭୁ ଡାକୁଛନ୍ତି, ବଚନ ନସରୁ ଗୋଟେ ହୁଙ୍କାର କରି ଆସିବୁ ଦରକାର, ଭୀମ ତ ପଛରେ ତାଙ୍କର ଗାଡ଼ି ଧରିକି ଆସୁଛନ୍ତି। ଆସିଲା ବେଳକୁ ପ୍ରଭୁ ଜାଣନ୍ତି, ଆରେ ହନୁମାନ ଆସୁଛି ନା, ପ୍ରଭୁ ଜାଣନ୍ତି, ପ୍ରଭୁ ରୁକ୍ମିଣୀ ନେଇ ଏକବାର ରାମ ଲକ୍ଷ୍ମଣ ସୀତା ରୂପ ଧରି ବସିଛନ୍ତି। ଶ୍ରୀନାଥ ଜାନକୀନାଥ ଅଭିଦ ମହାତ୍ମାନି ମମ ଜୀବନ ସର୍ବସ୍ୱ ରାମ ରାଜୀବ ଲୋଚନ। ଭଗବାନ ଭକ୍ତକୁ ତାଙ୍କୁ ବିଜୟ ଦେବେ, ତାଙ୍କୁ ଯାହା କୁହନ୍ତି କ୍ରେଡିଟ୍ ଇଂଲିଶରେ କୁହାଯାଏ, କାହିଁକି ଭଗବାନ ରାମଚନ୍ଦ୍ର ମହାପ୍ରଭୁ ସେଥିପାଇଁ କପିତ ଧ୍ୱଜ, ଭଗବାନ ଯେଉଁ ରଥରେ ରହୁଥିଲେ ଅର୍ଜୁନଙ୍କ ରଥ ଉପରେ ହନୁମାନଙ୍କର ଚିହ୍ନ ଥିଲା, ଭଗବାନ ସେତେବେଳେ ଆହ୍ୱାନ କରିଥିଲେ ଦ୍ୱାରକ, ଏବଂ ସେତେବେଳେ ଏଇ ଇଷ୍ଟ ନିଷ୍ଠା କହୁଛନ୍ତି ଶ୍ରୀନାଥ ଜାନକୀନାଥ ଅଭେଦ ପରମାତ୍ମନି। ବହୁତ ଲୋକଙ୍କର ଗୋଟିଏ ଅହଙ୍କାର, ଏ ତ ଇଷ୍ଟ ନିଷ୍ଠା ନୁହେଁ, ଇଷ୍ଟ ଅହଙ୍କାର, ଅଭିମାନ ନାହିଁ। ଯେମିତି ବହୁତ ଲୋକ ଅଛନ୍ତି କହିବେ ନା, ଜଗନ୍ନାଥ ହିଁ ଆମର ଭଗବାନ, କୃଷ୍ଣ ଭଗବାନ ନୁହନ୍ତି କି ରାମ ଭଗବାନ ନୁହନ୍ତି, ଏଇଟା ଇଷ୍ଟ ନିଷ୍ଠା ନୁହେଁ। ଇଷ୍ଟ ନିଷ୍ଠାର ଶିକ୍ଷାଟା ଏଇଠୁ ଶିଖିବାକୁ ପଡ଼ିବ ହନୁମାନଙ୍କ ନିକଟରୁ। ଇସ୍କନ ବାଲା କାଳରେ କୃଷ୍ଣଙ୍କୁ ପୂଜା କରୁଛନ୍ତି ବହୁତ ଲୋକଙ୍କର ଏ ପ୍ରଶ୍ନ, ଆଉ ସେମାନେ ଜଗନ୍ନାଥଙ୍କୁ, ଆମେ ଜଗନ୍ନାଥଙ୍କୁ ପୂଜା କରୁଛୁ, ଜଗନ୍ନାଥ ହେଉଛନ୍ତି ଆମର ବଡ଼, କୃଷ୍ଣ ହେଉଛନ୍ତି ସାନ, ଯିଏ ଯାହାକୁ ପୂଜା କଲା ସେ କହିଲା ଏଇଟା ଇଷ୍ଟ ନିଷ୍ଠା ନୁହେଁ, ଅଭେଦ ପରମାତ୍ମାନି। ହନୁମାନ କହୁଛନ୍ତି ପ୍ରଭୁ ଓ ରାମ ଶ୍ରୀନାଥ ଆଉ ଜାନକୀନାଥ ଉଭୟ ପରମାତ୍ମା, ଏଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ ମମ ଜୀବସ୍ୟ ମମ ଜୀବନ ସର୍ବସ୍ୱ ରାମ ରାଜୀବ ଲୋଚନ, ରାଜୀବ ଲୋଚନ ରାମ ହେଉଛନ୍ତି ମୋର ଜୀବନର ସର୍ବସ୍ୱ। ଆପଣ ଚିନ୍ତା କରି ଦେଖନ୍ତୁ, ଇଏ ହେଉଛି ଇଷ୍ଟ ନିଷ୍ଠା। ତେଣୁ ଭୀଷ୍ମଦେବ କହୁଛନ୍ତି, ପ୍ରଭୁ ଆପଣଙ୍କୁ ମୁଁ ଏଇଥିପାଇଁ ଆପଣ ଚତୁର୍ଭୁଜ ରୂପରେ ଦଣ୍ଡାୟମାନ ହୋଇଛନ୍ତି, କିନ୍ତୁ ଅର୍ଜୁନ ନାହାନ୍ତି କି ରଥ ନାହିଁ କି ସେ ଭକ୍ତ ବାତ୍ସଲ୍ୟତା ନାହିଁ, ମୁଁ କାହିଁକି ଆପଣଙ୍କୁ ପ୍ରାର୍ଥନା କରିବି। ମୋର ଅନ୍ତର ସବୁବେଳେ ସେ ରଥର ସାରଥି ଆପଣ ହୋଇଛନ୍ତି, ମୋର ସେଇ ରୂପଟା ପ୍ରତି ମୋର ଆକୃଷ୍ଟ। ଯେତେବେଳେ ଭୀଷ୍ମଦେବ ଯେତେବେଳେ ଏଇ କଥା ହିଁ କହୁଛନ୍ତି, ଭଗବାନ କହିପାରନ୍ତି, ଭୀଷ୍ମଦେବ ତୁମର କିଭଳି ଏଇ ଯେଉଁ ଆଶା କରିଛ ତୁମେ ରଥର ସାରଥି ହେବ, ମୋ ସାରଥି ରୂପକୁ ଦେଖିବ, ଆଉ ତୁମର ଅନ୍ତିମରେ ତୁମେ ଯେ ସେଇ ଗତି ଲାଭ କରିବ ସବୁ ସମୟରେ ମୋର ପାର୍ଶ୍ୱ ଦେଇକି ରହିବ, ତୁମେ କେମିତି ଆଶା କରୁଛ? ନା ଆଜ୍ଞା, ମୁଁ ଆଶା, ମୋର ଆଶାଟା ବହୁତ ବଡ଼ ଆଶା, କାରଣ ମୁଁ ନିଜେ ପ୍ରତ୍ୟକ୍ଷ ପ୍ରମାଣ ଦେଖିଛି ଦିବ୍ୟ ଦୃଷ୍ଟି ବଳରେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଯେଉଁ ସୈନ୍ୟମାନେ ମୃତ୍ୟୁବରଣ କରୁଥିଲେ ସେମାନେ ସ୍ୱରୂପ ଆପଣଙ୍କ ସଦୃଶ ସାରୂପ୍ୟ ମୁକ୍ତି ପାଇଛନ୍ତି। ତେଣୁ ମୁଁ ଆପଣଙ୍କ ରୂପକୁ ଚିନ୍ତା କରୁଛି, ପାର୍ଥ ସାରଥି ଆପଣ ହେବା ପୂର୍ବରୁ ମୁଁ ସେ ରୂପକୁ ଚିନ୍ତା କରୁଛି, ବର୍ତ୍ତମାନ ମୃତ୍ୟୁ ସମୟରେ ମଧ୍ୟ ସେ ରୂପକୁ ଚିନ୍ତା କରୁଛି। ଆଉ ମୁଁ ଯେ ଆପଣଙ୍କର ସେ ରୂପକୁ ପ୍ରାପ୍ତ ନ ହେବି ଏଥିରେ କୌଣସି ସନ୍ଦେହ ନାହିଁ। ଆଉ ଦ୍ୱିତୀୟ ଜିନିଷ କହୁଛନ୍ତି ଯେ ଆପଣଙ୍କୁ ମୃତ୍ୟୁ ବ୍ୟକ୍ତି ପାଇଥିଲେ ଆପଣଙ୍କ ହସ୍ତରେ, କିନ୍ତୁ ମଦାନ୍ତ ବ୍ୟକ୍ତି ବି ପାଇଛନ୍ତି। ସ୍ୱାମୀପାଦ କହୁଛନ୍ତି, କ୍ଷତ୍ରଧର୍ମେଣ ଯୁଦ୍ଧମାନ ତତ୍ସ୍ୱରୂପମ ପ୍ରାପୃତି ଏତେ ଚିତ୍ରମ ଯତ ମଦାନ୍ତ ଅପି ପ୍ରାପୃତି ଇତିହାସ। ଯେଉଁମାନେ ମଦରେ ଅନ୍ଧ ସେମାନେ ଯଦି ଆପଣଙ୍କୁ ପାଇଛନ୍ତି, ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନେ ବି ପାଇଲେ, ତାହେଲେ ମୁଁ ଯେ ନ ପାଇବାରେ କୌଣସି ଭୁଲ ନାହିଁ ନା? ମଦରେ କେଉଁମାନେ ଅନ୍ଧ ଥିଲେ? ବର୍ତ୍ତମାନ ଶ୍ଳୋକରେ କହୁଛନ୍ତି, ଲଲିତା ଗତି ବିଳାସ ବଲ୍ଗୁହାସମ ପ୍ରଣୟ ନିରକ୍ଷଣ କଳ୍ପିତ ଉରୁମାନ କୃତମ ମନୋକୃତ ବଧ୍ୟ ଉନ୍ମାଦନ୍ଧା ପ୍ରକୃତି ଅଗମମ କିଲମ ଯସ୍ୟ ଗୋପବଧୂ ଲଲିତ ଗତି ବିଳାସ ବଲ୍ଗୁହାସ୍ୟମ। ଏଇଟା ବହୁତ ବଡ଼ ବିସ୍ତାର, ମୁଁ ସଂକ୍ଷେପରେ ଆପଣଙ୍କୁ କହୁଛି। ବର୍ତ୍ତମାନ ଭୀଷ୍ମଦେବ ପାର୍ଥସାରଥି ରୂପକୁ ଛାଡ଼ି ବର୍ତ୍ତମାନ ଗୋପୀମାନଙ୍କ ନିକଟକୁ ଗଲେ, କହୁଛନ୍ତି ଯେଉଁ ଗୋପୀବଧୂମାନେ ସେ ପ୍ରାର୍ଥନା ବର୍ତ୍ତମାନ ବ୍ରଜରେ ଯେଉଁ କୃଷ୍ଣ ନନ୍ଦନନ୍ଦନ କୃଷ୍ଣ ତାଙ୍କ ନିକଟରେ ମୋର ମତି ଲାଗୁ ବୋଲି ବର୍ତ୍ତମାନ ଏ ଶ୍ଳୋକରେ ପ୍ରାର୍ଥନା କରୁଛନ୍ତି। ଲଲିତ ଗତି ବିଳାସ ବଲ୍ଗୁହାସ୍ୟମ, ଭଗବାନ ଏଇସବୁ ଗୁଣ ଦ୍ୱାରା ଗୋପୀମାନଙ୍କର ମନକୁ ହରଣ କରୁଥିଲେ ଏବଂ ତାଙ୍କର ମାନ ସୃଷ୍ଟି କରୁଥିଲେ। ଆଚ୍ଛା, ବଲ୍ଗୁ ଲଲିତ ଗତି, ଲଲିତ ଗତି ମାନେ ଭଗବାନଙ୍କର ଗତି ଅତି ମଧୁର। ଭଗବାନଙ୍କର ଗତିକି ଆମର ବନମାଳୀ ଲେଖିଛନ୍ତି, ଭୁରୁ ବାଙ୍କ ଚୋରି ନା ଭୁରୁ ବାଙ୍କ ଚୋରି ଚାଲିବା ଚତୁରୀ ନୟନ ପୁଂସକେ ନଥିବ ଦେଖି ସଙ୍ଗୀ ନିରେ ଚାହା ବେଣୁ ପାଣି। ଅତି ପ୍ରେମିକ ଲେଖିଛନ୍ତି, ଦେଖନ୍ତୁ, ଭୁରୁ ଭାଙ୍କ ଚୋରି ଚାଲିବା ଚତୁରୀ, ଭଗବାନଙ୍କର ଚାଲିବାଟା ଗୋଟେ ଚତୁରୀ। ଚତୁରୀ ମାନେ ଭଗବାନ କେବେ ହେଲେ ଗୋଲକ ବୃନ୍ଦାବନରେ ଭଗବାନ ଏଭଳି ଆମ ଭଳି ଚାଲନ୍ତିନି। ବ୍ରହ୍ମ ସଂହିତାରେ ଅଛି ନା, କଥା ଗାନ ନାଟ୍ୟମ ଗମନ, ଗମନଟା ହେଉଛି ନାଟ୍ୟ, ଭଗବାନ ନଟବର ଗପୁ କର୍ଣ୍ଣେଓ କର୍ଣ୍ଣିକାରମ ମହାରାଜ କହୁଥିଲେ ନା, ଯେ ସୁଖଦେବ ଯେଉଁ ବ୍ରହ୍ମାଙ୍କୁ ଧ୍ୟାନ କରୁଥିଲେ ଯେତେବେଳେ ଏଇ ଶ୍ଳୋକଟି ଶୁଣିଲେ ଧ୍ୟାନ ଭାଙ୍ଗଲା। ନଟବର ବାବୁ କର୍ଣ୍ଣେଓ କର୍ଣ୍ଣିକାରମ ବିଭ୍ରାଦବାସ କନକ କପିସମ ବୈଜନ୍ତୀ ଚମାଳମ ରନ୍ଧ୍ରାନ ବୀଣୁ ଅଧର ସୁଦୟା ପୁରୟ ଗୋପ ବୃନ୍ଦି ବୃନ୍ଦାରଣ୍ୟମ ସୁପଦରମଣମ ରାବିଶ ଗୀତ କୀର୍ତ୍ତି। ଏତେ କଠୋର ଯାହା ଶୁଷ୍କ ହୃଦୟ ଯେଉଁ ବ୍ରହ୍ମବାଦୀମାନେ ବ୍ରହ୍ମକୁ ଧ୍ୟାନ କରୁଥିଲେ, ଆଉ ବ୍ରହ୍ମବାଦୀରେ ଶ୍ରେଷ୍ଠ ସୁଖଦେବ ଗୋସ୍ୱାମୀଙ୍କର ଧ୍ୟାନ ଭାଙ୍ଗିଗଲା ପ୍ରଭୁଙ୍କର ଏ ରୂପ ଶୁଣିଲେ। ପହାର ପୀଡ଼ା ନଟ ବର ବପୁ, ନଟବର ବପୁ ମାନେ ନଟମାନେ ନୃତ୍ୟ କରନ୍ତି, ପ୍ରଭୁ ସବୁ ସମୟରେ ନାଚି 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 ଚାଲନ୍ତି, ଆଉ ଭଗବାନ ତ ଏମିତି କଷ୍ଟ ଦିଅନ୍ତି ବିଶେଷ କରି ଗୋପୀମାନଙ୍କୁ, ଯେଉଁମାନେ ବହୁ ଜନ୍ମ ତପସ୍ୟା କରି ସାଧୁ ଋଷି ଚାରି ପ୍ରକାର ଗୋପୀ ଯେଉଁମାନେ ଆସିଥିଲେ ବ୍ରଜରେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ପ୍ରଭୁଙ୍କର ସେବା କରିବା ପାଇଁ, ତାଙ୍କୁ ତ ବହୁତ ହଇରାଣ କରନ୍ତି। ଭଗବାନ ଯେତେବେଳେ ଫେରିବେ, ମୁଁ ଆପଣଙ୍କୁ ଗୋଟେ ଛୋଟ ଲୀଳା କହୁଛି କାରଣ ପ୍ରଭୁଙ୍କ ଲୀଳା ସମ୍ବନ୍ଧୀ କଥା, ଭଗବାନ ଯେତେବେଳେ ବ୍ରଜରୁ ଗୋଚାରଣ କରି ଫେରିବେ, ଗୋପୀମାନେ ତ ବିରହ ଗାନ କରୁଛନ୍ତି ବହୁତ, ଯେ ଆମେମାନେ କେତେ ହୀନା, ସ୍ୱର୍ଗର ନାରୀମାନେ ବିଶେଷ କରି ଦେବତାର ଦେବପତ୍ନୀମାନେ ବହୁତ ଭଲ, କାରଣ ସେମାନେ କମ୍ ସେ କମ୍ ବୃନ୍ଦାବନର ଆକାଶକୁ ଆସି ତାଙ୍କର ସ୍ୱାମୀମାନଙ୍କ ସହିତ ପ୍ରଭୁଙ୍କର ଲୀଳାକୁ ଦେଖୁଛନ୍ତି, କିନ୍ତୁ ଆମେ ଏମିତି ଜନ୍ମ ହେଇଛୁ ଆମର ସ୍ୱାମୀମାନେ ତ ଛାଡ଼ୁନାହାନ୍ତି, ଆମେ ବ୍ରଜପୁରରୁ ବାହାରି ବୃନ୍ଦାବନକୁ ଯାଇପାରୁନୁ। ଆଉ ପଶୁପକ୍ଷୀମାନେ ପଶୁପକ୍ଷୀମାନଙ୍କର ଜନ୍ମ ହିଁ ଶ୍ରେଷ୍ଠ, ଗୋପୀମାନଙ୍କର ଭାବ ଦେଖନ୍ତୁ, କାରଣ ପଶୁପକ୍ଷୀ ମାନେ ବୃନ୍ଦାବନରେ ଉନ୍ମୁକ୍ତ ଆକାଶରେ ବୁଲୁଛନ୍ତି, ସେମାନେ କୃଷ୍ଣଙ୍କର ସବୁ ଲୀଳା ଦେଖୁଛନ୍ତି, ନା ଆମ ହତଭାଗ ଏ ହତଭାଗିନୀ ଏହା ଚିନ୍ତା କରି ରୁହନ୍ତି, ଭଗବାନ ଯେତେବେଳେ ଗୋଚାରଣ କରି ଫେରନ୍ତି ସୁନ୍ଦର ରୂପ। ଆଉ ଗୋପୀ ଯେତେ ଟିକେ କମ୍ ନାଚନ୍ତି ପରସେଣ୍ଟେଜରେ, ଯେତେବେଳେ ଆସିକି ବ୍ରଜରେ ପହଞ୍ଚିବେ ସବୁ ଗୋପୀମାନେ ରେଡ଼ି ହୋଇକି ରହିଥିବେ, କେଉଁଠି କୃଷ୍ଣ ଆସୁଛନ୍ତି, କିଏ କେଉଁଠି ଲୁଚିକି ଦେଖୁଥିବେ। କୃଷ୍ଣ ତ ଗୋପପୁରରେ ପହଞ୍ଚିଲା ମାନେ ବେଶୀ ଷ୍ଟାର୍ଟ ତାଙ୍କର, ଯେତେବେଳେ ଦେଖିବେ ଓଡ଼ିଶା ନୃତ୍ୟ ହେଉଥିବ, ଗୁରୁ ଯେତେବେଳେ ତବଲାଟା ଜୋରସୋର ବଜେଇବେ ସେ ନାଚିବା ସ୍ପିଡ଼ିଟା ବଢ଼ିବ। ତ ସେଇ ଗୋପୀମାନେ ହିଁ ଗୁରୁ, ରାଧିକାର ପ୍ରେମେ ଗୁରୁ ଆମି ଶିଷ୍ୟ ନଟ। ଗୋପୀମାନଙ୍କ ପାଇଁ ପ୍ରଭୁ ଏସବୁ ଲୀଳା କରୁଥିଲେ, ମମ ଭକ୍ତ ବିନୋଦାୟ କରୁଥି ବିବିଧ କ୍ରିୟା, ଭକ୍ତକୁ ବିନୋଦ ଦେବା ପାଇଁ ନୃତ୍ୟ କରୁଛନ୍ତି। ଭଗବାନ ବ୍ରଜପୁରରେ ବସି ବେଶୀ ଜୋର ନୃତ୍ୟ କରିବେ, ଆଉ ଗୋପୀମାନେ ନୃତ୍ୟ ଗଲ ଗଲ ହେଲା ଟିକେ ଚାହିଁକି ନୃତ୍ୟ କରନ୍ତୁ, କୌଣସି ଗୋପୀ କି ସମସ୍ତେ ଚାହିଁଥିବେ ଭଗବାନ ନୃତ୍ୟ କରେ, ନୃତ୍ୟ ଗୋଟେ ଦୃଷ୍ଟିରେ କାହାକୁ ଚାହିଁବେନି, ଯିଏ ଯେତେ ଆପଣ ଚାହୁଁଛ ଭଗବାନ ଏଣେ ମୁହଁ ବୋଲେ, କାହାକୁ ଏଣେ ମୁହଁ ବୋଲେ, ସବୁ ଗୋପୀମାନେ ଯାଆନ୍ତି ଠିକ୍ ଅଛି ଆମେ ଯଶୋଦା ମାତାଙ୍କ ପାଖକୁ ଗଲେ। ବଳେ ତ କାହ୍ନା ଗଲେ କ୍ଷୀର ଦହିବେ ନା କ'ଣ ଗାଈ ଦିଅନ୍ତି ନା, କୃଷ୍ଣ ନିଜେ ଗାଈ ଦିଅନ୍ତି, ଗାଈ ଦେବା ସହ ତାକୁ କୁଆଡ଼େ ଚାହିଁପାରିବେନି। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଜାଣିଛନ୍ତି, ଆଚ୍ଛା ଆଜି ଗୋପୀମାନଙ୍କୁ ଦେଖିବା ପାଇଁ ଆସିଛନ୍ତି, ସେ ତ ଜାଣି ଜାଣି ଆସିବେ ଟିକେ ମୁହଁ ଦେଖେଇଦେବେ ଗାଈ ଦେବା ବାହାନରେ, ସବୁ ଗୋପୀମାନେ ତ ଚାହିଁବେ ମୁହଁଟାକୁ, ପୁଣି ଘର ଭିତରେ ଲୁଚିଯିବେ, ମାନେ ଗୋପୀମାନଙ୍କୁ ତରଫ ତରଫ କରି ତାଙ୍କ ମୁହଁଟାକୁ ଦେଖେଇବାକୁ ଦିଅନ୍ତି ନା, ଏତେ ପ୍ରଭୁ। କାରଣ ବିରହ ପ୍ରକୃତରେ ପ୍ରେମଟାକୁ ପୋଷଣ କରେ, ଭକ୍ତିକୁ ପୋଷଣ କରେ। ସେଥିପାଇଁ ମହାପ୍ରଭୁ ଦୀର୍ଘ 18 ବର୍ଷ କାଳ ଗଙ୍ଗାର ଧାରା ଶୁଖିଯାଇଛି, କିନ୍ତୁ ମହାପ୍ରଭୁଙ୍କର ଆଖିରୁ ଲୋତ କେବେ ଶୁଖିନି, ଶିଖେଇଛନ୍ତି ମହାପ୍ରଭୁ କିଭଳି କାନ୍ଦିବାକୁ ପଡ଼ିବ। ବିରହ ହିଁ ପ୍ରକୃତର ଭକ୍ତିକୁ ପୁଷ୍ଟି କରେ, ସମ୍ଭବରେ ପ୍ରେମର ମିଳନ ହୋଇଯାଏ, ଏ ପ୍ରେମର ମୃତ୍ୟୁ ହୋଇଯାଏ, ବିରହରେ ଭକ୍ତିଟା ପୁଷ୍ଟି ହୁଏ। ତେଣୁ ଭଗବାନ ଯେଉଁ ନଟବରୁ ବପୁରେ ଚାଲନ୍ତି, ନୃତ୍ୟ କରିକରି ଝୁଲି 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 ବ୍ରଜପୁରରେ ଚାଲନ୍ତି, ସେ କହୁଛନ୍ତି ଗୁରୁ ବାଙ୍କ ଚୁରି ଚାଲିବା ଚତୁରୀ ନୟନ ପୁଂସକେ ନଥିବ ଦେଖି। ଜୀବନରେ କେହି କେବେ ହେଲେ ଏ ରୂପକୁ ଦେଖିନାହାନ୍ତି, ନୟନ ପୁଂସ ମାନେ ବୋଧହୁଏ ନୟନର ଭିତରେ ଯେଉଁ ଡୋଳା ଅଛି, ଆଉ ଏଇ କେବେ ଦେଖିନଥିବେ ମାନେ ଗୋପୀମାନେ ପ୍ରତିଦିନ ଦେଖିଲେ ସୁଦ୍ଧା ହିଁ ସେ ରୂପ ତାଙ୍କୁ ନିତ୍ୟ ନୂତନ ଲାଗେ। ସେଥିପାଇଁ ଏଇ କହୁଛନ୍ତି ବିଷ୍ଣୁଦେବ କହୁଛନ୍ତି, ଯେଉଁ ପ୍ରଭୁଙ୍କର ଲଲିତ ଗତି ବିଳାସମ, ବିଳାସମ ମାନେ ଲୀଳା ରାସାଦି ଲୀଳା, ବଲ୍ଗୁ ହାସ୍ୟମ ଭଗବାନଙ୍କର ସ୍ମିତ ହାସ୍ୟ, ଭଗବାନ ଯେତେବେଳେ ହସିବେ ଆପଣ ଚିନ୍ତା କରନ୍ତୁ, ଆଜିକାଲିର ଏଇ ଡ୍ରାମା ପାର୍ଟିରେ ଡ୍ରାମା କରୁଛନ୍ତି, ଭଗବାନ ତାଙ୍କ ଅନ୍ତରରେ ଅଛନ୍ତି ନା, ଗୋଟେ ଗୋଟେ ଲୋକଙ୍କୁ ତ ପ୍ରଭୁ ସ୍ୱଭାବ ଦେଇଛନ୍ତି, ସେ କଥା କ'ଣ ଚାଲିଲେ ଲୋକ ହସୁଛନ୍ତି, କଥା କହିଲେ ବି ଲୋକ ହସି ଘଟିଯିବେ, ଆକ୍ଚୁଆଲି ସିଏ ଆକ୍ଟର ନୁହେଁ। ଆମେ ଶରୀରର ଯେଉଁ ଆମେ ହସଉଛେ କନ୍ଦଉଛେ, ଗୋଟେ ଡ୍ରାମାରେ ଗୋଟେ ଆକ୍ଟର ସୁନ୍ଦର ରୋଲ୍ କରୁଛି, ପ୍ରକୃତରେ ତା ଶରୀରଟା ଆକ୍ଟର ନୁହେଁ, ଆକ୍ଟର ହେଉଛନ୍ତି ଭଗବାନ। ତେଣୁ ଆକ୍ଟର ଯଦି ଜୀବାତ୍ମା ଏଇଠି ରହିକି ପରମାତ୍ମା ସାକ୍ଷୀ ରୂପରେ ରହିଛନ୍ତି, ଜୀବାତ୍ମାର ଏଡ଼ ବଡ଼ ଗୋଟେ ରୋଲ୍ ସିଏ ହସେଇ ଦେଉଛି କନ୍ଦେଇ ଦେଉଛି, ଆଉ ଯେଉଁଠି ସ୍ୱୟଂ ପରମାତ୍ମା ରୋଲ୍ କରିଛନ୍ତି ସିଏ ଆଜି ଯଦି କହିବେ ମୁଁ ଆଜି ବ୍ରଜ ଗୋପୀମାନେ ସମସ୍ତଙ୍କୁ ହସେଇବି, ତାହେଲେ ଚିନ୍ତା କରନ୍ତି ଯେଭଳି ଭୋଜନ କରନ୍ତି ସଖାମାନଙ୍କ ସହିତ, ଭଗବାନ ସର୍ବଜ୍ଞ ଜାଣନ୍ତି ମଧୁମଙ୍ଗଳ କ'ଣ କରିବେ, ଲଡ଼ୁ ଗୁଡ଼ାକ ଦେଖି ତାଙ୍କର ଲୋଭ ହେବ, ମଧୁମଙ୍ଗଳ ତ ବ୍ରାହ୍ମଣ ଘରର ପିଲା ନା, ସିଏ ତାର ଯେତେ ଜିନିଷ ଆଣିଥାଉ କୃଷ୍ଣ କ'ଣ ଖାଉଛନ୍ତି ସେ ଆଗେ ଦେଖିବ, କାରଣ ସେ ଜାଣେ ଯଶୋଦା ମା ତ କୃଷ୍ଣ କାହ୍ନା ପାଇଁ ନିଶ୍ଚିତ ଭଲ ଭଲ ଜିନିଷ ହିଁ ଦେଇଥିବ, କାରଣ ତାର ଜିନିଷକୁ ଆଗେ ଆଣି କୃଷ୍ଣଙ୍କ ଆଗରେ ଖୋଲିଦେବ, କାହ୍ନା ଦେଖ ମୋର ମା କେତେ ସୁନ୍ଦର ଜିନିଷ ଦେଇଛି, ଦେଖ ତୋ ମା କ'ଣ ଦେଇଛି ସିଏ, କିନ୍ତୁ ଏତେ ଚାଲା କୃଷ୍ଣ ପାଟିଟା ତ ଆଗେ ପିତା ହେଲା ମିଠା ଖାଇବେନି, ତେଣୁ ତାର ଜିନିଷ କୃଷ୍ଣ ଭୋଜନ ବସିବା ପୂର୍ବରୁ ଆଗେ ମାଳତୀ ଫୁଲ ଧରି ଆସିବେ, ମାଳତୀ ଫୁଲଟା ଭାରି ପିତା, ମାଳତୀ ଫୁଲ ଆଣି ତାର ଲଡ଼ୁକୁ ଭାଙ୍ଗିକି ତା ଭିତରେ ଭରିକି ତ ସାଇଜ କରିଦେବ, ମୋ ଜିନିଷଟାକୁ ମୁଁ ଆଗେ ଖାଇବାକୁ ଦେଇଦେଲେ କୃଷ୍ଣର ପାଟିଟା ପିତା ହେଇଗଲା ପରେ କୃଷ୍ଣ ଖାଇପାରିବନି ତାର ଜିନିଷ ମୁଁ ସବୁ ଖାଇବି, କିନ୍ତୁ ଭଗବାନ କ'ଣ କରନ୍ତି ଆରେ ସର୍ବଜ୍ଞ ବେଦହମ ସମ୍ମତି ତା ସବୁ ଜାଣନ୍ତି, ତେଣୁ ମଧୁମଙ୍ଗଳ ଯେତେବେଳେ ଲଡ଼ୁଟି ଦେଇଦେବେ ଭଗବାନ ପାଟିରେ ପୁରେଇ ମୁଖ ଯେତେବେଳେ ବିକୃତି କରିବେ, ଭଗବାନ ଯେତେବେଳେ ମୁଖ ବିକୃତି କରିବେ ହସେଇବେ ସବୁ ହସିକି ଗଢ଼ି ଯାଆନ୍ତି ରଜେ, ଆଉ ଭଗବାନ ଗୋପୀମାନଙ୍କ ସହିତ ସେଇଭଳି ଲୀଳା କରନ୍ତି, ବହୁତ ଗୁଢ଼ ଲୀଳା ସବୁ ଅଛି ଛାଡ଼ନ୍ତୁ ସେ କଥା। ବଲ୍ଗୁ ହାସ୍ୟମ ବହୁତ ଭଗବାନ ହସାନ୍ତି, ଆଚ୍ଛା ଲଳିତ ଗତି ବିଳାସ ବଲ୍ଗୁ ହାସ୍ୟମ ପ୍ରଣୟ ପ୍ରେମ, ବହୁତ ଭକ୍ତି ଏ ପ୍ରେମମୟ ବାର୍ତ୍ତାଳାପ ପ୍ରେମମୟ ଆଚରଣ କରି ଗୋପୀମାନଙ୍କୁ, ଆଉ ନିରୀକ୍ଷଣ କଳ୍ପିତ ଗୁରୁମାନ ଯେଉଁମାନଙ୍କୁ ଶ୍ରେଷ୍ଠ ପଦବୀ ଭଗବାନ ଦେଇଥିଲେ ଗୋପୀମାନଙ୍କୁ, ଭଗବାନ ଗୋପୀମାନଙ୍କୁ ଆକର୍ଷଣ କରୁଥିଲେ ଏହି ସବୁ, ତାଙ୍କର ମାନଙ୍କୁ ମର୍ଯ୍ୟାଦାକୁ ଆଜି ବଢ଼େଇଛନ୍ତି, ଯାହା ଉଦ୍ଧବ ପ୍ରାର୍ଥନା କରିଥିଲେ ସେ ଶ୍ଳୋକ ନାହାନ୍ତି, असामह चरण रेणु जुसामह वृंदावन किमपि कुलम लता औषधिम जा दुस्त्यज्य स्वजनम अर्जपथम चहित्वा स्वजन राज्यपथ को गोईठा मार दी गोपी मान कमर दुस्त्यज्य कथा किए कर देखो आम साधु हेचु आम आम साधु धर्म को छाड़ पार कृष्ण संभव ना संभव ना शरीर धर्म को ऊर्ध को न गले ये आकर्षण आमर गोटे शारीरिक धर्म से तो महाप्रभु कहे ना हम विप्र मु ब्राह्मण नुहे मु क्षत्रिय नुहे मु वैश्य नुहे मु शूद्र नुहे मु ब्रह्मचार्य नुहे मु गृहस्थ नुहे मु वानप्रस्थ नुहे मु सन्यास नुहे मु गोपी भर्तु पदकमळे दास दासानु दास अहम दास दासर दास गोपी भर्तु गोपी को जे पोषण करते भगवान जेपर्यंत आपको आकर्षण न करपर्यंत आप प्रभु प्रति आकृष्ट हो पारे आ प्रभु तो आप आकर्षण करेंगे आप गोपी मान प्रभु सर्वश्रेष्ठ स्थित की नहींगले तो विष्णुदेव कहते मोर से प्रभु निकट में मती रहू जो गोपी मैने प्रभु तर ललित गति विलास बंगुहास्य प्रणय निरीक्ष द्वारा गोपी मान अत्यंत उच्च स्थान को देखते उरुमान श्रेष्ठ स्थान पूज्य होती गोपी मान उद्धव बृहस्पति शिष्य से कहे मोर गोपी चरण दरकार रज दरकार एवं गोपी मैने कौन करते मदांध हो मान के सुंदर जुक्ति दौरान मदांध हो स्वर्ग प्राप्त होते कृष्ण को लाभ करते से कृष्ण मोर गति हूँ तक निकट मन मत मदांध हो जाते मदांध के रासलीला समय ना जिते गोपी मान गर्व आसला कम से कम आप भक्त अच्छा मैं रासलीला गोटे अति सरल सूत्र टीका कहे रासलीला विषय जी आप पचारे सब टू सर्टकट आंसर देवे भगवान कहीं गोटे लीला कले जगत सर्वपूज्य भगवान लोक मैं तो गीता भागवत पढ़वे सब पढ़वे जन्माष्टमी करेंगे व्रत करेंगे कि रासलीला जो आस कृष्ण गाइदे ना प्रभुं जिते लीला अच्छी सबुठ उदार्यमय आपामय लीला हूँ रासलीला जेपी मुझे गोटे छोट उदाहरण दे प्राइम मिनिस्टर बहुत पोस्ट डिक्लार कर गोटे डिपार्टमेंट डिफेन्स डिपार्टमेंट बहुत पोस्ट डिक्लार कला ठीक अच्छे मोर नेभी शह लोक दरकार कितु डिक्लार कलापर बहुत लोक लेटर पकाचन ना पकाचन ता भर यही समाज तो देखते धराधरी किए कमी जा किंतु सीधा जो डिफेन्स मिनिस्टर आसिक सीधा ये रही है गोटे जगह भुवनेश्वर क्या पकेबे एवं निजे कौन करेंगे मुझे मो पार्टियार जो मैंने आज डिफेन्स डिपार्टमेंट को निजे चूज करी जो मैंने डिफेन्स जाए चाहूँ तुम आस जदि डिफेन्स मिनिस्टर निज लोक से निजे बाछिक ने क्या द्वारा नुहे तेल यहाँ कौन लोक मान प्रति सब बड़ दया नुहे क्या थ्रुर नुहे डायरेक्ट आस डायरेक्ट डिफेन्स मिनिस्टर क्या पक डायरेक्ट डिफेन्स डिपार्टमेंट को सोल्जर मान नौ से कोटि कोटि वर्ष तपस्या कर साधक मैंने प्रभु सेवा पाए मैंने वैकुंठ को मैक्सीम जीवे दास्य सख्य रसर रोते कि भगवान ललिता विशाखा नित्य सखी धरिकी आसिक ए जगत देखेले मोर सेवा करने को तुमको यही भाव में सेवा कराक पड़ा जमी राधाराणी करमी ललिता करशाखा कर तेनाली डिफेन्स मिनिस्टर जो आसवे चूज करने तार सोल्जर मान को डिफेन्स मिनिस्टर कौन कर तार एक्सपर्ट डिफेन्स डिपार्टमेंट जो सोल्जर अच्छे धरिक आसव एवं धरिकी आसी सी प्यारेड शिखे ए एमती प्यारेड कर देखा एवं से ही प्यारेड को जो अनुकरण कर पारा डिफेन्स मिनिस्टर चूज कर ठीक अच्छे ये लोग ठीक अच्छे आस कारण ये मो पार्टी को अनुकरण कल आस भगवान से भाई रासलीला निजर कांता मानू निजे चॉइस कर जीव मान जो बद जो साधक मैंने चाहूल प्रभु मुण को पति रूप से पाइबा चाहूँगी से मैंने किभ प्रभु पाक प्रभु से वृंदावन में अवतीर्ण कर स्वतंत्र सुजोग दे निजे नित्य सखी मान को आनी जो मैंने चाहूल प्रभु को पति रूप से पाइबा आप भगवान कौन पति रूप से पाइह प्रमाण कौन जे जथाम गीतार दे प्रमाण जे प्रभु को चाहूँ पुत्र रूप से पाइबा जे चाहूँ प्रभु को सखा रूप से पाइबा प्रभु सुजोग दे यहाँ गोटे सुजोग भगवान जगत को आसती केवल निजर पार्टियर मान चूज करके जाते सब दया लीला हूँ रासलीला तेना रासलीला प्रभु जितेबले गोपी मान विरह को कारण गोपी मान मान होगा रासलीला रास हो ବହୁତ ଗୋପୀ ଆସିଲେ ଭଗବାନ ଶ୍ରୀକୃଷ୍ଣ କହିଲେ ମୋତେ ବହୁତ ଜଳ ଲାଗୁଛି, ମାନେ ତୃଷ୍ଣ ଲାଗୁଛି, ମୋତେ ଜଳ ଦିଅ। ବହୁତ ଗୋପୀମାନେ କୃଷ୍ଣ କହିଲେ ମୋର ହାତ ମୋଡ଼ି ଦିଅ, ମୋର ଗୋଡ଼ ମୋଡ଼ି ଦିଅ। ଭଗବାନ ଦେଖେଇଲେ, କାମିନାମ ଦର୍ଶୟତି କାମମ ସ୍ତ୍ରୀଣାମ ଚ ଦୁରାତ୍ମନମ। ଭଗବାନ ଜଗତକୁ ଦେଖାଉଛନ୍ତି, ଭଗବାନ କାମି ନୁହନ୍ତି କି ଗୋପୀମାନେ ନାରୀ, ସାଧାରଣ ନାରୀ ନୁହନ୍ତି। ଭଗବାନ କହିଲେ ଯେ କାମି ଲୋକର ଅବସ୍ଥା କ'ଣ ହବ, ଦେଖ ମୋର ଯେମିତି ଅବସ୍ଥା ହେଉଛି। କିନ୍ତୁ ଭଗବାନ କାମି ନୁହନ୍ତି, ସୁଖଦେବ ଗୋସ୍ୱାମୀ ଶ୍ଳୋକଟି କହୁଛନ୍ତି। ସ୍ତ୍ରୀଣାମ ଚ ଦୁରାତ୍ମନମ, ସ୍ତ୍ରୀର ଦୁରାତ୍ମା ଦେଖ। ଜଗତକୁ ଏଇଟା ହେଉଛି କମନ ଶିକ୍ଷା, କିନ୍ତୁ ସ୍ପେଶାଲ ଶିକ୍ଷା ହେଲା ଭଗବାନ ତାଙ୍କ ପାଟିଆରକୁ ସବୁ ରଖିଲେ। ସ୍ତ୍ରୀଙ୍କ ଦୁରାତ୍ମ ଦେଖ, ଗୋପୀ ଭଳିଆ ଲୋକ ମୁଁ ତାଙ୍କୁ ସୁଯୋଗ ଦେଲି, ସେମାନେ ସେସବୁ ମୋତେ କହିଲେନି ଗୋଡ଼ ହାତ ମୋଡ଼ ବୋଲି। ସ୍ତ୍ରୀଣାମ ଚ ଦୁରାତ୍ମନମ, ଆଉ କାମିନାମ ଦର୍ଶୟତି କାମ, ଦେଖ କାମି ପୁରୁଷ କିଭଳି ହୁଏ। ମୁଁ ଭଗବାନ କାମି ନୁହନ୍ତି, କିନ୍ତୁ କାମି ପୁରୁଷ ରୋଲ୍ କରି ଦେଖାଉଛନ୍ତି। ଦେଖ ଯେ ସ୍ତ୍ରୀଙ୍କର କଥା ମାନେ ତୁମକୁ ଏଇଭଳି ହାତ ମୋଡ଼ିବାକୁ ପଡ଼ିବ, ପାଣି ପାଣି ଗ୍ଲାସ୍ ଦେବାକୁ ପଡ଼ିବ, ସବୁ କିଛି କାମ କରିବାକୁ ପଡ଼ିବ। ଜଗତକୁ ଏଇଟା କମନ ଶିକ୍ଷା, କିନ୍ତୁ ଭକ୍ତ ପାଇଁ ଶିକ୍ଷା ନାହିଁ। ଭକ୍ତ ପାଇଁ ସବୁ ଦୟାର ପ୍ରଭୁ କିଭଳି ସେବାକୁ ଗ୍ରହଣ କଲେ ଗୋପୀମାନଙ୍କର। ତେଣୁ ଗୋପୀମାନେ ଯେତେବେଳେ ମାନ ବଢ଼ିଯାଇଛି, ଭଗବାନ ତାଙ୍କର ମାନକୁ ଭଞ୍ଜନ କରିବା ପାଇଁ, ମାନକୁ ଭଙ୍ଗ କରିବା ପାଇଁ, ଗର୍ବକୁ ପ୍ରଶମିତ କରିବା ପାଇଁ ଭଗବାନ ଅନ୍ତର୍ଧ୍ୟାନ ହେଇଗଲେ। ଭଗବାନ ଯେତେବେଳେ ଅନ୍ତର୍ଧ୍ୟାନ ହେଇଯାଇଛନ୍ତି, ଗୋପୀମାନେ କ'ଣ କରୁଛନ୍ତି ନା, ଗୋପୀମାନେ କ୍ରନ୍ଦନ କରି କରି ବୁଲୁଛନ୍ତି, ତରୁକୁ ପଚାରୁଛନ୍ତି, ଲତାକୁ ପଚାରୁଛନ୍ତି, ବୃକ୍ଷକୁ ପଚାରୁଛନ୍ତି, ମୃଗକୁ ପଚାରୁଛନ୍ତି। ଏଭଳି ପଚାରି ପଚାରି ଏଇଠି ଯେଉଁ ଶବ୍ଦ ଅଛି, କୃତମ ଅନୁକୃତ ବଦ୍ୟ ଉନ୍ମାଦନ୍ଧ, ଉନ୍ମାଦରେ ଅନ୍ଧ ହୋଇ ହେଇ, ଅନ୍ଧ ମାନେ ଇଏ ଅନ୍ଧ ନୁହେଁ, ପ୍ରେମାନ୍ଧ, ଯିଏ ପ୍ରେମର ଅନ୍ଧ ହେଇ କୃତମ ଅନୁକୃତ ବଦ୍ୟ। କୃତମ ମାନେ ଗୋବର୍ଦ୍ଧନ ଆଦି ଧାରଣ ଲୀଳା କଲେ, ଯେତେ କୃଷ୍ଣ ଲୀଳା କରିଛନ୍ତି ଗୋପୀମାନେ ଏତେ ପ୍ରେମରେ ମଦାନ୍ଧ ହେଇଗଲେ, ପ୍ରେମାନ୍ଧ ହେଇଗଲେ, କୃଷ୍ଣଙ୍କ ବିରହରେ ଆଉ ଜ୍ୱାଳା ନ ସହିପାରି କ'ଣ କଲେ, ଜଣେ ଜଣେ ଗୋପୀ ଡାକିଲେ, ଗୋପୀ ସେ ଗୋପୀ ଡାକିଲେ, ମୁଁ ହେଉଛି କୃଷ୍ଣ, ଜାଣିପାରୁଛୁ। ବିରହରେ ବିରହର ଏ ସ୍ଫୁର୍ତ୍ତି ଅବସ୍ଥାକୁ ରୂପ ଗୋସ୍ୱାମୀ ଭକ୍ତି ରସାମୃତ ସିନ୍ଦର ଲେଖିଛନ୍ତି, ଏବଂ ଚୈତନ୍ୟ ଚରିତାମୃତରେ ରାୟ ରାମାନନ୍ଦ ମହାପ୍ରଭୁଙ୍କ ଭିତରେ ଏସବୁ ବାର୍ତ୍ତାଳାପ ଅଛି, ବହୁତ ଉନ୍ନତ ଜିନିଷ। ସେତେବେଳେ ବ୍ୟକ୍ତି ସେ ସ୍ଥିତିକି ଚାଲିଗଲା ପରେ, ଉନ୍ମାଦ ପ୍ରେମରେ ଉନ୍ମାଦ ହେଇଗଲା ପରେ ନିଜ ସହ କୃଷ୍ଣଙ୍କୁ ସମାନ ବୋଲି ଜ୍ଞାନ କରେ। ଗୋପୀମାନେ ସେ ସ୍ଥିତିକି ଚାଲିଗଲେ, ମଦାନ୍ଧ, ସେଥିପାଇଁ ସେ କହୁଛନ୍ତି। ଏବଂ କ'ଣ କରୁଛନ୍ତି, ଜଣେ ଗୋପୀ କହୁଛନ୍ତି, ଏଇ ବର୍ତ୍ତମାନ ବହୁତ ଜୋର ବର୍ଷା ଆସିଲା, ଇନ୍ଦ୍ର ବୃଷ୍ଟି କରୁଛି, ମୁଁ ବର୍ତ୍ତମାନ କୃଷ୍ଣ, ମୁଁ ଗୋବର୍ଦ୍ଧନ ଧରିଲି। ଠିକ୍ ଗୋବର୍ଦ୍ଧନ କୃଷ୍ଣ ଯେଭଳି ଧରିଥିଲେ ସେଭଳି କୃଷ୍ଣଙ୍କର ସବୁ ଲୀଳାକୁ ଅନୁକରଣ କରୁଛନ୍ତି। ଏଠି କହୁଛନ୍ତି କିଏ ସ୍ୱାମୀପାଦ କହୁଛନ୍ତି ଯେ, କୃତମ କର୍ମମ ଗୋବର୍ଦ୍ଧନ ଧାରଣାଦିଗମ ଅନୁକୃତମ ବତ୍ତେ ଗୋପବଧୁ ଯଶ୍ୟ ପ୍ରକୃତି ସ୍ୱରୂପମ ଗନ୍ଗମନ। ସ୍ୱରୂପ ଲାଭ କରିଥିଲେ ଯେଉଁ ଗୋପବଧୂମାନେ ବିରହରେ ମଦାନ ପ୍ରେମାନ୍ଧ ହେଇ କୃଷ୍ଣ ଲୀଳାକୁ ଅନୁକରଣ କରୁଥିଲେ। କୃଷ୍ଣ ଯେଉଁ ଯେଉଁ ଲୀଳା କରୁଥିଲେ ଗୋପୀମାନେ ସେହି ସେହି ଲୀଳା କରୁଥିଲେ ବିରହ, କେବଳ ନିଜର ପ୍ରାଣକୁ ରକ୍ଷା ପାଇଁ, କୃଷ୍ଣଙ୍କ ଲୀଳାକୁ ସ୍ପୂରଣ କରିବା ପାଇଁ ଏସବୁ କାମ କରୁଥିଲେ। ସେଇ ଗୋପବଧୁ ମାନଙ୍କର କୀର୍ତ୍ତିକୁ ଯିଏ ବଢ଼େଇଥିଲେ, ଏବଂ ଏଇ ଗୋପବଧୂମାନେ ଏଇଭଳି ପ୍ରେମାନ୍ଧରେ ଲୀଳାକୁ ଅନୁକରଣ କରି କରି ଏଠି କହୁଛନ୍ତି, ପ୍ରକୃତି ଅଗମମ କିଳନ ଯଶ୍ୟ ଗୋପବଧୁ, ଗୋପବଧୂମାନେ ସେ ପ୍ରକୃତିକୁ ଲାଭ କରିଥିଲେ, ଅର୍ଥାତ୍ ପ୍ରଭୁଙ୍କୁ ଲାଭ କରିଥିଲେ। ସେହି ପ୍ରଭୁ ମୋର ଗତି ହୁଅନ୍ତୁ। ଭୀଷ୍ମଦେବ ବର୍ତ୍ତମାନ ବୃନ୍ଦାବନର କୃଷ୍ଣଙ୍କ ନିକଟରେ ପ୍ରାର୍ଥନା କଲେ, ଆଉ ୟାର ପରେ ଆଉ ଦୁଇଟି ଶ୍ଳୋକ ରହିଲେ, ଭୀଷ୍ମଦେବ ବର୍ତ୍ତମାନ ତାଙ୍କର ପ୍ରୟାଣ ହେବ। ତାର ପରେ ଭଗବାନଙ୍କୁ ସାକ୍ଷାତ କହୁଛନ୍ତି, ମୁନିଗଣ ନୃପବର୍ଜ୍ୟ ସଙ୍କୁଲେ ଅନ୍ତ ସଦସି ଯୁଧିଷ୍ଠିର ରାଜ ସୂୟ ଏଷାମ ଅହତାମ ଉପପେଦ ଇକ୍ଷଣୀୟ ମମ ଦୃଶି ଗୋଚର ଏଷ ଆବିରାତ୍ମା। ସ୍ୱୟଂ ପ୍ରଭୁ ଆବିରାତ୍ମା ଯେ ସ୍ୱୟଂ ମୋ ନିକଟରେ ପ୍ରକଟ ରହିଛନ୍ତି, ଏଇ ପ୍ରଭୁ ଇ ମୋର ଗତି ହୁଅନ୍ତୁ ନାହିଁ। ପ୍ରଭୁଙ୍କର ଗୁଣ ବର୍ତ୍ତମାନ କହୁଛନ୍ତି, ମୁନି ବର୍ଜ୍ୟ ମୁନିଗଣ ନୃପ ବର୍ଜ୍ୟ, ଭୀଷ୍ମଦେବ କହୁଛନ୍ତି ଯେତେ ମୁନିମାନେ ଏଇଠି ଉପସ୍ଥିତି ଅଛନ୍ତି, ଏମାନେ ଥିଲେ, ଏଇ ନାରଦୀ ଏ ନାରଦ ମୁନି ଯେତେ ମୁନିମାନେ ଅଛନ୍ତି ଏମାନେ ସମସ୍ତେ ଥିଲେ। କେଉଁଠି ଥିଲେ ନା, ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ। ଭୀଷ୍ମଦେବ ପ୍ରଭୁଙ୍କୁ ସ୍ତୁତି କରୁଛନ୍ତି, ଯେଉଁ ପ୍ରଭୁ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ ଏଇ ମୁନିମାନେ ଉପସ୍ଥିତ ଥିବା ସମୟରେ, ଆଉ ମୁନିମାନେ କେବଳ ନୃପ ବର୍ଜ୍ୟ ଶ୍ରେଷ୍ଠ ନୃପମାନେ ଯେଉଁଠି ବି ଉପସ୍ଥିତ ଥିଲେ, ଆଉ ଭଗବାନ କେଉଁଠି ପୂଜ୍ୟ ହେଲେ ନା, ଅନ୍ତ ସଦସୀ ଯୁଧିଷ୍ଠିର ରାଜସୂୟ ଏଷା, ଏଇ ମୁନିଗଣ ଉପସ୍ଥିତ ସମୟରେ ଯୁଧିଷ୍ଠିରଙ୍କର ଅନ୍ତ ସଦସୀ ସଭା ମଧ୍ୟରେ ପ୍ରଭୁ ଅଗ୍ରପୂଜ୍ୟ ହୋଇଥିଲେ, ଅହଣ ପୂଜ୍ୟ ହୋଇଥିଲେ। ଆଉ ମୁନି ମାନେ କଣ କହୁଥିଲେ ନା ଇକ୍ଷଣୀୟ, ପ୍ରଭୁଙ୍କର ସେ କମନୀୟ ରୂପକୁ ଦେଖି କହୁଥିଲେ ଅହୋରୂପମ ଅହମିତି ଅହମ ଅହମିତି ଏବଂ ଆଶ୍ଚର୍ଯ୍ୟତି ବିଲୋକନୀୟ ସନ୍। ମୁନିମାନେ ରୂପମାନେ କହୁଥିଲେ କି ସୁନ୍ଦର ରୂପ, କି ସୁନ୍ଦର ରୂପ। ପ୍ରଭୁ ରାଜସୂୟ ଯଜ୍ଞରେ ଶିଶୁପାଳକୁ ବଧ କଲେ ନା, କାରଣ ବହୁତ ବଡ଼ ମିଟିଂ ବସିଲା, ସଭା ବସିଲା, କିଏ ହିଁ ରାଜସୂୟ ଯଜ୍ଞରେ ଅଗ୍ରପୂଜ୍ୟ ହେବେ, ରାଜସୂୟ ଯଜ୍ଞ ନା। ହଁ, ଆଗେ ତ ହାତ ଉଠେଇଲେ ଶିଶୁପାଳ ତାଙ୍କ ଏଗନେଷ୍ଟରେ, ଯେମିତି ଭୋଟ୍ ନିଆଯାଏ ନା, ଭୋଟ୍ରେ ଯେତେବେଳେ ନିଆଗଲା ଶିଶୁପାଳ ଆଗେ ହିଁ, କାରଣ ଶିଶୁ ଭଗବାନ ହିଁ ଭଗବାନ, ସମସ୍ତେ କହିଲେ ନାହିଁ ଭଗବାନ ଶ୍ରୀକୃଷ୍ଣ ହିଁ ଅଗ୍ରପୂଜ୍ୟ, ଶିଶୁପାଳ ତ ଆଗେ ଭଗବାନଙ୍କୁ ହିଁ ଗାଳିଦେଲେ। ଆରେ ଯାହାର ଆଗେ ସାର୍ଟିଫିକେଟ୍ ଠିକ୍ ନାହିଁ, ସିସିଆର୍ ଠିକ୍ ନାହିଁ, ତାଙ୍କୁ କେମିତି ଅଗ୍ରପୂଜା କରାଯିବ? ଆଗେ ସିସିଆର୍ ଖରାପ ଦେଲେ ଆଗେ ମାମୁଁକୁ ହିଁ ମାରିଛି, ଆଉ ସବ ଗାଳି ଗୁଲଜ ଦେଲେ କ'ଣ କରିବେ, ଭଗବାନ ତ ସବ ସହିଲେ, ଶେଷରେ ତାକୁ ତ ଉଦ୍ଧାର ହିଁ କଲେ। କିନ୍ତୁ ତାଙ୍କର ପୁଅ ବଡ଼ ଭାଗ୍ୟବାନ ଥିଲା, ଶିଶୁପାଳର ପୁଅ ସହଦେବ, ସେ ହିଁ ବାବାଙ୍କର ମୃତ୍ୟୁ ପରେ ଆନନ୍ଦିତ ହୋଇ ସିଏ ଆଗେ ଡିକ୍ଲାର୍ କଲା ନା ଅଗ୍ରପୂଜ୍ୟ ଭଗବାନ ଶ୍ରୀକୃଷ୍ଣ। ଆଉ ସେ ଶିଶୁପାଳ ଯଜ୍ଞରେ ରାଜସୂୟ ଯଜ୍ଞରେ ନାରଦ ମୁନି ହିଁ ଆଶ୍ଚର୍ଯ୍ୟ ହେଉଛନ୍ତି, କାହାକୁ ନା ଏଇ ଯୁଧିଷ୍ଠିରଙ୍କୁ ଦେଖି, କାରଣ ଯୁଧିଷ୍ଠିର ବହୁ ହିଁ କାନ୍ଦୁଛନ୍ତି, କାହିଁକି ନା ଏତେ ବଡ଼ ଆନନ୍ଦର ଦେଇ ଭଗବାନ ଆଜି ଶିଶୁପାଳକୁ ବଦ୍ଧ କଲେ। ଶିଶୁପାଳ ସବୁ ସମୟରେ ପ୍ରଭୁଙ୍କୁ ହିଁ ନିନ୍ଦା କରେ, ଭଗବାନ ଜୀବ ଭଳି ନୁହନ୍ତି, ମୁଁ ଆପଣଙ୍କୁ ସବୁ ସମୟରେ କହିଥିଲି, ଭଗବାନ ଜୀବ ଯେଭଳି ଗୋଟିଏ ଈର୍ଷା ପରାୟଣତାର ଗୋଟିଏ ସ୍ୱଭାବ, ପ୍ରଭୁର ତା ନୁହେଁ, ସେ ଗୋଟିଏ ସର୍ପ ଭଳି, ସର୍ପର ସ୍ୱଭାବ ଦେଖିବେ ସବୁ ସମୟରେ, ସବୁ ସମୟରେ ରିଆକ୍ଟିଭ୍ ମାଇଣ୍ଡେଡ଼, କିଏ କିଛି କହୁ ବା ନ କହୁ ସବୁ ସମୟରେ ପମ୍ପ ଅବସ୍ଥାରେ ଥିବ, ଆଉ ଯେତେ ହାତ ମାରିବ ତା କଥା ଛାଡ଼ିଛି, ଚୋଟ ମାରିବ ହିଁ ମାରିବ, ଜୀବର ଅବସ୍ଥା ଏହା। ପ୍ରଭୁ ତା ନୁହନ୍ତି, ପ୍ରଭୁର ବିଲକୁଲ ଏକମାତ୍ର ଗୁଣଗ୍ରାହୀ ଗୁଣଦ୍ରଷ୍ଟା, ଜଗତ ହେଉଛି ସଦୃଷ୍ଟା, ପ୍ରଭୁ ଆମର ଗୁଣ ଦେଖନ୍ତି। ଶିଶୁପାଳ ଜୀବନ ସାରା ପ୍ରଭୁଙ୍କୁ ଗାଳି ଦେଇଛି, କିନ୍ତୁ ପ୍ରଭୁ ଚାହିଁଲେ ଆଜି ମୁଁ ମୁକ୍ତି ଆକୁ ହିଁ ଦେବି ଶିଶୁପାଳ। ଏବଂ ଏଇଭଳି ପ୍ରଭୁଙ୍କୁ ଭର୍ସନା କରୁଥିବା ସମୟରେ ପ୍ରଭୁ ତାଙ୍କୁ ଚକ୍ର ଦ୍ୱାରା ନିଷ୍ପେଷିତ କରିଛନ୍ତି, ଉଦ୍ଧାର କରିଛନ୍ତି। ଏବଂ ଯୁଧିଷ୍ଠିର ମହାରାଜ, ଏଇ ଯୁଧିଷ୍ଠିର ମହାରାଜଙ୍କ କଥା ଭୀଷ୍ମଦେବ କହୁଛନ୍ତି, ଭୀଷ୍ମଦେବ ବିଷୟରେ ନିଶ୍ଚିତ ଉପସ୍ଥିତ ଥିବେ ନା, କାରଣ କହୁଛନ୍ତି। ଆଉ ଭଗବାନ ଶ୍ରୀକୃଷ୍ଣ ଶିଶୁପାଳଙ୍କ ଦେହରେ ଗୋଟିଏ ଜ୍ୟୋତି ଯାଇ ଭଗବାନ ଶ୍ରୀକୃଷ୍ଣଙ୍କ ଦେହରେ ମିଶୁଛି, ଏବଂ ଯୁଧିଷ୍ଠିର ମହାରାଜ ଭୋ ଭୋଇ କାନ୍ଦୁଛନ୍ତି, ନାରଦ ମୁନି କହୁଛନ୍ତି ପ୍ରଭୁ ଆଜି ଗୋଟେ ଏତେ ବଡ଼ ଆନନ୍ଦର ଦିନ, ଯୁଧିଷ୍ଠିର ଆଜି ଏତେ ବଡ଼ ଆନନ୍ଦର ଦିନ, ପ୍ରଭୁଙ୍କର ଗୋଟିଏ ସବୁଠୁ ବଡ଼ ଖତରନାକ ଶତ୍ରୁ ଆଜି ମରିଗଲା, ତୁମର କ'ଣ ଅସୁବିଧା, ତୁମେ ଆଜି ହସିବା ଦରକାର, ଉତ୍ସବ କରିବା ଦରକାର। ଯୁଧିଷ୍ଠିର କହୁଛନ୍ତି ନା, ମୁଁ ପ୍ରଭୁଙ୍କର କୃପାର କଥା ଚିନ୍ତା କରୁଛି, ପ୍ରଭୁ କେତେ କୃପା ଆମର, ଯେ ଏତେ ଦିନ ପ୍ରଭୁଙ୍କୁ କେବଳ ଜଗତରେ ନିନ୍ଦାର ଘୋଷଣା ଦେଇଛି, ଯିଏ ଜଳଧ୍ୱନି ଦେଇଛି ପ୍ରଭୁ ଯାହା ଦେଇନାହାନ୍ତି, ଯିଏ ନିନ୍ଦାର ଘୋଷଣା ଦେଇଛି ପ୍ରଭୁ ଆଜି ତାହା ଦେଲେ, କାରଣ ମୁଁ ସାକ୍ଷାତ ଦେଖିଲି ସେଠି ଉଦ୍ଧାର ପାଇଲି, ସାଧାରଣ ନୁହନ୍ତି ଶିଶୁପାଳ। ଆଉ ତାଙ୍କର ପୁଅ କେତେ ବଡ଼ ଧର୍ମାତ୍ମା ସହଦେବ ଆଜି ହାତ ଟେକିକି କହିଲେ ନା, ମୁଁ ଆଜି ସର୍ବସମ୍ମୁଖରେ ଯେ ଉଦ୍ଘୋଷଣା କରୁଛି, ମୋର ପିତାର ଯିଏ ନିହନ୍ତା, ମୋ ପିତାକୁ ଯିଏ ଉଦ୍ଧାର କରିଛନ୍ତି, ସେଇ ପ୍ରଭୁ ସର୍ବପୂଜ୍ୟ ହେବେ, ସମସ୍ତେ ଗ୍ରହଣ କରିଛନ୍ତି। ପ୍ରଭୁ ଯେତେବେଳେ ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି, ସେତେବେଳର ଦୃଶ୍ୟଟିକୁ ଭୀଷ୍ମଦେବ କହୁଛନ୍ତି, ଏଇ ପ୍ରଭୁ ଯେ ମୋ ନିକଟରେ ନିଜେ ଦଣ୍ଡାୟମାନ ହୋଇଛନ୍ତି, ଏଇ ପ୍ରଭୁ ମୁନିଗଣ ନୃପବର୍ଜ୍ୟ ସଙ୍କୁଳେ ଅନ୍ତ ସଦସୀ ଯୁଧିଷ୍ଠିର, ଯୁଧିଷ୍ଠିରର ଅନ୍ତ ସଦସୀ ସଭାଗୃହରେ ଏଇ ମୁନିମାନଙ୍କର ଏବଂ ନୃପବର୍ଜ୍ୟମାନଙ୍କର ନୃପଶ୍ରେଷ୍ଠମାନଙ୍କର ଉପସ୍ଥିତିରେ ଯେ ସୁନ୍ଦର ରୂପ ଧାରଣ କରିଥିଲେ, ମୁନିମାନଙ୍କର ମନକୁ ହରଣ କରି ନେଇଥିଲେ, ମୁନିମାନେ କହୁଥିଲେ ଓହୋ 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 କହୁଥିଲେ, କି ସୁନ୍ଦର ରୂପ, କି ସୁନ୍ଦର ରୂପ। ଆଉ ସେଇ ପ୍ରଭୁ ଆଜି କ'ଣ କରିଛନ୍ତି ନା, ମମ ଦୃଶିଗୋଚର ଏସ ଅବି ଆତ୍ମା, ଏଇ ପ୍ରଭୁ ମୋ ନିକଟରେ ବର୍ତ୍ତମାନ ଦଣ୍ଡାୟମାନ ଅଛନ୍ତି, ମୋର ଦୃଷ୍ଟିଗୋଚରକୁ ଆସିଛନ୍ତି, ଏ କଥା ହିଁ କହୁଛନ୍ତି। ଏବଂ ଏଇ ପ୍ରାର୍ଥନା ପରେ ବର୍ତ୍ତମାନ ଆଉ ଗୋଟିଏ ପ୍ରାର୍ଥନା କରୁଛନ୍ତି, ଏ ହେଉଛନ୍ତି ଶେଷ ସ୍ତୁତି। କେହି ପ୍ରଶ୍ନ କାଳେ ଭଗବାନ ଶ୍ରୀକୃଷ୍ଣ ପ୍ରଶ୍ନ କରିବେ, ଭୀଷ୍ମଦେବ ଚକ୍ରତିବାଦ ପ୍ରଶ୍ନ ଉଠାଉଛନ୍ତି, ମୁଁ ତ ଭୁଲ କହିଦେଲି, ଏଇ ଟିକାଟାକୁ ଆଗରୁ କହିଦେଲି, ଠିକ୍ ଅଛି, ଏଇଠି ସେ ପ୍ରଶ୍ନ ଉଠାଇଥିଲେ, ମୁଁ ଯେଉଁ ପୂର୍ବରୁ କହିଲି, ତୁମେ କାହିଁକି ସବୁ ସମୟରେ ପାର୍ଥ ସାରଥି କଥା କହୁଛ, ଗୋପୀମାନଙ୍କର ଗୋପୀବଧୂମାନଙ୍କର କଥା କହୁଛ, ମୋ କି ମୁଁ ସମ୍ମୁଖରେ ଠିଆ ହେଇଛି, ତୁମେ କାହିଁକି ମୋତେ ପ୍ରାର୍ଥନା କଲ ନା? ସେତେବେଳେ ଏଇ ଶ୍ଳୋକଟି କହିଛ, ତୁମେ ତ କହିଥାନ୍ତ ପ୍ରଭୁ ମୋତେ ଉଦ୍ଧାର କର, ଆପଣ ମୋତେ ଉଦ୍ଧାର କରନ୍ତୁ, ଏ କଥା କହୁନ, ତୁମେ ତ କୁହନ୍ତୁ ପ୍ରଭୁ ମୋତେ ଉଦ୍ଧାର କରନ୍ତୁ ଆପଣ, କିନ୍ତୁ ଆପଣ ସବୁବେଳେ କହୁଛ ନା ସେ ପାର୍ଥ ସାରଥି ମୋର ଗତି ହୁଅନ୍ତୁ, ବିଜୟ ସଖୀ କୃଷ୍ଣ ମୋର ଗତି ହୁଅନ୍ତୁ, ଗୋପବଧୂମାନଙ୍କୁ ଯେ, ଏଇଟା କାହିଁକି କହୁଛ, ସିଧା କଥା କୁହ। ଭୀଷ୍ମଦେବ କହୁଛି ନାଇଁ ନାଇଁ ନାଇଁ, ସବ ସମାନ, ଆପଣ ସେ ଜଣେ ବ୍ୟକ୍ତି ବର୍ତ୍ତମାନ ଶ୍ଳୋକରେ କହୁଛନ୍ତି, ତମ୍ ଇମମ୍ ଅହମ୍ ଅଜମ୍ ଶରୀର ଭାଜମ୍ ହୃଦି ହୃଦି ଧିଷ୍ଟତମ ଆତ୍ମକଳ୍ପିତାନ ପ୍ରତିଦୃଶ୍ୟମିବ ନୈକଥ ଅର୍କମେକମ୍ ସମଧିଗତ ଅସ୍ମି ବିଭୂତା ଭେଦ ମୋହ। ପ୍ରଭୁ ଆପଣ ମୋତେ ମାୟା ଜାଲରେ ପକେଇ ପାରିବେନି। ଆପଣ ମୋ ମନ ଭିତରେ ଭେଦ ସୃଷ୍ଟି କରୁଛନ୍ତି ନା। ଆପଣ ଭାବୁଛନ୍ତି ପାର୍ଥ ସାରଥୀ ଅଲଗା, ଗୋପୀବଧମାନଙ୍କର ଯିଏ କୃଷ୍ଣ ସିଏ ଅଲଗା, ଆଉ ମୁଁ ସେ ଭାବନା ଜାଣିନି। ମୁଁ ଠିକ୍ ଜାଣେ ଆପଣ ମୋର, ମୁଁ ମୁହଁର ଉର୍ଦ୍ଧ୍ୱକୁ ଯାଇଛି। ଭଗବାନ ଯଦି କହିବେ ବିଷ୍ଣୁଦେବ ତୁମେ ମୁହଁର ଉର୍ଦ୍ଧ୍ୱକୁ ଯାଇଛ କିଭଳି, ପ୍ରମାଣ ଦେଉଛନ୍ତି ତମ ଇମମ୍ ସ୍ୱୟଂ ଆପଣ ଯେ ସାକ୍ଷାତ ପରମ ପୁରୁଷ ଭଗବାନ। ଅହମ୍ ଅଜ ଶରୀର ଭାଜମ୍, ଦେହି ଶରୀର ଯିଏ ଧାରଣ କରିଛି ଆପଣ ଯେଉଁ ଅଜ, ତାଙ୍କ ପ୍ରତ୍ୟେକ ଦେହି ନିକଟରେ ଆପଣ କେମିତି ଅଛନ୍ତି ନା, ହୃଦି ହୃଦି ଧିଷ୍ଟତା, ପ୍ରତ୍ୟେକ ହୃଦୟରେ ରହିଛନ୍ତି ପ୍ରଭୁ। କିନ୍ତୁ ବଦ୍ଧ ଜୀବର ଭାବନା କ'ଣ, ସେ ଯେହେତୁ ମୋହଗ୍ରସ୍ତ ଅଛି। ଏଇଠି କହୁଛନ୍ତି କଳ୍ପିତାନମ୍, ଯେଉଁମାନେ ସ୍ପେକୁଲେଟର ମନଧର୍ମୀ ସେମାନେ ଅଲଗା ଅଲଗା ଭାବୁଛନ୍ତି, କିନ୍ତୁ ଆପଣ ଏକ, ଆପଣ ଏକ। କିନ୍ତୁ ଜୀବର ଯେହେତୁ ଭେଦ ଦୃଷ୍ଟି ଅଛି, ସେ ଭାବୁଛି ମୋ ନିକଟରେ ଯେଉଁ ଭଗବାନ ଅଛନ୍ତି ତା ନିକଟରେ ନାହାନ୍ତି, ତା ନିକଟରେ ନାହାନ୍ତି, ତା ନିକଟରେ ନାହାନ୍ତି, ଅଲଗା ଅଲଗା ଭାବୁଛି ନା। ପ୍ରମାଣ ନା ପ୍ରମାଣ ଦେଉଛନ୍ତି ପ୍ରତିଦୃଶ୍ୟ ମିବ ନୈକ ଧ ଅର୍କମେବ। ଯେଭଳି ସୂର୍ଯ୍ୟ, ସୂର୍ଯ୍ୟ ଗୋଟିଏ, କିନ୍ତୁ ଆପଣ ଯଦି ବହୁତ ଘଟ ରଖିଦେବେ, ବହୁତ ଘଟରେ ଜଳ ଭରି କରିଦେବେ, ପ୍ରତି ଜଳରେ ଗୋଟିଏ ଗୋଟିଏ, ପ୍ରତି ଘଟରେ ଗୋଟିଏ ଗୋଟିଏ ସୂର୍ଯ୍ୟ ଦେଖାହେବେ କି ନାହିଁ, କିନ୍ତୁ ସେ ସୂର୍ଯ୍ୟ ପ୍ରତିବିମ୍ବ ବହୁତ ଦେଖାଯାଉଛି। ଠିକ୍ ସେଇଭଳି ଆପଣ ପାର୍ଥ ସାରଥୀ, ଆପଣ ଯଶୋଦାର ପୁତ୍ର, ଆପଣ ଗୋପବଧୂମାନଙ୍କର ପ୍ରୀତିବିଧାନ କରିଥିଲେ, ଆପଣ ଯିଏ ହୁଅନ୍ତୁ ନା, କିନ୍ତୁ ଆପଣ କୃଷ୍ଣ ନା। ଏ ଚକ୍ରଧରୀ ବହୁତ ଗୋଟେ ସୁନ୍ଦର ଟୀକା ଦେଇଛନ୍ତି, ଅନେକ ଧା ଅୟମ୍ ମତି ଉର୍ଦ୍ଧ୍ୱପରି ଅକୈତି। ଯେଭଳି ଗୋଟେ ବ୍ୟକ୍ତି ସୂର୍ଯ୍ୟ ଉପରେ ଚାଲୁଛି, ଆକାଶରେ ସୂର୍ଯ୍ୟ ଅଛନ୍ତି, ଯାଉଛି ଆକାଶରେ ଯିବା, ଆକାଶକୁ ଚାହିଁଦେଲା ପରେ ସେ ଭାବୁଛି ସୂର୍ଯ୍ୟଟା କେବଳ ମୋ ମସ୍ତକ ଉପରେ ଅଛି, ଆଉ କାହା ମସ୍ତକ ଉପରେ ନା। ଆମେ କହୁଛେ ନାଇଁ, ମୋ ମୁଣ୍ଡ ଉପରେ ସୂର୍ଯ୍ୟ ଅଛି। ଆଉ ଗୋଟେ ବ୍ୟକ୍ତି କହୁଛି ନା ନା, ମୋ ମୁଣ୍ଡ ଉପରେ ସୂର୍ଯ୍ୟ ଅଛି। କିନ୍ତୁ ସୂର୍ଯ୍ୟ ଗୋଟିଏ, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ତାର ମୋହବଶତା ଭାବୁଛି ସୂର୍ଯ୍ୟ କେବଳ ମୋ ମୁଣ୍ଡ ଉପରେ ଅଛନ୍ତି ସୂର୍ଯ୍ୟ। ସେଭଳି ପ୍ରଭୁ ଆପଣ ଭକ୍ତ ପାଇଁ ଭିନ୍ନ ଭିନ୍ନ ରୂପ ଧରିଛନ୍ତି। ଏଇଠି କହୁଛନ୍ତି ଅୟମ୍ ଅର୍ଥ ମମ ହୃଦି ତଥା ଯୁଧିଷ୍ଠିରାଦିନାମ ବସୁଦେବାଦିନାମ ଉଦ୍ଧବାଦିନାମ ନନ୍ଦାଦିନାମ ଗୋପିକାନାଞ୍ଚ ହୃଦି ଭାବଭେଦନମ ପ୍ରେମ ତାରତମ୍ୟନ ଚ ପୃଥକ ପୃଥକ ଲୀଳାତୟ ଯଦ୍ୟପି ସ୍ଫୁରତି। ସ୍ପଷ୍ଟ ଚକ୍ରତିବାଦ କହୁଛନ୍ତି ଆପଣ ନନ୍ଦଙ୍କର, ଯଶୋଦାଙ୍କର, ଗୋପୀମାନଙ୍କର, ଆଉ ଯୁଧିଷ୍ଠିର, ବସୁଦେବ ଏମାନଙ୍କ ସହିତ ପ୍ରେମର ତାରତମ୍ୟ ହିସାବରେ ଲୀଳା କଲେ ସୁଦ୍ଧା ଆପଣ କିଏ ନା। ଯଦ୍ୟପି ସ୍ଫୁରତି ତଦପି ଏକ ଏବ କୃଷ୍ଣ ଇତି, ଆପଣ ସେ ଏକୁଟିଆ କୃଷ୍ଣ କି ନା। ଆପଣ ବର୍ତ୍ତମାନ ମୋତେ ଠକେଇ ପାରିବେନି, ମୋର ମାୟା ମୋହ ଦୂର ହେଇଯାଇଛି। କିନ୍ତୁ ମନେ ରଖନ୍ତୁ ମୋର ଆରାଧ୍ୟ ହେଉଛନ୍ତି ସେ ପାର୍ଥ ସାରଥୀ କୃଷ୍ଣ, ମୁଁ ସେଇ ରୂପଟିକୁ ଆପଣଙ୍କୁ ଦେଖାଇବା ପାଇଁ ଚାହୁଁଛି। ବର୍ତ୍ତମାନ ଭୀଷ୍ମଦେବ ତାଙ୍କର ସ୍ତୁତି ବନ୍ଦ କଲେ, ଏବଂ ସ୍ତୁତି ବନ୍ଦ କଲା ପରେ ଅବସ୍ଥା କ'ଣ, ସେ ସୁତ ଉବାଚ। ଭୀଷ୍ମଦେବ ଯେଉଁ ସ୍ତୁତି କରୁଥିଲେ ଏଇଟା ସୁତ ଗୋସ୍ୱାମୀ ସୌନକାଦି ମୁନିମାନଙ୍କୁ କହୁଥିଲେ। ବର୍ତ୍ତମାନ ଭୀଷ୍ମଦେବଙ୍କର ପ୍ରବଚନ ସାରିଲା ପରେ ବର୍ତ୍ତମାନ ଫେରି ଆସିଲେ ସୁତ ଗୋସ୍ୱାମୀ, ସୌନକାଦି ମୁନିମାନଙ୍କୁ ଡାଇରେକ୍ଟଲି ରିଲେ କରୁଛନ୍ତି କ'ଣ ଅବସ୍ଥା ହେଲା। ଶ୍ରୀକୃଷ୍ଣ ଏବ ଭଗବତୀ ମନୋବାକ୍ୟ ଦୃଷ୍ଟି ବୃତ୍ତି ବି ଆତ୍ମନି ଆତ୍ମନାବିଶ୍ୟସନ୍ତ ଶ୍ୱାସ ଉପାରମ। ବର୍ତ୍ତମାନ ଭୀଷ୍ମଦେବ ପ୍ରଭୁଙ୍କ ସମ୍ମୁଖରେ ପ୍ରଭୁଙ୍କୁ ଚାହିଁଛନ୍ତି, ବର୍ତ୍ତମାନ ତାଙ୍କର ଶରୀର ରକ୍ଷା କରିବେ। କିଭଳି ଶରୀର ରକ୍ଷା କରୁଛନ୍ତି ସୁତ ଗୋସ୍ୱାମୀ ସୌନକାଦି ମୁନିମାନଙ୍କୁ କହୁଛନ୍ତି, ଶ୍ରୀକୃଷ୍ଣ ଏବଂ ଭଗବତୀ ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ମନକୁ ଲଗେଇଲେ। କିଭଳି ଲଗେଇଲେ ନା, ମନୋବାକ୍ ଦୃଷ୍ଟି ବୃତ୍ତି ବି, ମନ ବଚନ ଦୃଷ୍ଟି ଏବଂ ଇନ୍ଦ୍ରିୟମାନଙ୍କର ବୃତ୍ତି ସବୁକୁ ନିରୋଧ କରି ପ୍ରଭୁଙ୍କ ଉପରେ ଦୃଷ୍ଟି ଆକ୍ଷେପ କରିଛନ୍ତି, ପ୍ରଭୁଙ୍କ ପ୍ରତି ମତି ଲଗେଇଲେ। ଏବଂ ଆତ୍ମନି ଆତ୍ମନ ମନ ଦ୍ୱାରା ଆତ୍ମନି ପରମାତ୍ମାଙ୍କ ନିକଟରେ ଇନ୍ଦ୍ରିୟମାନଙ୍କ ବୃତ୍ତିକୁ ରୁଦ୍ଧ କରି ପ୍ରଭୁଙ୍କ ନିକଟରେ ପୁରା ମନକୁ ସ୍ଥାପନ କଲେ। ଏବଂ ଆବେଶ ଆବିଷ୍ଟ ଚିତ୍ତରେ ମନକୁ ଆବେଶ ଇଏ ପ୍ରଭୁଙ୍କୁ ସ୍ମରଣ କରି ସ୍ୱ ଅନ୍ତ ଶ୍ୱାସ ଉପରମ ଭୀଷ୍ମଦେବ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ ବୈକୁଣ୍ଠକୁ ଗଲେ। ଏବଂ ସ୍ୱାମୀପାଦ କହୁଛନ୍ତି କୃଷ୍ଣ ଏବ ଭଗବତୀ ଇତ୍ୟାଦି ଏବଂ ଆତ୍ମନିହୃଦି ସ୍ଥିତ କୃଷ୍ଣ ପାର୍ଥ ସାରଥୀ ଏବ। ଭୀଷ୍ମଦେବ ପାର୍ଥ ସାରଥୀ ରୂପକୁ ସ୍ମରଣ କରୁଛନ୍ତି, ପ୍ରଭୁଙ୍କୁ ଚାହିଁଛନ୍ତି, ମନ ଦୃଷ୍ଟି ଆଉ ବାକ୍ ଏ ତିନିଟାକୁ ରୋଧନ କରି, ଇନ୍ଦ୍ରିୟ ବୃତ୍ତିକୁ ରୋଧନ କରି, ମନକୁ ଆବିଷ୍ଟ କରି ପ୍ରଭୁଙ୍କୁ ଚାହିଁ ବର୍ତ୍ତମାନ ଶରୀରକୁ ତ୍ୟାଗ କରି ବୈକୁଣ୍ଠକୁ ଗଲେ। ଏବଂ ମୁନିମାନଙ୍କର କ'ଣ ଅବସ୍ଥା ହେଲା, ଯେଉଁ ମୁନିମାନେ ଥିଲେ ଭଗବାନ ଶ୍ରୀକୃଷ୍ଣ ଥିଲେ, ଯୁଧିଷ୍ଠିର ଥିଲେ, ତିନି ଜଣଙ୍କର ବର୍ତ୍ତମାନ ଅବସ୍ଥା ଏ ଅଧ୍ୟାୟ ଶେଷ ପର୍ଯ୍ୟନ୍ତ ବର୍ଣ୍ଣନା କରୁଛନ୍ତି। ସମ୍ପଦ୍ୟମାନ ଆଜ୍ଞାୟାମ ଭୀଷ୍ମ ବ୍ରହ୍ମଣି ନିଷ୍ଫଲେ ବଭୁବସ୍ତୁ ତୃଷ୍ଣିବୟା ସୃଷ୍ଟିବୟାମ ଶିବ ଦୀନା ବଭୁବସ୍ତୁ ତୃଷ୍ଣିବୟାମ ଶିବ ଦୀନାତ୍ୟୟେ ଏ ସର୍ବେ ବଭୁବସ୍ତୁ ତୃଷ୍ଣି ବୟାମ ଶିବ ଦୀନାତ୍ୟୟେ। ଦିନ ଅନ୍ତ ହୋଇଗଲେ ସୂର୍ଯ୍ୟଦେବ ପ୍ରଭୁ ଯେତେବେଳେ ପଶ୍ଚିମାଞ୍ଚଳରେ ପଶ୍ଚିମ ଦିଗରେ ପ୍ରଭୁ ଡୁବିଯିବେ, ଯେଭଳି ପକ୍ଷୀମାନେ ନିଶ୍ଚଳ ହୋଇଯାଆନ୍ତି, ଚିନ୍ତା କରୁନ୍ ଏତେ ସାଧୁ ଥିଲେ, ସ୍ୱୟଂ ଭଗବାନ ପରଶୁରାମ ଅଛନ୍ତି, ନାରଦ ମୁନି ଅଛନ୍ତି, ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଦଣ୍ଡାୟମାନ ଅଛନ୍ତି, ଯୁଧିଷ୍ଠିର ଅଛନ୍ତି, ଭୀଷ୍ମଦେବ ଭଳି ମହାରଥିଆ ଯେତେବେଳେ ଶେଷ ନିଶ୍ୱାସ ତ୍ୟାଗ କଲେ, ସୂର୍ଯ୍ୟ ଉତ୍ତରାଞ୍ଚଳରେ ଅସ୍ତ ହୋଇଗଲେ, ଯେଭଳି ପକ୍ଷୀମାନେ ନିଡ଼ ଫେରିଯାଇ ନିସ୍ତବ୍ଧ, ସେଭଳି ସମସ୍ତେ ନିସ୍ତବ୍ଧ ହେଇ ଦଣ୍ଡାୟମାନ କାହାର ମୁଖରୁ ବଚନ ବାହାରୁନି। ଏବଂ ସମ୍ପଦ୍ୟମାନ ଆଜ୍ଞାୟମ ଭୀଷ୍ମ ବ୍ରହ୍ମଣି ନିଷ୍ଫଳେ, ବ୍ରହ୍ମଣି ନିଷ୍ଫଳେ ଅର୍ଥ ନିରୁପାଧି ବ୍ରହ୍ମ, ଯେଉଁ ପରମ ବ୍ରହ୍ମ ସାକ୍ଷାତ ଭଗବାନ ଶ୍ରୀକୃଷ୍ଣଙ୍କ ଦେହରେ ଏ ଶ୍ରୀକୃଷ୍ଣଙ୍କ ପ୍ରତି ମତି ଜନ୍ମି ମତି ରଖି ବୈକୁଣ୍ଠକୁ ଗଲେ, କି ଭାବିବା ଉଚିତ ନୁହେଁ ପ୍ରଭୁପାଦ ଲେଖୁଛନ୍ତି ଏବଂ ଚକ୍ରୀପାଦ ଲେଖୁଛନ୍ତି ବ୍ରହ୍ମରେ ଲୀନ ହୋଇଗଲେ ନା, କାରଣ ତାଙ୍କ ସ୍ତୁତି ଦେଖୁଛନ୍ତି ନା, ସେ କେବଳ ପାର୍ଥ ସାରଥି ରୂପକୁ ହିଁ ଚିନ୍ତା କରୁଛନ୍ତି। ତେଣୁ ଚକ୍ରୀପାଦ ସିଦ୍ଧାନ୍ତ ଦେଉଛନ୍ତି ଭୀଷ୍ମଦେବ ହେଉଛନ୍ତି ନିତ୍ୟ ପରିକର, ବର୍ତ୍ତମାନ ଭୀଷ୍ମଙ୍କର ରୋଲ୍ ସରିଗଲା, ପୁଣି ଯେଉଁ ବ୍ରହ୍ମାଣ୍ଡରେ ଭଗବାନ ଶ୍ରୀକୃଷ୍ଣ ଲୀଳା ଆରମ୍ଭ କରିବେ ପୁଣି ଭୀଷ୍ମଦେବ ସେଠିକି ଯିବେ। ଆପଣ ସିଦ୍ଧାନ୍ତ ନିଅନ୍ତୁ, ଯେମିତି ଗୋଟିଏ ନାଟକ ପାର୍ଟି ଅଛି କୋଣାର୍କ ଅପେରା ବା ଓଡ଼ିଶା ଅପେରା, ଭୁବନେଶ୍ୱରରେ ନାଟ୍ୟ କମ୍ପିଟିସନ୍ ଗୋଟେ ହେଉଛି, କ'ଣ ତା ନାଁ, ନାଟ୍ୟ ପ୍ରତିଯୋଗିତା, ନାଟ୍ୟ ପ୍ରତିଯୋଗିତା ସରିଗଲା ମାନେ ନୁହେଁ ଯେ କୋଣାର୍କ ନାଟ ପାର୍ଟି ପୁରା ବନ୍ଦ ହେଇଗଲା, ପୁଣି ଯିବ କ୍ୟାମ୍ପ ପକେଇବ ବାଲେଶ୍ୱରରେ କି କଟକରେ, ସବୁବେଳେ ନାଟକ ଚାଲିଛି ନା, ସେଇଭଳି ଭଗବାନ ଲୀଳାଟା ନିତ୍ୟ କିଭଳିଆ ଜୀବ ଗୋସ୍ୱାମୀ ସିଦ୍ଧାନ୍ତ କରିଦେଉଛନ୍ତି, ଲୀଳାଟା ନିତ୍ୟ କିଭଳି, ନିତ୍ୟ ସବୁ ସମୟରେ ଲୀଳା ଚାଲିଛି, ଏ ବ୍ରହ୍ମାଣ୍ଡ ସରୁଛି ଆଉ ଗୋଟେ ବ୍ରହ୍ମାଣ୍ଡ, ଭଗବାନ କେତେ କରୁଣାମୟ ଜୀବଙ୍କୁ ତାଙ୍କ ନିକଟକୁ ନେବା ପାଇଁ ପ୍ରତ୍ୟେକ ବ୍ରହ୍ମାଣ୍ଡରେ, ଗୋଟିଏ ବ୍ରହ୍ମାଣ୍ଡରେ ଏ ଲୀଳା ସରିଲା ଆଉ ଗୋଟିଏ ବ୍ରହ୍ମାଣ୍ଡରେ ଲୀଳା ଷ୍ଟାର୍ଟ ହେବା ପାଇଁ କେତେ ସମୟ ଲାଗୁଛି, ବହୁତ କମ ସମୟ, ଚକ୍ରବାତ ପ୍ରାୟ ଚୈତନ୍ୟ ଚରିତାନ୍ତର ପାଉଛି। ଦେଖିଛନ୍ତି ବିବାହରେ ଗୋଟେ ଘୁରେ କ'ଣ, ଆଗକୁ ତ ଆମର ଛୁଆଟିବେଳେ ଦେଖିଛେ, ଆଜିକାଲି ତ କ'ଣ ଢୋଢା ଫୁଟାଉଛନ୍ତି, ଏମିତି ଗୋଟେ ଲୋକ ଧରିଥିବ ମୁଣ୍ଡ ଉପରେ ଧରିଥିବ, ସେ ଘୁରୁଥିବ, ତାକୁ ଚକ୍ରବାତ କୁହାଯାଏ। ପ୍ରଭୁଙ୍କର ଲୀଳା ଏଭଳି ଘୁରୁଛି ସବୁ ବ୍ରହ୍ମାଣ୍ଡରେ, ଅନନ୍ତ କୋଟି ବ୍ରହ୍ମାଣ୍ଡ ଅଛି, ପ୍ରଭୁ ବର୍ତ୍ତମାନ ଏଇ 5000 ବର୍ଷ ପୂର୍ବେ ଏଇ ବ୍ରହ୍ମାଣ୍ଡ ଲୀଳା କରିଥିଲେ, ପୁଣି ଆସିବ ଏଇ ବ୍ରହ୍ମାଣ୍ଡରେ, ପୁଣି ଲୀଳା ହେବ, ଲୀଳା କେଉଁଠି ହେବ, କେଉଁଠି ହେବ, ପ୍ରଭୁ ଆସିଲେ ସେଇ ବୃନ୍ଦାବନକୁ ଆସିବେ। ଭାଇ ଏ ପ୍ରାଇମ୍ ମିନିଷ୍ଟର ଆମର କିଏ ଅଛି ବର୍ତ୍ତମାନ, ମନମୋହନ ସିଂ, ମନମୋହନ ସିଂ ପଳେଇଗଲା ପରେ ବି ଯିଏ ପ୍ରାଇମ୍ ମିନିଷ୍ଟର ସେ କେଉଁଠି ରହିବ, ଦିଲ୍ଲୀରେ ରହିବ ନା, ଦିଲ୍ଲୀ ହେଉଛି ପ୍ରାଇମ୍ ମିନିଷ୍ଟରଙ୍କର ଜାଗା, ତାଙ୍କର କ୍ୱାର୍ଟର ଅଛି, ତାଙ୍କର ଡିପାର୍ଟମେଣ୍ଟ ସବୁ ସେଇଠି ଅଛି, ହେଡ୍ ଅଫ୍ ଦି ଡିପାର୍ଟମେଣ୍ଟ ଭଗବାନ ସେଭଳି, ଯଦି ସରକାର ଭୁବନେଶ୍ୱରରେ ଗୋଟେ ଗୋଟେ ମୁଖ୍ୟମନ୍ତ୍ରୀଙ୍କ ପାଇଁ କ୍ୱାର୍ଟର ରଖିଛି, ସବୁ ଡିପାର୍ଟମେଣ୍ଟ ପାଇଁ ଗୋଟେ ଅଫିସ୍ ରଖିଛି, ଆଉ ଭଗବାନଙ୍କର ଗୋଟେ ହେଡ୍ କ୍ୱାର୍ଟର ଅଛି, ତେଣୁ ଭଗବାନ ସେଭଳି ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଗୋଟେ ଗୋଟେ କ୍ୱାର୍ଟର ରଖିଛନ୍ତି। ଯେଭଳି ଯୁଦ୍ଧ ହୁଏ, ପ୍ରଭୁପାଦ ଏକ୍ଜାମ୍ପଲ୍ ଦିଅନ୍ତୁ, ହଁ ପ୍ରଭୁପାଦଙ୍କର କଥା ମନେ ପଡ଼ିଗଲା, ପ୍ରଭୁପାଦ କହୁଛନ୍ତି ଯୁଦ୍ଧ ହେବ ଗଭର୍ଣ୍ଣମେଣ୍ଟ ଆଗେ କାହାକୁ ସେଭ୍ କରେ, ଆଗେ ପ୍ରଧାନମନ୍ତ୍ରୀଙ୍କର କ୍ୱାର୍ଟର ଆଉ ଆସେମ୍ବ୍ଲି, ଆସେମ୍ବ୍ଲି କହୁଛନ୍ତି ନା କ'ଣ ପାର୍ଲିଆମେଣ୍ଟ, ତାକୁ ଆଗେ ସୁରକ୍ଷା ଦେବ, ସେଭଳି ବ୍ରହ୍ମାଣ୍ଡ ଯେତେବେଳେ ପ୍ରଳୟ ହେବ ମହାପ୍ରଳୟରେ ସବ ଧ୍ୱଂସ ହୋଇଯିବ, ସେଇ ପ୍ରଭୁଙ୍କର ଜାଗାଟା ରହିବ, କ୍ଷେତ୍ରଧାମ, ଦ୍ୱାରକା ଧାମ, ମଥୁରା ଧାମ, ବୃନ୍ଦାବନ ଧାମ, ଏ ପ୍ରଳୟ ଧ୍ୱଂସ ହେବେ ନା, ସେଥିପାଇଁ ଆପଣ ଦେଖିବେ ଶ୍ରୀକ୍ଷେତ୍ର ଗଲାବେଳକୁ ବଟବୃକ୍ଷ ମୂଳରେ ପ୍ରଭୁ ଯେଉଁ ଶୋଇଛନ୍ତି, ସ୍କନ୍ଦପ୍ରଣ ଆପଣ ପଢ଼ିବେ ସ୍ପଷ୍ଟ ଲେଖା ହେଇଛନ୍ତି, ମାର୍କଣ୍ଡେୟ ଋଷି ଏଇଠି ହିଁ ଦେଖିଥିଲି, ମୁଁ ସ୍କନ୍ଦପ୍ରଣ ପଢ଼ି ଖେଳିଲି ନା, ହଁ ଏଇଯା ଭାଗବତରେ ଯାହା ଲେଖା ହେଇଛି ସ୍କନ୍ଦପ୍ରଣ ଲେଖା, ଏଇ କ୍ଷେତ୍ର କ୍ଷେତ୍ର କେବେ ଧ୍ୱଂସ ହୁଅନ୍ତିନି, ଯେଭଳି ଯେତେ ଯୁଦ୍ଧ ହେଲେ ବି ଗଭର୍ଣ୍ଣମେଣ୍ଟ ସବୁବେଳେ ଚାହେଁ ମୋର ପାର୍ଲାମେଣ୍ଟଟାକୁ ଏବଂ ମୋର ପ୍ରାଇମ୍ ମିନିଷ୍ଟର କ୍ୱାର୍ଟର, ପ୍ରେସିଡେଣ୍ଟ କ୍ୱାର୍ଟର ଏଗୁଡ଼ାକ ସେଭ୍ ରଖା ହେବ, ନା ଡିପାର୍ଟମେଣ୍ଟ ଚାଲିବ କିଭଳି, ଠିକ୍ ସେଭଳି ଭଗବାନ ପ୍ରଭୁ ଏଇଠି ହିଁ ଆସିବେ, କେବେ ଆସିବେ, ଏଇ ବର୍ତ୍ତମାନ ଭୀଷ୍ମଦେବ ଲୀଳା କରିଗଲେ, ଏଇ ବ୍ରହ୍ମାଣ୍ଡ ଭୀଷ୍ମଦେବ କେତେବେଳେ ଆସିବେ ଆପଣ ଜାଣନ୍ତୁ, ପୁଣି ବୈବସ୍ତ ମନୁଙ୍କ ଶାସନ କାଳରେ ପୁଣି ଆସିବେ, 27ଟା ଚତୁର୍ଯୁଗ ଚାଲିଯିବ, 28ଟା ଚତୁର୍ଯୁଗରେ ଭଗବାନ ଶ୍ରୀକୃଷ୍ଣ ଆସିବେ, ପୁଣି ଭୀଷ୍ମଦେବ ଆସିବେ, ବର୍ତ୍ତମାନ ଆଉ କେଉଁ ବ୍ରହ୍ମାଣ୍ଡରେ ଚାଲିଛି ଭୀଷ୍ମଦେବଙ୍କ ଲୀଳା, ବହୁତ ଲୋକ ପ୍ରଶ୍ନ କରନ୍ତି ଭାଗବତରେ, ମୁଁ ତ ଆପଣମାନଙ୍କୁ ସନ୍ଦେହ ଦୂର କରୁଛି, ବହୁତ ଭାଗବତ ପଢ଼ୁଛନ୍ତି ଆପଣମାନେ ଶ୍ରଦ୍ଧାବାନ ବିଜ୍ଞ ଲୋକ, ଆପଣମାନଙ୍କ ଶ୍ରଦ୍ଧା ଅଛି, ବହୁତ ଶ୍ରମ କରି ଆସୁଛନ୍ତି ସୀତାରେ, ଜାଣନ୍ତୁ ଏ ତ୍ରିକା ଭାଗବତ କେମିତି ଜାଣିଲେ ଯେ ସେସବୁ ଜିନିଷ ଲେଖିଦେଲେ, ବହୁତ ଲୋକଙ୍କର ପ୍ରଶ୍ନ, ସୁତ ସୌନ ସମ୍ବାଦ କେମିତି ଭାଗବତରେ ଲେଖା ହେଲା, ବ୍ୟାସଦେବ ଲେଖିଲେ ପରେ ଭାଗବତ ସମ୍ବାଦ, ନା ଭାଗବତ ନିତ୍ୟ ଏବଂ ବ୍ୟାସଦେବ ହେଉଛନ୍ତି ତ୍ରିକାଳଜ୍ଞ, ଭୀଷ୍ମଦେବ ପ୍ରଭୁଙ୍କ କୃପାରୁ ସିଧା ଦେଖିପାରୁଥିଲେ ଯୁଦ୍ଧକ୍ଷେତ୍ରରେ ପ୍ରଭୁ ତାଙ୍କ ଆୟୁ କିପରି ହରଣ କରୁଛନ୍ତି। ଆଉ ବ୍ୟାସାୟ ବ୍ୟାସ ବିଷ୍ଣୁ ରୂପାୟ ବ୍ୟାସ ରୂପାୟ ବିଷ୍ଣୁବେ ସେ ତ୍ରିକାଳ କଥା ଜାଣନ୍ତି। ଏଭଳି ସନକମୁନି ଆସିବେ, ଏଭଳି ସୁତ ଗୋସ୍ୱାମୀ ଆସିବେ, ଏଭଳି ପ୍ରଶ୍ଚେଦ ସବୁ ରଚନା କରିଦେଇଛନ୍ତି। ଏ ନିତ୍ୟ ଭାଗବତ ନିତ୍ୟ, ଭଗବାନଙ୍କର ଲୀଳା ନିତ୍ୟ, ଭୀଷ୍ମଦେବ ନିତ୍ୟ, ଅର୍ଜୁନ ସବୁ ନିତ୍ୟ ନିଅନ୍ତୁ ପରମାନେଣ୍ଟ। ଆଉ ଆମର ଏଠି ଡ୍ରାମା, ଆମେ ଟେମ୍ପୋରାରୀ, ଆମ ଘର ଟେମ୍ପୋରାରୀ, ଆମର ଡ୍ରାମା ଟେମ୍ପୋରାରୀ, ଆମର ସବୁ ରିଲେସନ୍ ଟେମ୍ପୋରାରୀ, ବାସ୍ ଏ ହେଲା ସିଦ୍ଧାନ୍ତ। ଆଉ ଭଗବାନଙ୍କର ସବୁ ପରମାନେଣ୍ଟ। ପୁଣି ଭୀଷ୍ମଦେବ ଏଠିକି ଆସିବେ, 14 ଜଣ ମନୁ ଅଛନ୍ତି, ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଯାଆନ୍ତି, ଏବଂ ଗୋଟେ ମନୁଙ୍କର ଶାସନ କାଳ ହେଲା 71 ଚତୁର୍ଯୁଗ। 71ଟା ଚତୁର୍ଯୁଗ ସତ୍ୟ ତ୍ରେତୟା ଦ୍ୱାପର କଳି 71 ଥର ଘୁରିଗଲା ପରେ ଗୋଟେ ମନୁ ରିଜେକ୍ଟ ହେଲେ, ତାଙ୍କ ଆଉ ସରିଗଲା। ଏଇଭଳି ଗୋଟେ ଦିନରେ 14 ଜଣ ମନୁ ବ୍ରହ୍ମାଙ୍କର ଗୋଟିଏ ଦିନ ହବ, ସେଇ ପରିମାଣ ଏଇଟା 12 ଘଣ୍ଟା, ସେଇ ପରିମାଣ ରାତି, ଏଇଟା ହେଲା ଗୋଟେ ଦିନ। ତା ଦେହରେ 30 ଗୁଣନ୍ତୁ ଗୋଟେ ମାସ, ତା ଦେହରେ 12 ଗୁଣନ୍ତୁ ଗୋଟେ ବର୍ଷ, ତା ଦେହରେ 100 ଗୁଣନ୍ତୁ ବ୍ରହ୍ମାଙ୍କର ଆସନ୍ତି। ଆଉ ଜଣେ ବ୍ରହ୍ମା ପୃଷ୍ଠକୁ ଆସି ଏ ଭାଗବତରେ ଅଛନ୍ତି। ତେଣୁ ବ୍ରହ୍ମା ଯେଉଁ ରହିଛନ୍ତି ତାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି। ଏଇ 14 ଜଣ ମନୁଙ୍କ ଭିତରୁ ବୈବସୁତ ମନୁ ସପ୍ତମ ମନୁ, ଇଏ ବର୍ତ୍ତମାନ ଆମର ବୈବସୁତ ମନୁଙ୍କର ଶାସନ କାଳ ଚାଲିଛି। ଇଏ ଶାସନ କରିବା ସମୟରେ ଭଗବାନ ଶ୍ରୀକୃଷ୍ଣ ଆସିବ, ଅଲଗା କୋଉ ମନୁଙ୍କ ସମୟରେ ନୁହେଁ। ଏଇ ବୈବସୁତ ମନୁ ତ ଶାସନ କରୁଥିବେ, ତାଙ୍କର 71 ଚତୁର୍ଯୁଗ ହେଲା ଟୋଟାଲ ଟାଇମ୍, ୟା ଭିତରୁ 27ଟା ଚତୁର୍ଯୁଗ ଚାଲିଯିବ। 27 ବାର ସତ୍ୟ, 27 ବାର ତ୍ରେତୟ, 27 ବାର ଦ୍ୱାପର, 27 ବାର କଳି ଗଲା ପରେ 28 ବାର ଷ୍ଟାର୍ଟ ବେଳେ ଦ୍ୱାପରରେ ଭଗବାନ ଶ୍ରୀକୃଷ୍ଣ ଆସିବେ, ସେତେବେଳେ ଭୀଷ୍ମଦେବ ପୁଣି ଆସିବେ। ବର୍ତ୍ତମାନ ଅଲଗା ବ୍ରହ୍ମାଣ୍ଡରେ ଭୀଷ୍ମଦେବ ଲୀଳା କରୁଛନ୍ତି ସବୁ ସମୟରେ, ଯେଭଳି ଓଡ଼ିଶା ପାଖରେ ପାର୍ଟି ଆର ତାଙ୍କ ରେଷ୍ଟ ନାହିଁ ସବୁ ସମୟରେ। ଚାଲ ରେଷ୍ଟ ଯେତେବେଳେ ଅଛି ବର୍ଷା ସିଜିନ୍ରେ ଡ୍ରାମାଙ୍କର କ'ଣ ରିଅଲ ସେ ଆପଏଣ୍ଟମେଣ୍ଟ ପାଇଛନ୍ତି, ଆଉ କ'ଣ କରିବେ କର୍ମୀ ଦୁନିଆରେ, ଭଗବାନଙ୍କ ଦୁନିଆରେ ତ ତା ନାହିଁ। ଆନନ୍ଦରେ ଲୀଳା ସବୁ ସମୟରେ, କ୍ରୀଡ଼ା ମାତ୍ର ଧର୍ମ, କେବଳ ଭଗବାନ ନାଚୁଛନ୍ତି, ହସୁଛନ୍ତି, ଗାଉଛନ୍ତି, ସଖାମା ଏତେ ବ୍ୟାକୁଳ ସବୁ ନିଜ ସଖାମାନଙ୍କୁ ନେଇ ପ୍ରତ୍ୟେକ ବ୍ରହ୍ମାଣ୍ଡରୁ ଜୀବ କିଭଳି ଆକର୍ଷଣ କରିକି ଆଣିବେ ଦେଖଉଛନ୍ତି। ଦେଖ ତୁମେ ସଂସାର ପାଇଁ ଯୁଦ୍ଧ କରିକି ଅନ୍ତିମରେ କ'ଣ ହେଉଛ, ମେଡ଼ିକାଲରେ ପ୍ରାଣ ଯାଉଛି, କାହା ମୁଖ ଦେଖି, ଭଗବାନ ମୁଖ ଦେଖି, ଯମରାଜଙ୍କର ଦୂତ ଡକ୍ଟର ମୁଖ ଦେଖି, କିନ୍ତୁ ମୋର ଭକ୍ତ ସଂଗ୍ରାମରେ ମୋ ପାଇଁ ଯୁଦ୍ଧ କରି ଭୀଷ୍ମଦେବ ଆଜି କେଉଁଠି ମୃତ୍ୟୁବରଣ କରିବ, ଇଏ ଜୀବନ ସଂଗ୍ରାମ। ଆମେ ଭାବିବା ଉଚିତ ଆମେ ସଂସାର ପଶିଯାଇଛୁ ଆମର, ନାଇଁ, ଜୀବନ ସଂଗ୍ରାମକୁ ଯୋଡ଼ି ଦିଅନ୍ତୁ ପ୍ରଭୁଙ୍କ ସହିତ। ଭକ୍ତ ବହୁତ କଷ୍ଟ ଜିନିଷ ନାହିଁ, ଆପଣ ଘରେ ରହିବେ, କିଛି ଛାଡ଼ିବାକୁ ପଡ଼ିବନି, ସବ ଯୁକ୍ତ। ତା ସହିତ ସମୟରେ ଆପଣ ପ୍ରଭୁଙ୍କ ସହିତ ଯୁକ୍ତ ହୁଅନ୍ତୁ, ମୋର ଶାନ୍ତି ନା। ଭୀଷ୍ମଦେବ ଆଜି ଯେଭଳି ପକ୍ଷୀମାନେ ସୂର୍ଯ୍ୟ ପଶ୍ଚିମ ଦିଗରେ ଡୁବିଗଲା ପରେ ପକ୍ଷୀମାନେ ଯେଭଳି ନିଶ୍ଚଳ ହୋଇଯାଆନ୍ତି ଭୀଷ୍ମଦେବଙ୍କର ପ୍ରୟାଣ ପରେ, ସମସ୍ତେ ଆଜି ନିଶ୍ଚଳ, କାହାର ମୁଖରୁ ଗୋଟିଏ ବଚନ ବାହାରନ୍ତି। ଏତେ ବଡ଼ ପ୍ରେମୀ ଭକ୍ତ ପ୍ରଭୁଙ୍କର ଭକ୍ତ ଚାଲିଗଲେ, ଆଉ ଏବଂ ତା ପରବର୍ତ୍ତୀ ଅବସ୍ଥା ସାଙ୍ଗେ ସାଙ୍ଗେ କ'ଣ ହେଉଛି ନା, ଦେବତାମାନେ ପୁଷ୍ପ ବୃଷ୍ଟି କରୁଛନ୍ତି। ଦେବତାମାନେ ସବ ସମୟରେ ଭକ୍ତଙ୍କୁ ଦେଖି ବହୁତ ଆନନ୍ଦିତ ହୁଅନ୍ତି, ବହୁତ ଆନନ୍ଦିତ ହୁଅନ୍ତି ଦେବତାମାନେ। ଯେଭଳି ବନ୍ଧୁ ବନ୍ଧୁକୁ ଦେଖିଲେ ଆନନ୍ଦିତ ହୁଏ, ଭକ୍ତକୁ ଦେଖିଲେ ଦେବତାମାନେ ବହୁତ ଆନନ୍ଦିତ ହୁଅନ୍ତି। ଭକ୍ତର ସବୁ ଆନନ୍ଦରେ ଦେବତାମାନେ ଆନନ୍ଦିତ ଏ ବର୍ତ୍ତମାନ କହୁଛନ୍ତି। ତତୋଦୁନ୍ଦୁ ଭୟ ନେ ଦୁଃ ଦେବମାନବ ବାଧିତ ସଶଙ୍କୁ ସାଧୁର ଆଜ୍ଞା ଖ୍ୟାତ ପିତୁ ପୁଷ୍ପବୃଷ୍ଟୟ। ଖ୍ୟାତ ମାନେ ଆକାଶରୁ ପୁଷ୍ପ ବୃଷ୍ଟି କରୁଛନ୍ତି କିଏ, ଦେବତା ଶ୍ରେଷ୍ଠ ମାନବମାନେ ଅର୍ଥାତ୍ ସିଦ୍ଧ ପୁରୁଷମାନେ ପୁଷ୍ପ ବୃଷ୍ଟି କରୁଛନ୍ତି, ଏବଂ ସଶଂସୁ ଭୀଷ୍ମଦେବଙ୍କର ପ୍ରଶଂସା କରି, ଭୀଷ୍ମ କେତେ ବଡ଼ ଶ୍ରେଷ୍ଠ ଭକ୍ତ, ଭୀଷ୍ମଙ୍କର ଜୟ ହେଉ, ଭୀଷ୍ମଙ୍କର ଜୟ ହେଉ, ଭୀଷ୍ମଙ୍କର ଜୟ, ଅତି ସୁନ୍ଦର। ଆଉ ତତ୍ତ ଦୁନ୍ଦୁ ହେଉ ନେଦୁ ବିଭିନ୍ନ ବାଦ୍ୟ ବଜେ ଭୀଷ୍ମଙ୍କର ଜୟଧ୍ୱନି କରି ପୁଷ୍ପ ବୃଷ୍ଟି କରୁଛନ୍ତି। ଭଗବାନଙ୍କୁ ଯେଭଳି ମର୍ଯ୍ୟାଦା ଯାଏ ଭଗବାନଙ୍କର ଭକ୍ତକୁ ସେଭଳି ଦେବତାମାନେ ମର୍ଯ୍ୟାଦା ଦିଅନ୍ତି, ଦେବତାମାନେ ମର୍ଯ୍ୟାଦା ଦେଉଛନ୍ତି। ଆପଣ ଚିନ୍ତା କରନ୍ତୁ ସଂସାରରେ ଆପଣ କି ମର୍ଯ୍ୟାଦା ପାଇବେ, ଭଗବାନଙ୍କର ଭକ୍ତ ହୋଇଗଲା ପରେ ସ୍ୱୟଂ ଦେବତାମାନେ ଆପଣଙ୍କୁ ମର୍ଯ୍ୟାଦା ଦେବେ ଏଇ ଭୀଷ୍ମଦେବ। ଏବଂ ସାଧବ ରାଜ୍ଞା ପେତୁ ପୁଷ୍ପବୃଷ୍ଟୟ, ଖ୍ୟାତ ପେତୁ ପୁଷ୍ପବୃଷ୍ଟୟ, ଆକାଶରୁ ପୁଷ୍ପ ବୃଷ୍ଟି କରୁଛନ୍ତି। ଆଉ ବର୍ତ୍ତମାନ ଭୀଷ୍ମଦେବଙ୍କର ଶରୀରକୁ କ'ଣ କରାଯିବ ନା ସଂସ୍କାର କରାଯିବ, କି ପ୍ରଶ୍ନ କରିପାରନ୍ତି, ଭୀଷ୍ମଦେବଙ୍କର ଶରୀର ତ ଚିହ୍ନମୟ, ସେ ଭଗବାନଙ୍କର ପାର୍ଶ୍ୱ, ଏ ଶରୀରକୁ ସଂସ୍କାର କରିବାର କ'ଣ ଆବଶ୍ୟକ ଥିଲା, ନାହିଁ। ଭାଗବତ ଶାସ୍ତ୍ର ଏଭଳି ସମସ୍ତ ମାନବ ସମାଜ ପାଇଁ ବିଧି ଶିକ୍ଷା ଦିଆଯାଇଛି, କାରଣ ଭଗବାନ ଯେଉଁ 100 ବର୍ଷ ଲୀଳା କରିଛନ୍ତି ଏଇଟା ଗୃହସ୍ଥମାନଙ୍କ ଶିକ୍ଷା ପାଇଁ, 100 ବର୍ଷ ଦ୍ୱାରକା ଲୀଳା, ଆଉ ମଥୁରା ବୃନ୍ଦାବନ ମିଶି 25 ବର୍ଷ। ତେଣୁ 100 ବର୍ଷରେ ମର୍ଯ୍ୟାଦାକୁ ଟିକେ ରଖି ପୂର୍ଣ୍ଣ କରିନାହାନ୍ତି। ତେଣୁ ଭଗବାନ କ'ଣ କରୁଛନ୍ତି, ଯୁଧିଷ୍ଠିର ମହାରାଜ ନିଜେ ଅନ୍ତ୍ୟେଷ୍ଟିକ୍ରିୟା କୁହାଯାଏ ନା, ମୁହଁରେ ଅଗ୍ନି ଦିଅନ୍ତି, ଯୁଧିଷ୍ଠିର ମହାରାଜ ଦେଉଛନ୍ତି। କେତେ ବଡ଼ ଭାଗ୍ୟ ଦେଖନ୍ତୁ, ଯେଉଁଠି ଭଗବାନଙ୍କ ସମ୍ମୁଖରେ ଭଗବାନଙ୍କୁ ସ୍ତୁତି କରି ଭୀଷ୍ମଦେବ ତ ପ୍ରଭୁଙ୍କ ନିକଟକୁ ଗଲେ, ଶରୀରର ଗତି କିଭଳି ଦେଖନ୍ତୁ। ଯେଉଁ ଆମେ କାମନା ପ୍ରାର୍ଥନା କରୁଛେ ନା, ପ୍ରଭୁ ମୋର ମୃତ୍ୟୁ ହୋଇଗଲେ ସତେ କି ଏ ଜୀବ ଜୀବ ବୃନ୍ଦାବନେ ଯାଇ ସ୍ଥାନ ପାଇବ, କିଏ ସାଲବାଗି ଲେଖିଛନ୍ତି ନା, କିଏ ଲେଖିଛନ୍ତି ଏ ଜୀବ ଜୀବ ବୃନ୍ଦାବନରେ ଯାଇ ସ୍ଥାନ ପାଇବ। ସେ କିନ୍ତୁ ଜୀବାତ୍ମା କଥାରେ ଲେଖେ, ମୋର ଆତ୍ମାଟା ଯାଉ, ଜୀବ ଅର୍ଥ ସେ ଆତ୍ମା ଅର୍ଥରେ କହିଥିବେ, ମୁଁ କିଭଳି ଗୋଲକ ବୃନ୍ଦାବନ ଯିବି। କିନ୍ତୁ ଓଡ଼ିଶାର ଲୋକମାନେ ଚାହାନ୍ତି କମ୍ ସେ କମ୍ ମୃତ୍ୟୁ ସମୟରେ କମ୍ ସେ କମ୍ ପୁରୀରେ ବା କିମ୍ବା ବୃନ୍ଦାବନରେ ରହି ମୃତ୍ୟୁବରଣ କରି। ଧାମରେ ମୃତ୍ୟୁବରଣ କରିବା ବହୁତ ବଡ଼ ପୁଣ୍ୟର ଜିନିଷ। ସ୍କନ୍ଦ ପୁରାଣରେ ଲକ୍ଷ୍ମୀଦେବୀ ବ୍ରହ୍ମାଜୀ କହୁଛନ୍ତି, ପାଠ କରୁଥିଲି, ଲକ୍ଷ୍ମୀଦେବୀ କହୁଛନ୍ତି ଏ କ୍ଷେତ୍ରର ମହାତ୍ମ୍ୟ ବ୍ରହ୍ମାଜୀ କହୁଛନ୍ତି, ମାନେ କହୁଛନ୍ତି ଲକ୍ଷ୍ମୀଦେବୀ କିନ୍ତୁ ପ୍ରବଚନ ଦେଉଛନ୍ତି, ଏ ଶ୍ରୀକ୍ଷେତ୍ରରେ ଯିଏ ମୃତ୍ୟୁବରଣ କରୁଛି ତାର ଗତି ତୁମେ ଶୁଣ, ତାର ପୁନର୍ଜନ୍ମ ନାହିଁ, ମୁଖ୍ୟ ଗତି ତାର ନିଶ୍ଚିତ। ଶ୍ରୀକ୍ଷେତ୍ରରେ ଏତେ ଫଳ, ଯିଏ ଗମନ କରୁଛି ଶ୍ରୀକ୍ଷେତ୍ରରେ କେବଳ ଚାଲୁଛି ତାକୁ ପରିକ୍ରମାର ଫଳ ମିଳୁଛି, ଶ୍ରୀକ୍ଷେତ୍ରରେ କି ଯାଉଛି ଖାଲି ବୁଲୁଛି ଖାଲି ପରିକ୍ରମାର ଫଳ, ସ୍ୱୟଂ ସମାଧିର ଫଳ, ଯିଏ କେବଳ ଶୋଉଛି ସେଠି ସମାଧିର ଫଳ ଲାଭ କରୁଛି। ଧାମରେ ସବୁ ଏତେ ମହାତ୍ମ୍ୟ ଅଛନ୍ତି, ଆଉ ଭୀଷ୍ମଦେବ ଧାମର ମୃତ୍ୟୁବରଣ କରୁଛନ୍ତି କେଉଁଠି, କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ। ଆଚ୍ଛା, ଧାମର ମୃତ୍ୟୁବରଣ କରିବା ବଡ଼ ଜିନିଷ ନାହିଁ, ତାଠୁ ବଡ଼ ଭାଗ୍ୟ ପ୍ରଭୁଙ୍କର ମୁଖକୁ ଦେଖି ମୃତ୍ୟୁବରଣ କରୁଛନ୍ତି। ଆଉ ଧାମ ଯାହାଙ୍କ ଚରଣରେ ଧାମ ହୁଏ ସେ ପ୍ରଭୁ ସ୍ୱୟଂ ବିଦ୍ୟମାନ ଅଛନ୍ତି। ଆଉ ବଡ଼ ଭାଗ୍ୟ ତାଙ୍କର ଏ ଶରୀରକୁ ଯୁଧିଷ୍ଠିର ମହାରାଜ ଭଳି ଧର୍ମାତ୍ମା ଆଜି ମୁଖରେ ଅଗ୍ନି ଦେଉଛନ୍ତି। ଏ ଶ୍ଳୋକରେ କହୁଛନ୍ତି, ତସ୍ୟ ନିହରଣାଦିନା ସମ୍ପ୍ରରେ ତସ୍ୟ ଭାର୍ଗବ ଭାର୍ଗବ ଯୁଧିଷ୍ଠିର କାରୟିତ୍ୱା ମୁହୂର୍ତ୍ତମ ଦୁଃଖିତ ଅଭବତ୍। ଯୁଧିଷ୍ଠିର ଭାଙ୍ଗିଗଲେ ପୁରା ଦୁଃଖ, ଏତେ ଦୁଃଖୀ ଥିଲେ ଯୁଧିଷ୍ଠିର, କାରଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ତ ବହୁତ ଥର ଯୁଧିଷ୍ଠିର କହିଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କୁ, ପ୍ରଭୁ ମୁଁ ଆଉ ଯୁଦ୍ଧ କରିବିନି, ମୁଁ ବଣକୁ ପଳେଇବି, ବହୁତ ଥର କହିଛନ୍ତି। ଭଗବାନଙ୍କୁ କେବଳ ବୁଝେଇ 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 ଯୁଦ୍ଧରେ ନିଯୁକ୍ତି କରିଥିଲେ, ଆଜି ଶେଷରେ ନିଜକୁ ଦାୟୀ କରୁଥିଲେ ଏବଂ ଭୀଷ୍ମଦେବ ତାଙ୍କର ସମସ୍ତ ସନ୍ଦେହକୁ ଦୂର କଲେ। ଯୁଧିଷ୍ଠିର, ତୁମେ ଭାବୁଛ ତୁମ ପାଇଁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ସୈନିକମାନେ ମୃତ୍ୟୁବରଣ କରିଛନ୍ତି, ଠିକ୍ ନୁହେଁ, ଏଇଟା ପ୍ରଭୁଙ୍କ ଇଚ୍ଛା ରହିଛି। ପ୍ରଭୁ ଆସିଥିଲେ ଏ ଜଗତକୁ ଭାରହରଣ କରିବା ପାଇଁ, ସେ ତୁମକୁ ଆଶ୍ରୟ କରି ସେ ଏ ସମସ୍ତ ଅସୁରମାନଙ୍କୁ ବିନାଶ କରିଛନ୍ତି, ତୁମେ ମନ ଦୁଃଖ କର ନା, ଏ ପ୍ରଭୁଙ୍କର ଇଚ୍ଛା। ଏବଂ ଯଦିଓ ଯୁଧିଷ୍ଠିରଙ୍କର ମୋହ ଦୂର ହେଇଯାଇଛି, କିନ୍ତୁ ଭୀଷ୍ମଦେବଙ୍କର ଏ ଯେଉଁ ସୁନ୍ଦର ଉପଦେଶ, ଏ ଯେଉଁ ସଙ୍ଗର ବଞ୍ଚିତ ହେଇଗଲେ, ଭୀଷ୍ମଦେବ ଅଙ୍ଗ ସଙ୍ଗରୁ ବଞ୍ଚିତ ହୋଇ ଦୁଃଖ କରୁଛନ୍ତି। ଏବଂ ତସ୍ୟ ନିହରଣାଦିନ, ନିହରଣାଦିନ ଅର୍ଥ ସଂସ୍କାର ଆଦି, ଯେତେ ଅନ୍ତ୍ୟେଷ୍ଟ କ୍ରିୟା ଥିଲା ଭଗବାନ ନିଜେ ଦଣ୍ଡାୟମାନ ହେଇଛନ୍ତି, ଉପଦେଶ ଦେଉଛନ୍ତି ଭୀଷ୍ମ ଯୁଧିଷ୍ଠିର ତୁମେ ଏଭଳି କର ଏଭଳି କର ଏଭଳି କର। ଏବଂ ସମ୍ପ୍ରତସ୍ୟ ଭାର୍ଗବ, ସମ୍ପ୍ରତସ୍ୟ ସମ୍ୟକ ପ୍ରାପ୍ତ ପରମେଶ୍ୱରସ୍ୟ, କାହାର ଦାହ ସଂସ୍କାର କଲେ ଯିଏ ସମ୍ୟକ ରୂପେ ପରମେଶ୍ୱରଙ୍କୁ ପାଇଛନ୍ତି, ଯେଉଁ ଭୀଷ୍ମଦେବ ସମ୍ପୂର୍ଣ୍ଣ ଭଗବାନଙ୍କୁ, ସେ ତ ନିତ୍ୟ ପାର୍ଶ୍ୱ ପାଇବା କଥା ଆପଣ କହିଲେ। ଆଚ୍ଛା, ଯୁଧିଷ୍ଠିର କାରୟିତ୍ୱା ମୁହୂର୍ତ୍ତମ ଦୁଃଖିତ ଭଗବାନ, ଗୋଟିଏ ମୁହୂର୍ତ୍ତ ପାଇଁ ଯୁଧିଷ୍ଠିର ଦୁଃଖିତ ହେଇଗଲେ। ଏବଂ ଦାହ ସଂସ୍କାର କରିବା ସମୟରେ କ'ଣ କ'ଣ ହେଇଛନ୍ତି, ସମସ୍ତ ମୁନି ଋଷିମାନେ ଭୀଷ୍ମଦେବଙ୍କର ସେ ଦାହ ଅଗ୍ନିକୁ ପରିକ୍ରମା କଲେ, ଭଗବାନ ଶ୍ରୀକୃଷ୍ଣ ନିଜେ ପରିକ୍ରମା କଲେ, ଭଗବାନ ଶ୍ରୀକୃଷ୍ଣ ନିଜେ ପରିକ୍ରମା କଲେ, ଏତେ ବଡ଼ ଭାଗ୍ୟ ଦେଖନ୍ତୁ ଭୀଷ୍ମଦେବଙ୍କର। ଆଉ ଭଗବାନ ତ ଏଇ ଲୀଳାଟିକୁ ଠିକ୍, ଭୀଷ୍ମଦେବଙ୍କ ଲୀଳାଟିକୁ ଠିକ୍ ଶ୍ରୀକ୍ଷେତ୍ରରେ କରିଛନ୍ତି ହରିଦାସ ଠାକୁରଙ୍କ ସମୟରେ। ଆଜି ବି ହରିଦାସ ବହୁତ ଲୋକ ଭାବନ୍ତି ଚୈତନ୍ୟ ମହାପ୍ରଭୁଙ୍କର ଏମାନେ ଚୈତନ୍ୟ ମହାପ୍ରଭୁଙ୍କ ଭଳି ଲଣ୍ଡା ହେଇକି ହରେ କୃଷ୍ଣ କରୁଛନ୍ତି ବୋଲି, ଏମାନେ କେବଳ ଚୈତନ୍ୟ ମହାପ୍ରଭୁ ଭଗବାନ ବୋଲି କହୁଛନ୍ତି, ବହୁତ ଲୋକଙ୍କର ବହୁତ ସନ୍ଦେହ ନାଇଁ। ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ, ଭକ୍ତ ଅବତାର ରୂପରେ ଆସିଥିଲେ, ପ୍ରମାଣ ତ ଆଲାରନାଥରେ ଥୁଆ ହେଇଛନ୍ତି, ପଥର ପ୍ରମାଣ ଦେବ ଶାସ୍ତ୍ର ଛାଡ଼, ସ୍ୱଚକ୍ଷୁ ପ୍ରମାଣ ଆଲାରନାଥରେ ଦେଖିବା ସବୁ, ପ୍ରଭୁଙ୍କର ଶରୀର ବକ୍ଷର ଚିହ୍ନ ସ୍ତର ଚିହ୍ନ ସବୁ କିଛି ଅଙ୍କିତ ହେଇକି ଅଛି, ଆଉ ଶ୍ରୀମନ୍ଦିରରେ ସାକ୍ଷାତ ଅଛି, ଗରୁଡ଼ଖମ୍ବର ବାମଙ୍କର ଭୋଗ କୁଣ୍ଠି ଅଛି, ପାଦପଦ୍ମ ଅଛନ୍ତି, ଆଉ ସବୁଠୁ ଜୀବନ୍ତ ପ୍ରମାଣ ଠାକୁର ହରିଦାସଙ୍କର ଭଜନ ସ୍ଥଳ କ'ଣ ସେଇଟା, ଆମର ଯେଉଁ ସିଦ୍ଧ ବକୁଳ ମଠ, ଆଜି ବି ସିଦ୍ଧ ବକୁଳ ବୃକ୍ଷ ଅଛନ୍ତି, ମହାପ୍ରଭୁ ଥିବା ସମୟରେ ଜଗନ୍ନାଥଙ୍କର ଦାନ୍ତ କାଠି ପାଣି ସେଠି ପୋତି ଦେଇଥିଲେ ହରିଦାସଙ୍କ ପାଇଁ, ସାକ୍ଷାତ ଚାକ୍ଷୁଷ ପ୍ରମାଣ। କେବଳ ଗୋଟେ ଜିନିଷ ବର୍ତ୍ତମାନ ଗୋଟେ ପ୍ରଚାର ଚାଲିଛି, ଲୋକମାନେ ଯାହାକୁ ଭଲ ପାଉନାହାନ୍ତି କେବଳ ତାର ବିରୁଦ୍ଧରେ ପ୍ରଚାର କରିବାଟା ହିଁ ଲୋକମାନଙ୍କର ଗୋଟେ ସ୍ୱାଭାବିକ ଜିନିଷ, କ'ଣ ଗୋଟେ ଦୋଷ ଦେଖିଦେଲେ କ'ଣ କରିଦେଲେ ସେଇଆ ପାଇଁ ପ୍ରଚାର କରିବେ, ହଁ ଏମାନେ କ'ଣ କରୁଛନ୍ତି ଏଇଟା ଏହା ସବୁ ବେକାର ଜିନିଷ, ନାଇଁ ନାଇଁ, ସବୁ ସମୟରେ ଆପଣ ବିଚାର କରିବା ଦରକାର, ଏହାର ପ୍ରାମାଣିକତା କିଛି ଅଛି, ନଚେତ୍ କାହିଁକି ଆମ ଭଳିଆ ପିଲାମାନେ ସବୁ ପାଠଶାଠ ଛାଡ଼ି ବାପା ମାଆଙ୍କୁ ଛାଡ଼ି ଆମର ସବୁ କିଛି ଥିଲା ବି ଆମେ ଛାଡ଼ିକି ଆସି କାହିଁକି ହରେ କୃଷ୍ଣ ହରେ ରାମ କରୁଛୁ? କିଛି ତ ଅଛି ନା, ବିଚାର କରିବା ଦରକାର। ଆଉ ଯାହାର କିଛି ନାହିଁ ସେ ବିବାହ କରିବା ସମୟରେ ବି ହରେ କୃଷ୍ଣ ହରେ ରାମ କରୁଛି। ଯେତେ ବିବାହର ସେ କେଉଁଠି କେଉଁଠି ହେଉଛି କ'ଣ ତା ନା ହୋଟେଲଟା ପ୍ରେସିଡେନ୍ସି ନା କ'ଣ କରିଛି ସେ ଇସ୍କନ ବାବାଙ୍କୁ ଦେଖେଇକି ଦେବାନନ୍ଦଙ୍କର କେସ ଡେବୁଲ ହରେ କୃଷ୍ଣ ହରେ ହରେ କୃଷ୍ଣ ହରେ ମା ରାମ ଦମ ମାର ଦମ। ସେ କେବଳ ଆମକୁ ଦେଖେଇକି ହେଲେ କେତେ ବି କଲ୍ୟାଣ ହେଉଛି ଦେଖନ୍ତୁ ଆଜ୍ଞା। ସେ କେବଳ ବାବାମାନେ ଏଗୁଡ଼ାକ ବେକାର ଲଣ୍ଡା ତିଲକ ମାରିକି ଇସ୍କନରେ ଗୋଟେ ଆଖଡ଼ା ଚଲେଇଛନ୍ତି। ନାଇଁ ନାଇଁ ଆମର କିଛି ଦୋଷ ତ୍ରୁଟି ଥାଇପାରେ, କିନ୍ତୁ କମ୍ ସେ କମ୍ ଆପଣ ଚିନ୍ତା କରନ୍ତୁ ମହାପ୍ରଭୁଙ୍କର ଲୀଳା ଗୀତା ଭାଗବତ ଆମ ଜୀବନର ସର୍ବସ୍ୱ, ତାଙ୍କୁ ନେଇକି ଆମ ଅସ୍ତ୍ରଟା ବିଲକୁଲ ଠିକ୍ ଅଛନ୍ତି, ଆମର ଲକ୍ଷ୍ୟ ଗତି ଠିକ୍। ବେଳେବେଳେ ରାସ୍ତାରୁ ଆମର କିଏ କେମିତି ଖସି ଯାଉଛନ୍ତି, ପୁଣି ତାଙ୍କ ଯୁଦ୍ଧକ୍ଷେତ୍ରକୁ ଆମର ସୈନିକମାନେ ସେ ଟାଣିକି ନେଇ ଆସିବେ, କିମ୍ବା ତାଙ୍କୁ ଯିଏ ହାରିଯିବେ ତାଙ୍କୁ ବାହାର କରିଦିଆଯିବେ। ବାସ୍ ଜାଣିବା ଦରକାର ମହାପ୍ରଭୁ ଏଇଠି ସାକ୍ଷାତ ଭୀଷ୍ମଦେବଙ୍କର ତାଙ୍କର ପାର୍ଶ୍ୱ ଥିଲେ ହରିଦାସ, ତାଙ୍କ ସମ୍ବନ୍ଧରେ ଭୀଷ୍ମଦେବଙ୍କ କଥା କହିଛନ୍ତି। ମହାପ୍ରଭୁ ଏତେ ଭକ୍ତବତ୍ସଳ ଥିଲେ ଯେଉଁ ସମୟରେ ହରିଦାସ ଦେହତ୍ୟାଗ କଲେ ମହାପ୍ରଭୁ ନିଜେ ଗଲେ, ନିଜେ ଯାଇ ହରିଦାସଙ୍କୁ କ'ଣ କରୁଛନ୍ତି ମହାପ୍ରଭୁ ନିଜେ ସମାଧି। ଏଇଠି ତ ଭଗବାନ ପରିକ୍ରମା କଲେ କିନ୍ତୁ ମହାପ୍ରଭୁ ନିଜେ ହରିଦାସକୁ ସମାଧି ଦେଲେ ନିଜ ହାତରେ। ଆପଣ ହରିଦାସଙ୍କ ସମାଧି କେଉଁଠି ଦେଖିଲେ? ଯଦି ଏଇଟା କଳ୍ପନା ଚୈତନ୍ୟ ଚରିତ କେ ପିଲା ପାଟି କରୁଛି ରେ, ଯଦି କଳ୍ପନା ଆପଣ ଆଜି ଜାଣନ୍ତୁ କାହାକୁ ପଚାରିବେ ନା ଯେଉଁମାନେ କି ଏଇ ହରିଦାସଙ୍କର ସମାଧି ପୀଠ କେଉଁଠି ଦେଖିବେ? ଠିକ୍ ସମୁଦ୍ର କୂଳ, ସେଇଟା ବାଲୁକା ଥିଲା, ମହାପ୍ରଭୁ ବାଲୁକାରେ ହିଁ ତାଙ୍କୁ ସମାଧି ଦେଇଥିଲେ ନିଜେ ଗର୍ତ୍ତ ଖୋଳିକି ନିଜେ ନାମ କୀର୍ତ୍ତନ। ଏଠି ତ ଭଗବାନ ପରିକ୍ରମା କଲେ, ମହାପ୍ରଭୁ ନିଜେ ନାମ କୀର୍ତ୍ତନ କଲେ ଏବଂ ନିଜେ ଆସି ଭିକ୍ଷା ମାଗିଲେ ବଡ଼ଦାଣ୍ଡରେ ଭକ୍ତ ପାଇଁ। ଭଗବାନ ଭକ୍ତର ମର୍ଯ୍ୟାଦା ପାଇଁ ସ୍ଥାପନ କରିଛନ୍ତି ଏବଂ ନିଜେ କହୁଛନ୍ତି ଭଗବାନ ଯେତେବେଳେ ହରିଦାସଙ୍କୁ ସମାଧି ଦେଇ ଆସି ଭିକ୍ଷା ମାଗି ପ୍ରସାଦ ଆଣି ସମସ୍ତଙ୍କୁ ଭୋଜନ କରାଇଛନ୍ତି, ତାପରେ କହୁଛନ୍ତି କୃପା କରି କୃଷ୍ଣ ମୋରେ ଦିଆଚିଲେ ସଙ୍ଗ, କୃପା କରି କୃଷ୍ଣ ମୋରେ ଦିଆଚିଲେ ସ୍ୱତନ୍ତ କୃଷ୍ଣର ଇଚ୍ଛା କହିଲ ସଙ୍ଗ ଭଙ୍ଗ, ସ୍ୱତନ୍ତ କୃଷ୍ଣର ଇଚ୍ଛା କହିଲ ସଙ୍ଗ ଭଙ୍ଗ, ହରିଦାସର ଇଚ୍ଛା ଯବେ ହଇଲ ଚଲିତେ, ହରିଦାସ ଇଚ୍ଛା ଯବେ ହଇଲ ଚମାର ସକତି ତାରେ ନଇଲ ଚରିତେ। ଠିକସେ ଲେଖିନି, ଆମର ଶକ୍ତି ନହିଲ ତାହାରେ ରଖିତେ, ଏଭଳି ଅଛନ୍ତି ମୋର ଶକ୍ତି। ମହା ଚୈତନ୍ୟ ମହାପ୍ରଭୁ କହୁଛନ୍ତି ହରିଦାସ ଯେତେବେଳେ ଇଚ୍ଛା କଲେ ଯିବା ପାଇଁ ମୋର ଶକ୍ତି ନାହିଁ ତାଙ୍କୁ ଅଟକାଇବା ପାଇଁ, ମୋର ଶକ୍ତି ନାହିଁ। ଭକ୍ତ ଯେତେବେଳେ ଇଚ୍ଛା କରେ, ଭକ୍ତର ଇଚ୍ଛା ମୃତ୍ୟୁ। ଗୋଟେ ସୁନ୍ଦର ଉଦାହରଣ ପ୍ରଭୁପାଦଜୀ ମହାରାଜ ଦିଅନ୍ତି, ଲୋକ କୁହନ୍ତି ତୁମେ ବାବାଜୀ ହରିକୃଷ୍ଣ ହରରାମ କରୁଛ, ତୁମେ ମରିବ ଆମେ ମରିବୁ, ମଲା ପରେ କିଏ କ'ଣ ହେଉଛି ତୁମେ କେମିତି ଜାଣିବ? ହାଁ ବେକାରିଆ ଟୋକା ବୟସରେ ବିବାହ ଚରା ହେଉନ, କିଛି କରୁନ, ବାପ ମାଆଙ୍କୁ ପୋଷୁନ, କି ଭଲ ଜିନିଷ ଟିକେ ଖାଉ ବିନୁ, ପେଟକୁ ମାରିକି ରହୁଛ, କ'ଣ ଲାଭ ଅଛି ତୁମକୁ? ଗୋଟେ ବୁଢ଼ୀ ମୋତେ ଗଞ୍ଜାମରେ ତାହିଁ କହିଲା, କହିଲା ଆମେ ତୁମେ ମାଟିରେ ମିଶିବା ଆମେ ମାଟିରେ ମିଶିବୁ ବାବା, ସେ ଏକା ନାହିଁ, ସବୁ ତ ଏକା ସମାନ ଏକା। ମୋତେ କହିଲା, ମୁଁ କହିଲି ହଁ ମା ସମାନ ଏକା ଯେ, ଆଉ କ'ଣ କହିବି? ତାପରେ ମୁଁ ଚିନ୍ତା କରେ ସବୁ ଲୋକ ତ ଓଡ଼ିଶାରେ ଏଇଟା ପଚାରୁଛନ୍ତି, କ'ଣ ତାଙ୍କୁ ଉତ୍ତର ଦିଆଯିବ? ପ୍ରଭୁପାଦଙ୍କର କନ୍ଭରସେସନ୍ ଖେଳୁଥିଲେ, ପ୍ରଭୁପାଦ କହୁଛନ୍ତି ନା ନା ବିରାଡ଼ି ଛୁଆ ବିରାଡ଼ି ଦାନ୍ତରେ ମୂଷାକୁ ଧରେ ଆଉ ଛୁଆକୁ ଧରେ, ଠିକ ନା? କିରଣ ବିରାଡ଼ି ଯେତେବେଳେ ମୂଷାକୁ ଧରେ ମୂଷାର ଅବସ୍ଥା କ'ଣ ହୋଇ ଜାଣିଛନ୍ତି? ସେତେବେଳେ ଖାଲି ପ୍ରାଣଙ୍କୁ ଡାକେ, ପ୍ରଭୁ କା କିଏ ମୋତେ ଧରିଲା, ମୋ ପ୍ରାଣ ବର୍ତ୍ତମାନ ଯିବ, ଯନ୍ତ୍ରଣା ଛଟପଟ ହୁଏ। କିନ୍ତୁ ଯେଉଁ ବିରାଡ଼ି ଦାନ୍ତରେ ମୂଷାକୁ ଯନ୍ତ୍ରଣା ଦିଏ, ସେଇ ବିରାଡ଼ି ଯେତେବେଳେ ତାର ଛୁଆକୁ ଧରେ, ସେ ଛୁଆ ଆନନ୍ଦ ପାଏ, ଛୁଆ ଆନନ୍ଦ ପାଏ। ଯେଉଁ କାଳ ଏ ଶରୀରକୁ ନଷ୍ଟ କରୁଛି, କାଳ ହେଲେ ବିରାଡ଼ି, ସିଏ ଯେତେବେଳେ ଶରୀରକୁ ଧରୁଛି, କର୍ମୀ ଶରୀରକୁ କେମିତି ଧରୁଛି ନା ମୂଷା ବୋଲି, କର୍ମୀ ଛଟପଟ ହେଇକି ମରିବ, କିନ୍ତୁ ଭକ୍ତ କ'ଣ ନା ବିରାଟର ଛୁଆ। ତେଣୁ ଆମର ଅବସ୍ଥା କ'ଣ? ଆମେ ଆନନ୍ଦ ପାଇବା, ଭକ୍ତ ଆନନ୍ଦରେ ମୃତ୍ୟୁବରଣ କରିବ। ପ୍ରଭୁପାଦ ନା ସମାନ ବୋଲି ମନେ କରିବା ଉଚିତ ନାହିଁ କେବେ, ଏତେ ଦିନ ଆମେ ମାଳି ଗଡ଼େଇ ଗଡ଼େଇ କ'ଣ ଆମେ ବିରାଟ ଭଳିଆ ଯନ୍ତ୍ରଣା ପାଇବୁ ନା କ'ଣ? ନା କେବେ ସମ୍ଭବ। ନିଶ୍ଚିତ ଦିନେ ନା ଦିନେ ପ୍ରଭୁ ଆମକୁ ନେବେ। ଆଉ ବହୁତ ଲୋକ କହନ୍ତି ଆଜ୍ଞା ଆପଣ ଯାହା କହୁଛନ୍ତି ଠିକ, ମୁଁ ତ ଭଗବାନଙ୍କୁ ବହୁତ ଡାକୁଛି, ପିଲାଟି ବଡ଼ି ଡାକୁଛି, ମୋର ତ ଦୁଃଖ ଆସିକି ବେଶୀ ବେଶୀ ବଢ଼ି ବଢ଼ି ଯାଉଛି, କମୁ ତ ନାହିଁ କାହିଁ ମୁଁ ଦେଖୁଛି। ସେ ଲୋକକୁ ଉତ୍ତର କ'ଣ ଦେବି? ସେ ଲୋକକୁ ଗୋଟେ ସଲିଡ୍ ଉତ୍ତର ହେଉଛି, ମୋତେ ଆଜି ଜେନେରାଲ କ୍ଲାସ୍ ଭଳିଆ ପ୍ରିଚିଂ ହେଇଗଲା, ଠିକ୍ ଅଛି, କମ୍ ସେ କମ୍ ଆପଣମାନେ ବସିଛନ୍ତି ବୋଲି ମୁଁ କହୁଛି, କାରଣ ଅଧ୍ୟାୟ ତ ଶେଷ ହେଇଗଲାଣି। ଆଉ ତାଙ୍କ ଉତ୍ତର ଏହା ଦେବେ, ଜଗତରେ ଲୋକଙ୍କୁ ଭଜନ କଲେ ଲୋକ କିଛି ନାହିଁ ଫଳ ଦେବେନି, ଲୋକମାନେ ଠକି ଦେଇପାରନ୍ତି, ଜଗତରେ ସମସ୍ତେ ଠକ, କିନ୍ତୁ କୃଷ୍ଣ ତ ଠକ ନୁହନ୍ତି ନା, କୃଷ୍ଣ କାହାକୁ ଠକି ନାହାନ୍ତି। ଏଟା ହେଉଛି ଠକ ଠକାମିର ଗୋଟିଏ ବଜାର ଖୋଲାଯାଇଛି, ହିସାବ କରି ଦେଖିଲେ ପ୍ରଭୁପାଦ କୁହନ୍ତି ଏଟା ଗୋଟେ ଠକ ଠକାମିର ବଜାର ଏ ଦୋକାନରେ ଖୋଲିଛନ୍ତି, ଠକ ଠକାମିର ଦୁନିଆ ଏଇଟା। ଆପଣ କହିଲେ ହଁ ମୁଁ ଆଜି ଦୋକାନୀ ଠକି ଦେଇ ଚାଲିଆଇଲି, ଦୋକାନୀ କହିଲା ଆଚ୍ଛା ମୁଁ ଠକିଗଲା, ମୁଁ କାହାକୁ ଠକେଇବି, ଜନତା ଠକୁଛି ସରକାରକୁ, ସରକାର ଠକୁଛି ଜନତାକୁ, ତେଣୁ ଜଗତରେ ସମସ୍ତେ କିଏ ଗୋଟେ ଠକ ଠକାମି ଚେନ୍ରେ ବନ୍ଧା ହେଇଛନ୍ତି, କିନ୍ତୁ ଭଗବାନ ଠକ ନୁହନ୍ତି, ସେ ସତ୍ୟ ସତ୍ୟବ୍ରତମ ନ୍ୟାୟ ଦିଅନ୍ତି, ସତ୍ୟ ଦିଅନ୍ତି। ଯେମିତି ଜଣେ ପ୍ରଶ୍ନ ଯଦି କରିପାରିବ ମୁଁ ଛାଡ଼ି ଦେଇଗଲି, ସେ କେଉଁ ଏବେ ପଏଣ୍ଟ ମନେ ପଡ଼ିଲା, ଭଗବାନ ତ ଅନ୍ୟାୟ କଲେ, ବହୁତ ଲୋକ ପ୍ରଶ୍ନ କରନ୍ତି ମହାଭାରତ ଯୁଦ୍ଧରେ କେତେ ଅନ୍ୟାୟ କରିଛନ୍ତି, ନା ଅନ୍ୟାୟ ନୁହେଁ, ପ୍ରମାଣ ବ୍ୟକ୍ତି ତ କର୍ମ କଲେ ଅନ୍ୟାୟ କି ନ୍ୟାୟ ହବ ନା, ଭଗବାନ ତ କର୍ମ କରିନାହାନ୍ତି, ଭଗବାନ କୌଣସି ବର୍ଣ୍ଣର ନୁହନ୍ତି, ସେଥିପାଇଁ କହିଲେ ଚତୁର୍ବର୍ଣ୍ଣମୟା ସୃଷ୍ଟା ଗୁଣ କର୍ମ ବିଭାଗସ୍ୟ, ତାପରେ ତସ୍ୟଂ କର୍ତ୍ତା ଅପିମାନ ବିଧି ଅକର୍ତ୍ତାର ଅବ୍ୟୟ। ମୁଁ ଚାରିଟା ବର୍ଣ୍ଣାଶ୍ରମ ତିଆରି କରିଛି, ମୁଁ ଚାରିଟା ବର୍ଣ୍ଣାଶ୍ରମ ଉର୍ଦ୍ଧ୍ୱରେ, ତେଣୁ ଭଗବାନ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରୁଥିଲେ, ଜଣେ କହିବେ କ୍ଷେତ୍ର ନିୟମକୁ ଭାଙ୍ଗିଦେଲେ ଅନ୍ୟାୟ କଲେ ଅର୍ଜୁନ ପାଇଁ, ଆରେ ଭଗବାନ ତ କ୍ଷେତ୍ର ଧର୍ମରେ ନୁହନ୍ତି, ସେ ସ୍ୱୟଂ ଭଗବାନ, ତସ୍ୟଂ କର୍ତ୍ତା, ମୁଁ ଏହାର ଉର୍ଦ୍ଧ୍ୱରେ। ଆଚ୍ଛା ଆପଣ ଯଦି ଏହାର ଉର୍ଦ୍ଧ୍ୱରେ, ଆପଣଙ୍କୁ କ'ଣ କୌଣସି ପ୍ରତିକ୍ରିୟା ହେବନି? ଗୋଟେ ଗୋଟେ ଲୋକ ପ୍ରବଚନ ଦେବେ, ଯିଏ ଯାହା କରିବ ସିଏ ତା ପାଇବ, ଯେ ଯିଏ କ'ଣ ଯେମନ କ'ଣ ଯିଏ ଯେମନ୍ତ କର ତେମନ୍ତ ଭୋଜନ। ଦେଖୁନ କୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ମାରିଦେଲେ, ତାଙ୍କର ସନ୍ତାନକୁ ମାରିଦେଲେ, ବ୍ରହ୍ମ ହିସାବରେ ସବୁ ମଲେ, ହେ କ'ଣ ଗୀତା ପଢ଼ିବେ, କିନ୍ତୁ ଗୀତା ପଢ଼ିସାରି କୃଷ୍ଣଙ୍କୁ ଏଇ ସାର୍ଟିଫିକେଟ୍ଟା ଦେବେ, ପ୍ରଭୁ ଆପଣ ଯେଉଁ ମୋତେ ମୁଁ ଗୀତା ପଢ଼ି ପଢ଼ି ଯେଉଁ ମୋ ମୁଣ୍ଡରେ ଯେଉଁ ପୁରା ୱାସ୍ ହେଇକି ରହିଛି, ଏଇଟା ଆପଣଙ୍କର ମୋର ଭକ୍ତି ମୁକୁଟ ଆପଣ ପିନ୍ଧନ୍ତୁ। କୃଷ୍ଣ ଅଭିଶାପ ପାଇଲେ, କାରଣ ସିଏ ମାରିଥିଲେ ସମସ୍ତେ। ଆରେ ଭାଇ ଗୀତା ପଢ଼ୁଛନ୍ତି, ଗୀତାରେ ବୁଝିବା ଦରକାର, ଭଗବାନ କହିଛନ୍ତି ନମେ କର୍ମାଣି ଲିପ୍ୟନ୍ତି ନମେ କର୍ମ କର୍ମ ଫଳସ୍ତୁହା। ଅର୍ଜୁନ ମୋର କର୍ମ, କାରଣ ମୁଁ ତ ଏଇ ଚାର ତିନୋଟି ଗୁଣର ଉର୍ଦ୍ଧ୍ୱରେ, ମୁଁ ବ୍ରାହ୍ମଣ ନୁହେଁ, କ୍ଷତ୍ର ନୁହେଁ, ବୈଶ୍ୟ ନୁହେଁ, ଶୂଦ୍ର ନୁହେଁ, ମୁଁ ଯେଉଁ କର୍ମ କରୁଛି କେବଳ ଭକ୍ତ ପାଇଁ କରୁଛି। ଯଦି ଭକ୍ତ ପାଇଁ କର୍ମ କରୁଛନ୍ତି ଆପଣ ବନ୍ଧନରେ ପଡ଼ିବେନି, ନା ନା ନମାମ କର୍ମଣି ଲିପ୍ୟନ୍ତି ନମେ କର୍ମ ଫଳସ୍ପୃହା, ମୋତେ କର୍ମ ବାନ୍ଧି ପାରିବନି, କିମ୍ବା ମୋର କର୍ମ ଫଳସ୍ପୃହା ମୋର ନାହିଁ। କର୍ମବନ୍ଧନରେ କିଏ ପଢ଼ୁଛି? ଯିଏ କର୍ମ କରିକି ଫଳଟାକୁ ଉପଭୋଗ କରିବା ପାଇଁ ଚାହୁଁଛି ସେ କର୍ମବନ୍ଧନରେ ପଢ଼ୁଛି ନା, ଭଗବାନ ତ କିଛି ଉପଭୋଗ କରୁନାହାନ୍ତି, ଭଗବାନ ନ୍ୟୁଟ୍ରାଲ। ଆଚ୍ଛା ଆପଣ କହିବେ ଭଗବାନ ସୃଷ୍ଟି କରୁଛନ୍ତି, ଧ୍ୱଂସ କରୁଛନ୍ତି, ଆମକୁ ବୁଦ୍ଧି ଦେଉଛନ୍ତି ମାରିବା ପାଇଁ, ସବୁ କିଛି କରୁଛନ୍ତି, ଭଗବାନ ଦାୟୀ? ଲୋକମାନେ କୁହନ୍ତି ନା ଓଡ଼ିଆରେ, କରି କରା ଥାଏ ମୁଇଁ, ସେ ମୋ ବିନୁ ଅନ୍ୟ ଗତି ନାହିଁ, ଆଜ୍ଞା ସିଏ ମୋତେ ଠିକ୍ କଲେ କ'ଣ ମୁଁ କରନ୍ତିନି ନା। ଏ ସୃଷ୍ଟି ସ୍ଥିତି ପ୍ରଳୟରେ ଯାହା କିଛି ହେଉଛି ପ୍ରଭୁଙ୍କ ଇଚ୍ଛା ରହୁଛି, ନଚମାଂ ତାନି କର୍ମାଣି ନିବଧନ୍ତି ଧନଞ୍ଜୟ ଉଦାସୀନ ବତାସୀନ ଅସକ୍ତ ତେଇସୁ କର୍ମସୁ। ଜୀବ ଯେଉଁ କର୍ମ କରୁଛି ବା ଏ ସୃଷ୍ଟିରେ ଯେଉଁ ଆରମ୍ଭ ହେଉଛି, ସୃଷ୍ଟି ଧ୍ୱଂସ ହେଉଛି, ଯାହା କିଛି ଚାଲିଛି, ମୁଁ ଉଦାସୀନ, ମୋର ଏଥିରେ କିଛି ସମ୍ପର୍କ। ଯେମିତି ପ୍ରେସିଡେଣ୍ଟ ପ୍ରଭୁପାଦ ଉଦାହରଣ ଦିଅନ୍ତି, ଭଗବାନ କିଭଳି ଉଦାସୀନ? ଆପଣଙ୍କୁ ବର୍ତ୍ତମାନ ଆମେ ଯେତେ ବ୍ରେନି ଲୋକ, ଆମକୁ ବୁଝିବାକୁ ହେଲେ ପ୍ରଭୁପାଦଙ୍କର ଉଦାହରଣ ନେବାକୁ ପଡ଼ିବ, ତା ବିନା କେହି ଭକ୍ତ ହେଇପାରିବେ ନା। ଭଗବାନ କିଭଳି ଆମ ସୁଖ ଦୁଃଖରେ ଭାଗି ନୁହନ୍ତି ବା ଆମ ଦାୟୀ ନୁହନ୍ତି ନା ପ୍ରେସିଡେଣ୍ଟ? ଆପଣ କାହାକୁ ମର୍ଡର କରିକି ଯଦି ଜେଲରେ ଭିସିବେ, ପ୍ରେସିଡେଣ୍ଟ କ'ଣ ଦୁଃଖ କରୁଛି ନା? ପ୍ରେସିଡେଣ୍ଟ ଦାୟୀ ନା ପ୍ରାଇମ୍ ମିନିଷ୍ଟର ଦାୟୀ? ଆପଣ କହିଲେ କିମ୍ବା ଆପଣ ଯଦି କୋଟିପତି ହେଲେ ପ୍ରେସିଡେଣ୍ଟର କ'ଣ ଅସୁବିଧା ଅଛି? ପୁଣି ବି ପ୍ରେସିଡେଣ୍ଟ ଜଗତର, ଏ ଆମର ଭାରତବର୍ଷର ହେଡ୍, କିନ୍ତୁ ସିଏ ଆପଣଙ୍କର ସୁଖ ଦୁଃଖ ସହିତ କିଛି ଲିଙ୍କ୍ ନାହିଁ, କିନ୍ତୁ ନିୟମ ବନେଇ ଦେଇଛି। କିନ୍ତୁ ପ୍ରେସିଡେଣ୍ଟଙ୍କର ଗୋଟେ କାମ, ଯଦି ଆପଣ ପ୍ରେସିଡେଣ୍ଟଙ୍କର ନିଜ ଲୋକ ହେଇଯିବେ, ସେ ଆପଣଙ୍କୁ ଅଧିକା ସାହାଯ୍ୟ କରିବେ। ସେଥିପାଇଁ ଭଗବାନ ଭଗବତ ଗୀତାରେ କହିଲେ ନା, ସମହଂ ସର୍ବଭୂତେଷୁ ନମେ ଦୋସ୍ତି ନମେ ପ୍ରିୟ, ମୁଁ କାହା ପ୍ରତି ଦ୍ୱେଷ ଭାବ ନାହିଁ, ମୁଁ ସମସ୍ତଙ୍କ ପ୍ରତି ସମାନ, କିନ୍ତୁ ମୋର ଟିକେ ଭକ୍ତ ପ୍ରତି, ଯିଏ ଭଜନ ଦେଇ ତୁମ ଭକ୍ତ, ଯିଏ ମୋର ଭଜନ କରେ, ମୋର ଗୋଟେ ସବୁ ଗୁଣକୁ ଛାଡ଼ିଦେବି, ଭକ୍ତ ବାସି ହେଲେ ଗୁଣକୁ ମୁଁ ଛାଡ଼ିପାରିବି। ତାହେଲେ ତ ଭଗବାନ ପକ୍ଷପାତିତା କଲେ ନା, ଏଇଟା ପକ୍ଷପାତିତା ନୁହେଁ। ଆପଣ କ'ଣ ଦୁଇଟା ପୁଅ ଆପଣଙ୍କର ଅଛନ୍ତି, ଦେଖିବେ ଦୃଷ୍ଟ ରାଇଟ୍ ହେଉଛି ଦୁଇ ପୁଅ ସମାନ ଭାଗ ଜିନିଷ ନେବେ, ସତେ କି ମିଛ? କିନ୍ତୁ ଭାଗ କଲାବେଳେ ବାପା ଭଲ ପୁଅ କ'ଣ କରିଥିବ, ଜମିଟା ଭାଗ ଆଗେ ଦେବ, କିନ୍ତୁ ବ୍ୟାଙ୍କ ବାଲାନ୍ସ ଭିତରେ ତା ନାଁ ନେଇକି ଏଟିଏମ୍ ବ୍ୟାଙ୍କରେ ଅଲଗା ଫିକ୍ସ କରିଦେଇଥିବେ। ଆପଣ ଯଦି ଆପଣଙ୍କ ପୁଅକୁ ଟିକେ ଭଲ ପାଇକି, ଆପଣଙ୍କ ନିକଟରେ ପାତର ଅନ୍ତର ଅଛି, ଆଜି ଭଗବାନ ଭଜନ କରୁଛି, ଭଗବାନ କାହିଁକି ତା ପାଇଁ ସ୍ୱତନ୍ତ୍ର, ତାଙ୍କର ସ୍ୱଧର୍ମ ହେଉଛି ভক্ত পক্ষপাতিতা এটা নকরি কাই নকরি ভগবান উদাসীন বত আসীন অসক্ত তেইসু কর্মসু জগতর সৃষ্টি স্থিতি প্রলয় যা কিছু হচ্ছে জীব যা কিছু কর্ম করছি মু অসক্ত উদাসীন যদি আপনার উদাসীন সৃষ্টি কেমতি চালিছি গীতা কেবল কোহাই দেখুন আপনি গীতা পড়ুছেন গীতা কেমতি প্রবচন দিয়া যাই আপনার তাহলে সৃষ্টি স্থিতি প্রলয়ের কথা কিছু বুঝু না আপনার উদাসীন মানে সৃষ্টি হচ্ছে কেমতি প্রলয় হচ্ছে কেমতি জীব কর্ম করছি কেমতি প্রকৃতি কেউটি আসছে ইন্দ্রবৃত্তি কেউটি আসছে আরে বাবা এই সবু হচ্ছে সিনা মু কিন্তু উদাসীন উদাসীন হয়েকি করছে কার্য হচ্ছে কিভাবে না রিমোট মারি মায়া তাপরবর্তী শ্লোক দেখবে মায়া অধক্ষণ প্রকৃতি সুয়তে সচরাচর কেবল মো অধ্যক্ষতা মু বসিছি সব কাম চালছে যেমনি প্রাইম মিনিষ্টর বসেছি কোটি দিল্লিতে কাম চালছে না আমার নবীন বাবু সব ঠিক কাম করছেন সে বসছেন সে আসি দেখুন ওড়িশার কোণ হল কোণ না প্রাইম মিনিষ্টর উদাসীন পুরো ওড়িশা রাজ্যের কাম চালছে ভগবান সেগুলি ভগবান বুঝা বেশি কষ্ট নাই ভগবান লীলাকে বুঝা কিছু কষ্ট নাই ঠিক লোক বাহার পঞ্চা দরকার ঠিক কথা জাঁয়া দরকার আপনার জীবন সরল ভীষ্মদেব পড়ে লাস্টে চৈতন্য মহাপ্রভু লীলা করলে সাক্ষাৎ আপনার দেখ এইটি মহাপ্রভু নিজে দেখুন সে বালি পাখে প্রভু সমাধি দেবে কিন্তু ভক্ত যে মৃত্যুবরণ করব কষ্ট পাইব মু তো কেউটি কোণী পড়ে গেলে সবসময় মনে রাখিও ভক্ত বিরাট তার ছুঁ যেমন ধরিকি নিয়ে কাল কাল যদি শরীর পঞ্চমত শরীর গ্রাস করব কিন্তু ভক্ত বহু আনন্দের ভীষ্মদেব ভাই সরসজ্জার শুয়ে পুণবি প্রবচন করুলে পুণবি প্রভুঙ্কর মুখ নিরীক্ষণ করে ফেলে বৈকুণ্ঠক এবং মহাপ্রভু ঠিক সেভাবে হরিদাসকে নিজে সমাধি দেলে এবং এইটি ভীষ্মদেবঙ্কর কথা কেছেন এইটি ভীষ্মদেবঙ্কর কথা কেছেন ইচ্ছা মাত্রে কইল নিজ প্রাণ নিষ্ক্রামণ ইচ্ছা মাত্রে কইল পূর্ব যেছে শুনিয়াছে ভীষ্মের মরণ পূর্ব যেছে শুনিয়াছে ভীষ্মের মরণ হরিদাস ঠাকুর সমাধি অনেক আপনার দেখবে আমার এটা কোণ হচ্ছেন স্বর্গদ্বার পাখে পাখাপাখি পুরা তীর্থ মুসলমান যবন করে জন্ম হয়েছে যেতবে ইচ্ছা কলে প্রভু মু আজি শরত্যাগ করি মু আপনার রূপ দেখি শরত্যাগ করি চৈতন্য আপন প্রার্থনা করছেন যেভাবে ভীষ্মদেব স্তুতি কলে চালিলে ঠিক সে ইচ্ছা মাত্রে কইল নিজ প্রাণ নিষ্ক্রমণ পূর্বে যেছে শুনিয়া আছে ভীষ্মের মরণ সমস্ত যেতে মহাপ্রভু পার্শ্ব সমস্ত ভীষ্মঙ্কর মরণ কথা স্মরণ আসিলা সমস্তে হরিদাসকে প্রার্থনা কলে যেভাবে এটি ভগবান নিজে পরিক্রমা করছেন মহাপ্রভু তো অতি ভক্তবাস চালিল সে নিজে নিজে হি মহাপ্রভু তাঙ্কু সমাধি দেলে এবং তাঙ্কপাই প্রসাদ ভিক্ষা কলে সব কিছু কলে সেভাবে বর্তমান লাস্ট শ্লোক কোচ্ছেন মুনি ঋষি মানে বর্তমান কোণ করছেন যুধিষ্ঠির মহারাজ শোক কলে কিছু সময় এবং ভগবান শ্রীকৃষ্ণ যুধিষ্ঠির সহ বর্তমান এবং মুনি ঋষি মানে ফেরিলে মতো তো আদেশ দিয়া গেল দুই মিনিট ভিতরে নাম কীর্তন করে বিশ্রাম দিয়া যাব কিন্তু হ্যাঁ লাস্টে না এটা ঠিক জিনিস প্রভু পঠাইছেন মোর কহবা তাৎপর্য দেখুন পরমাত্মার উপরে ভগবান সবাই হৃদয় হচ্ছে এটা হচ্ছে সবচেয়ে বড় সাক্ষী ভাগবত সেই শ্লোকটা হচ্ছে লাস্ট শ্লোক তা সহ নাম কীর্তন দিয়া প্রমাণ দেখুন এইটি কুচি তুষ্ট মন এ দৃষ্ট কৃষ্ণ তৎগৃহ নাম ভি ততস্তে কৃষ্ণ হৃদয়া শ্বাশ্রমান প্রজয়ু পুনঃ মুনি ঋষি মানে কম কলে নীরবরে ঠিয়া হলে সমস্তে দুঃখ কলে কিছু সময় ভীষ্মদেব মুখে যুধিষ্ঠির মহারাজ অগ্নি দেলে ভীষ্মঙ্কর চিতা দাহ হল সমস্তে পরিক্রমা কলে এবং মুনি ঋষি মানে বর্তমান ফেরুছেন এই দৃশ্যটি বর্ণনা করছেন সুত গোস্বামী সৌনকাদি মুনি মানুষ মুনি মানে কিভাবে যাচ্ছেন না তুষ্টব মুনয় মুনি মানে বহু তুষ্ট হলে আনন্দিত হলে কী আনন্দিত হলে মুনি মানে ভীষ্মদেবঙ্ক মুখের যে প্রবচন শুণিলে ভগবান তো বিলকুল দণ্ডা মানে শুণুচ্ছেন এতে আনন্দিত হয়ে গেলে আীষ্মদেবঙ্কর মরণ দেখি এতে প্রভুঙ্কর ভক্ত প্রভু ভক্ত বাৎসল্য কিভাবে বহুত আনন্দের মুনি মানে ফেরুছেন তুষ্ট মুনয় দৃষ্ট আনন্দের ফেরুছেন কৃষ্ণ তৎ গুহ নাম কেমিতি ফেরুছেন কৃষ্ণ তৎ গুহ নাম কৃষ্ণঙ্কর গুহ নাম কীর্তন বলে এতে প্রবচন শুনিলে কিন্তু লাস্টকে নাম কীর্তন সেই মতো আদেশ করা নাম বাস্তব সব পরিপূর্ণ গুহ নাম মানে ওড়িশার গোটে লোক মানে কুহ
ଆମର ଜଣେ ବୁଢ଼ା ଅଛନ୍ତି, ସିଏ ଗାଁ ଗାଁରେ ଥିଲେ ତ ସିଏ ଏଇଟା ସବୁବେଳେ କୁହନ୍ତି, କ'ଣ ନ ଘଣ୍ଟିବ ନ ହଲିବ, କ'ଣ ନ ହଲିବ ଜିଭା ନ ହଲିବ ଘଟିକା, ଏମନ୍ତ ଭଜନ ଦେଖି ଜମ ହେବେ ତାଟକା। ତୁମେ ଗୋଟେ ମାଳି ଦେଖି କ'ଣ ହରେ କୃଷ୍ଣ କରିଛ ମା? ହଁ ଓଡ଼ିଶାର ଲୋକ କିଏ ତ ସେ ବାବାଗୁଡ଼ାଙ୍କ ମଥାରେ ପୁରେଇଛନ୍ତି ଏ ବିଷକୁ, ସେ କହିବେ ହରେ କୃଷ୍ଣ କ'ଣ କରୁଛ ମା? ଏ ଭଜନ ଭଜନ ନୁହେଁ, ଗୋଟେ ଭିତରେ ଗୋଟେ ଚବିଶ ଘଣ୍ଟା ଭଜନ ଚାଲିଛି, ସେଇ ଭଜନ କରିପାରିଲେ ତୁମେ ଉଦ୍ଧାର ପାଇବ। ନା କ'ଣ ସେ ଭଜନ? ସେଇଟା କେହି ଜାଣନ୍ତି ନା, ଏଇଟା ଗୁପ୍ତ ମନ୍ତ୍ର। ଆରେ ଏମିତି ଭଜନ ଗୋଟେ ଗୁପ୍ତ ମନ୍ତ୍ର ଅଛି ତ କେହି ଜାଣନ୍ତି ନା, ନା ନ ହଲିବ ଯିବା ନ ହଲିବ ଘଟିକା, ସେ ଜପ କରିବା କହିଲେ ଯିବା ହଲିବନି ଆଉ ଘଟିକା ହଲିବନି, ଘଟିକା ମାନେ ଏଇଟା ଘଟିକା କଲି ନା, ଏଇଟା ବି ଏପଟ ସେପଟ ହବନି, ତାର ଭଜନ କେମିତି ହେଲା? ଭଜନ ମାନେ ତ କିଛି କହିବେ ନା, କୀର୍ତ୍ତନ କରିବା ମାନେ ତ ଭଜନ ନା, ନାହିଁ ଏମିତିଆ ଭଜନ ନୁହେଁ, ନ ହଲିବ ଯିବା ନ ହଲିବ ଘଟିକା, ଏମନ୍ତ ଭଜନ ଦେଖି ଜମ ହବ ତାଟକା। ଯୋଉ ଜମ ଇଏ ଓଡ଼ିଶା ଗୋଟେ ବହୁତ ବଡ଼, ଲୋକମାନେ ବୁଢ଼ୀ ବୁଢ଼ୀମାନେ ଦେଖିକି କହିବେ, ହଁ ମନରେ ନାହିଁ କି ମାଳିରେ ନାହିଁ, ଭଜି ଭଜି ତୁ ପାଇବୁ କାହିଁ, ମନରେ ଅଛି ତ ମାଳିରେ ଅଛି, ଭଜି ଭଜି ତୁ ପାଇବୁ କିଛି, ଖାଲି ମାଳିଟା ଗୋଟେ ନାହିଁ। ଓଡ଼ିଶାର ଇଏ ବୁଦ୍ଧି ସରଳ ଲୋକମାନଙ୍କର ବୁଦ୍ଧିକୁ ନଷ୍ଟ କଲେ ଆଜ୍ଞା, କେତେ ଖତରନାକ ସାଧୁ ବେଶ ଧାରି ଦସ୍ୟୁ। ଆଜ୍ଞା ମୁଁ ଗାଳି ଦିଏ ଆପଣମାନଙ୍କୁ କ୍ଷମା, ମୋତେ ଆପଣ ଯାହା ଭାବନ୍ତୁ, ମୁଁ ମଲା ପର୍ଯ୍ୟନ୍ତ କିନ୍ତୁ ଏଇଟା ଶପଥ କରିଛି, ମୁଁ କେବଳ ଜଗନ୍ନାଥଙ୍କ ବିରୁଦ୍ଧରେ ଯେଉଁମାନଙ୍କୁ ମୁଁ ତୁମକୁ ଗାଳି ଦେବି, ବରଂ ସାଧୁ ବେଶ ମୋର ଚାଲିଯାଉ, ସର୍ବସମ୍ମୁଖରେ ମୁଁ ଗାଳି ଦେବି ସମସ୍ତଙ୍କୁ, ମୋର ଏଇଟା କାର୍ଯ୍ୟ, ମୋର ଭକ୍ତି ନଷ୍ଟ ହେଉ। ମୁଁ ବହୁତ ଦୁଃଖ ପାଇଁ ମୁଁ ଯାଇଥିଲି କୋରାପୁଟ, ମୋ ଜୀବନର ଗୋଟେ ଏକ୍ସପିରିଏନ୍ସ ମୁଁ କହୁଛି ଶୁଣନ୍ତୁ, କୋରାପୁଟରେ ମୁଁ ବହି କାନ୍ଧିକି ନେଉଛି, ସେ କହିଲା ଆଜ୍ଞା ମୁଁ ଖ୍ରୀଷ୍ଟିଆନ, କିନ୍ତୁ ଜଗନ୍ନାଥଙ୍କୁ ଆସିକି ଗୋଟେ ଦେଉଛି କଦଳୀ, ଆଉ କାଲିଆ ଠାକୁର କାଲିଆ ଠାକୁର କହୁଛି। ମୁଁ କହିଲି ଏ କେସ୍ କହୁଛି, ମୁଁ କାଲିଆ ଠାକୁରକୁ ଏବେ ତ ଆମର ସେ ଅଞ୍ଚଳକୁ ଯାଇପାରୁନାହାନ୍ତି ପିଲାମାନେ, ଆମେ ଯାଉଁ ଆପଣ ବିଶ୍ୱାସ କରିବେନି, ଗାଡ଼ି ଥୋଇଦେବେ 5 କିଲୋମିଟର ଦୂର ଲୋକମାନେ ଆସନ୍ତି ଜଗନ୍ନାଥଙ୍କୁ ଦେଖିବା ପାଇଁ, ସେମାନେ ଜଗନ୍ନାଥଙ୍କୁ ଦେଖିନାହାନ୍ତି, ଖ୍ରୀଷ୍ଟିଆନ ହେଇଯାଇଛନ୍ତି। ଆମମାନଙ୍କ ଭିତରେ ଯେଉଁ ସବୁ ମତଭେଦ ରହିଛି, ଭଗବାନଙ୍କର ନାମ ଭଜନ ଏମିତି ନେଇ ସେମାନେ କିଛି ଗୋଟେ ସିଦ୍ଧାନ୍ତରେ ପହଞ୍ଚି ପାରୁନାହାନ୍ତି, କିଛି ଲୋଭ କିଛି ଶାରୀରିକ ଧର୍ମ ବଶତଃ ସେମାନେ ଜଗନ୍ନାଥଙ୍କୁ ଭୁଲି ଯାଉଛନ୍ତି। ସେ କହୁଛି ଖ୍ରୀଷ୍ଟିଆନ, ମୁଁ ବେକରେ ଗୋଟେ ଲକେଟ୍ ପଡ଼ିଛି, ମୁଁ କିନ୍ତୁ ଜଗନ୍ନାଥଙ୍କୁ ଡାକୁଛୁ, ସେ ଜଗନ୍ନାଥ ବୁଝିପାରୁନି, କହୁଛି କାଲିଆ ଠାକୁର, କହୁଛି ଇଏ କାଲିଆ ଠାକୁର, ତାର ବାଡ଼ିର କଦଳୀ ହେଇଛି ଆଉ ଗୋଟେ କ'ଣ ଫଳ ଧରିକି ଆସିଛି, କହୁଛି କାଲିଆ ଠାକୁରକୁ ଦେବ, ଆଉ ମୁଣ୍ଡ ଖାଲି ପିଟୁଛି, ଆଉ ତାର ଛୋଟ ପିଲାମାନେ ଯେଉଁମାନେ ଲଙ୍ଗଳା ହେଇଛନ୍ତି ତାଙ୍କୁ ଡାକୁଛି, ଆସ ଆସ କାଲିଆ ଠାକୁରକୁ ଦେଖ। କେତେ ସରଳ ନିରୀହ ଲୋକମାନେ ଜଗନ୍ନାଥଙ୍କୁ ପୂଜା କରୁଥିଲେ, ଜଗନ୍ନାଥଙ୍କ ନାମ କୀର୍ତ୍ତନ କରୁଥିଲେ, ହରେ କୃଷ୍ଣ ମହାମନ୍ତ୍ର କରୁଥିଲେ, ତୁଳସୀ ପୂଜା କରୁଥିଲେ, କାହିଁକି ବନ୍ଦ ହେଇଗଲା ଏ ସାଧୁ ବେଶଧାରୀ ଦସ୍ୟୁମାନଙ୍କ ଯୋଗୁଁ? ଆପଣ ମୋତେ ଯାହା କୁହନ୍ତୁ, ମୋ ନାଁରେ କେସ୍ ହେବି ମୁଁ କହିବି, କାହିଁକି ଆପଣ ଲୋକମାନଙ୍କୁ ଏ ଜିନିଷ ଶିଖଉଛନ୍ତି? ଗୀତା ଭାଗବତରେ ପ୍ରଭୁ ଯାହା କହୁଛନ୍ତି ତାହା କୁହନ୍ତୁ, ସମସ୍ତଙ୍କର କଲ୍ୟାଣ ହେବ, ଆପଣଙ୍କର କଲ୍ୟାଣ ହେବ, ଜଗତର କଲ୍ୟାଣ ହେବ, ସରଳ ଲୋକମାନଙ୍କର ମାର୍ଗକୁ ଭ୍ରଷ୍ଟ କରିଦେଉଛନ୍ତି, ତାଙ୍କର ସରଳ ଜୀବନଧାରାକୁ ଆପଣ ଭାଙ୍ଗି ଦେଉଛନ୍ତି, ଆପଣଙ୍କୁ ଦୁଃଖ ଲାଗିବ। ଓଡ଼ିଶାରେ ସମସ୍ତେ ଭାଗବତ ଟିକେ ପଢ଼ୁଥିଲେ, ନାମ କୀର୍ତ୍ତନ କରୁଥିଲେ, ନା ଏଗୁଡ଼ା ପଢ଼ିବା ଦରକାର ନାହିଁ, ନାମ କୀର୍ତ୍ତନ କରିବା ଦରକାର ନାହିଁ, ଏଇସବୁ ବୁଦ୍ଧି। ସେ ଗୋଟେ ଗୁପ୍ତ ମନ୍ତ୍ର ଅଛି ଅଜପା ମନ୍ତ୍ର, ଆଉ କେତେ ଜଣ ଅଛନ୍ତି ବାବା ଅଜପା ମନ୍ତ୍ର କହିପାରିବ? ହଁ ଝିଅ ଇଏ ମନ୍ତ୍ର ନୁହେଁ, ତୁମେ ତ ହରେ କୃଷ୍ଣ କହୁଛି ପ୍ରବଳ, ଆମର ଅହର୍ନିଶି ଚାଲିଛି, ଯାଉଛି ଆସୁଛି ଯାଉଛି ଆସୁଛି, ଇ ବୁଦ୍ଧି ଲୋକଗୁଡ଼ାକ ଶିଖେଇଛନ୍ତି, ଲୋକଗୁଡ଼ାକ ମହାମନ୍ତ୍ର କୀର୍ତ୍ତନ କରୁନାହିଁ। ନାଇଁ ଏଇଠି ଦେଖନ୍ତୁ, ମୁନି ଋଷିମାନେ ପ୍ରବଚନ ଶୁଣିସାରିଲେ, ପ୍ରଭୁଙ୍କ ଦଣ୍ଡାଏ ମାନୁଛନ୍ତି, ଭୀଷ୍ମଦେବଙ୍କ ମୁଖରେ ପ୍ରବଚନ ଶୁଣିଲେ, କିନ୍ତୁ କ'ଣ କରୁଛନ୍ତି ନା, ତୁଷ୍ଟ ମୁନୟ ଦୃଷ୍ଟ ସମସ୍ତେ ପ୍ରସନ୍ନ ହେଇ ମୁନିମାନେ କୃଷ୍ଣ ଗୁହ୍ୟ ନାମ ବି, କୃଷ୍ଣଙ୍କର ଗୁହ୍ୟ ନାମ କୀର୍ତ୍ତନ କରି ଫେରୁଛନ୍ତି। ଗୁହ୍ୟ ନାମ ଅର୍ଥରେ ଆପଣ ମୋତେ କହୁଥିବେ ଇଏ କାହିଁକି ଏତେ କଠୋର ଏଇ ସବୁବେଳେ କଥାବାର୍ତ୍ତା କରୁଛନ୍ତି, ମୁଁ ଏଇଥିପାଇଁ କହୁଛି ଆଜ୍ଞା, ଆପଣ ସରଳ କଥା କହିଲେ କେହି ଶୁଣୁନାହାନ୍ତି ଆଜିକାଲି, ସତ କଥା ମୁଁ କହୁଛି, ଆପଣ ହାତ ଧରି କୁହନ୍ତୁ ପ୍ରଭୁ ଜଗନ୍ନାଥଙ୍କୁ ଟିକେ ନାମ କରନ୍ତୁ, ଲୋକ ଶୁଣିବେ, ତାଙ୍କ ଦୋଷଟାକୁ ତାଙ୍କ ଆଙ୍ଗୁଠି ଗେଞ୍ଜି କହିଲା ପରେ ସେ ଚିନ୍ତା କରିବେ। ପ୍ରଭୁପାଦ ଜୀ ମହାରାଜ ନନ୍ସେନ୍ସ ଇଡିଏଟ୍ ନ କହିଲା ପର୍ଯ୍ୟନ୍ତ ବିଦେଶୀମାନଙ୍କର ଚେତା ଫେରିଲା ନା, କହିଲେ କ'ଣ ଆମେ ଏତେ ଶିକ୍ଷିତ ଆମେରିକାକୁ ନନ୍ସେନ୍ସ ଇଡିଏଟ୍ କହିଲେ ନା, ଆମେରିକା ଲୋକକୁ ଆମେରିକାରେ ରହିକି, ଆଚ୍ଛା ଆପଣ କାହିଁକି ମୋତେ ନନ୍ସେନ୍ସ କହୁଛନ୍ତି? ତାପରେ ପ୍ରଶ୍ନ କଲେ, ପ୍ରଭୁପାଦ କହିଲେ ମୁଁ ଏଇଥିପାଇଁ ନନ୍ସେନ୍ସ କହୁଛି, ଗୋଟେ ଜଣେ ବ୍ୟକ୍ତି ଅଫେଣ୍ଡେଡ୍ ହେଲେ ସେ କ୍ୱେଶ୍ଚନ୍ କରିବ ନା, ସେ କ୍ୱେଶ୍ଚନ୍ କଲେ, ଯେତେବେଳେ କ୍ୱେଶ୍ଚନ୍ କଲେ ପ୍ରଭୁପାଦ କହିଲେ ମୁଁ ଥରେ ନନ୍ସେନ୍ସ କହିଛି, କିନ୍ତୁ ଗୀତାରେ ଭଗବାନ 3 ଥର ନନ୍ସେନ୍ସ କହିଛନ୍ତି। କ'ଣ କ'ଣ ନନ୍ସେନ୍ସ ନା ଉତ୍ତର ହେଉଛି, ହଁ ଦୁଷ୍କୃତି ନ ମୁଢ଼ା, ମୁଢ଼ା ମାନେ ରାସ୍କେଲ, ମୁଢ଼ାନନ୍ତି ରାସ୍କେଲ, 3 ଅବଜାନନ୍ତି ମାଙ୍ଗ ମୁଢ଼ା ରାସ୍କେଲ, 3 ଥର ଭଗବାନ ମୁଢ଼ କହିଛନ୍ତି। ମୁଁ ତ ଥରେ କହିଲି, ତୁମର ପ୍ରେଷ୍ଟିଜ୍ ଟିକେ ରଖିଛି ଆମେରିକା ଲୋକ,
ଲୋକମାନେ ବିଚାର କରିବା ଦରକାର, ପ୍ରଶ୍ନ କରିବା ଦରକାର, କାହିଁକି ଆପଣ ଏ ଜିନିଷ କହୁଛନ୍ତି, କାହିଁକି ଏ ଜିନିଷ ଠିକ୍ କି ଭୁଲ। ଲୋକମାନେ ସାଧୁଙ୍କ ନିକଟକୁ ଆସୁଥିଲେ ପ୍ରବଚନ ଶୁଣିବା ପାଇଁ, ବର୍ତ୍ତମାନ ସାଧୁମାନେ ଗାଡ଼ି ଗୁଡ଼ା ଧରି ଲୋକଙ୍କ ନିକଟକୁ ଯାଉଛନ୍ତି। ଆଜ୍ଞା ଆସ ବସ, ମାଇକ୍ ଲଗେଇକି କହିଲା ବେଳକୁ ବି ଶୁଣୁନା, ଏ ଅବସ୍ଥା ଆସିଲା। ଚେତନା ଦୂଷିତ, ଦେଖନ୍ତୁ କେତେ ସରଳ। ମୁନି ଋଷିମାନେ ଆଜି ଫେରୁଛନ୍ତି ଗୁହ୍ୟ ନାମ ବି କୀର୍ତ୍ତନ କରିକରି, କ'ଣ ଗୁହ୍ୟ ନାମ, ସୁଦର୍ଶନୀ କହୁଛନ୍ତି, ବେଦ ଶିରୋଗତ ଅତ୍ୟନ୍ତ ରହସ୍ୟ ନାମ ଭି। ବେଦର ଶିର ଶେଷ ଭାଗରେ ଅତ୍ୟନ୍ତ ଗୁହ୍ୟ ନାମ, କ'ଣ ସେ ଗୁହ୍ୟ ନାମ, ଅଜବା ମନ୍ତ୍ର ନିୟମ ସିଧା କହୁଛନ୍ତି ଯେ ଦୁଷ୍ଟକର୍ଯ୍ୟ ଇମମ୍ ବ୍ୟଞ୍ଜକେଇ କୃଷ୍ଣ ଗୋବିନ୍ଦ ନାମ ଇତି। କୃଷ୍ଣ ଗୋବିନ୍ଦ ନାମ କୀର୍ତ୍ତନ କରି ମୁନିମାନେ ହୃଷ୍ଟ ଚିତ୍ତରେ ଫେରିଲେ ବର୍ତ୍ତମାନ ଭୀଷ୍ମଦେବଙ୍କର। ଏଇ କୃଷ୍ଣ ଗୋବିନ୍ଦ ନାମ, ପ୍ରଭୁଙ୍କର ନାମ, ଭଗବାନଙ୍କର ନାମ, ଏବଂ ଏହା କରି ଫେରୁଛନ୍ତି ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଫେରିବେ। ତେଣୁ ଆମେ ବର୍ତ୍ତମାନ ମଧ୍ୟ କିଛି ସମୟ ପ୍ରଭୁଙ୍କର ନାମ କୀର୍ତ୍ତନ କରିବା। ବିଶ୍ରାମ ନାମ କୀର୍ତ୍ତନ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ କ୍ଷମା ମାଗି ନେଉଛି, ମୋର କଥା କହିବାର ଟିକେ ସ୍ପିଡ଼ି ସବୁ ସମୟରେ ହେଉଛି। ମୁଁ ଆଜିଠୁ ଚେଷ୍ଟା କରିବି, କାରଣ ସାଧୁଗୁରୁ ମୋତେ କହିଲେ, ମୁଁ ତାଙ୍କୁ ମହାରାଜ ମୁଁ କହିଲି, ମହାରାଜ ଆପ୍ ଆପ୍ କୃପା କରେଙ୍ଗ ହେତେ ଇଏ ସମ୍ଭବ ହୁଏ, ମୁଁ ତ କୋସିସ୍ କରାଣ ପ୍ରଭୁପାଦ ମୁଁ କୃତଜ୍ଞ ଜଣାଉଛି। ଏବଂ ବିଶେଷ କରି ଭକ୍ତ ସମାଜରେ ମୋର ବୟୋଜ୍ୟେଷ୍ଠ ଗୁରୁ ଭାଇମାନେ ଯେଉଁମାନେ ବସିକି ଶୁଣୁଛନ୍ତି, ମୁଁ ତାଙ୍କ ନିକଟରେ ବହୁତ ଦେଖନ୍ତି ଋଣୀ ମୋ ମୁଖରୁ ଶୁଣିଲା ଭଳି, କାରଣ ସେମାନେ ମୋ ଗୁରୁଦେବଙ୍କ ମୁଖରୁ ଶୁଣିଛନ୍ତି। ମୁଁ ଏତେ ଯୋଗ୍ୟ ବ୍ୟକ୍ତି ନୁହେଁ, ଆଉ ମୋର ସ୍ୱଭାବ ବି ଟିକିଏ କଠୋର, ମୁଁ ଟିକିଏ କଠୋର ଭାଷା ବେଳେବେଳେ ସଂସ୍କାରଗତ। ମୁଁ ଚେଷ୍ଟା କରୁଛି ପ୍ରଭୁଙ୍କ ପାଦ ପଦ୍ମରେ ମତି ଲଗେଇ କଥା କହିବା ପାଇଁ, ଯଦି ବି କିଛି ମୋର ଭୁଲ ତ୍ରୁଟି ରହିଥାଏ ଆପଣମାନେ ବୈଷ୍ଣବ ଗୁଣରେ କ୍ଷମା ଦେବେ। କାରଣ ଭାଗବତ ଧର୍ମ ଏଭଳି, ଭାଗବତ ଧର୍ମରେ ସବୁଠୁ ବଡ଼ ପ୍ରଫିଟ୍ ହୁଏ ଶ୍ରୋତା ଏ ବକ୍ତା କହୁଛନ୍ତି ନା, ବକ୍ତାରମ୍ ଶ୍ରୋତକମ୍ ପୃଚ୍ଛମ୍ ତତ୍ପାଦମ୍ ସରିଲମ୍ ଯଥା। ଗଙ୍ଗାକୁ, ଗଙ୍ଗା ଜଳ ବା ଚରଣାମୃତକୁ ଯିଏ ସିଞ୍ଚନ କରୁଛି ବା ଯାହା ମୁଣ୍ଡରେ ଆପଣ ସିଞ୍ଚନ କରୁଛନ୍ତି, ଯେଭଳି ସେ ପବିତ୍ର ହେଇଯାଉଛନ୍ତି, ସେଭଳି ଶ୍ରୋତାକୁ ଆଗେ ବକ୍ତାକୁ ପବିତ୍ର କରେ। ମୁଁ ଆଗେ ପବିତ୍ର ହେଲେ ଆପଣମାନେ ମୋତେ ସୁଯୋଗ ଦେଲେ। ବକ୍ତାରମ୍ ଶ୍ରୋତକମ୍ ପୁଚ୍ଛମ୍, ତିନି ଜଣ ପ୍ରଶ୍ନ ପଚାରୁଛି, ଯିଏ ଶୁଣୁଛି ଏବଂ ବକ୍ତା, ତିନି ଜଣଙ୍କର ଶୋଧନ ହୁଏ। ତେଣୁ ଆପଣମାନଙ୍କୁ ମୁଁ ବହୁତ ଧନ୍ୟବାଦ ଦେଉଛି। ମୋର ସେଭଳି ଯୋଗ୍ୟତା ନାହିଁ, ବାସ୍ତବିକ ଯୋଗ୍ୟତା ନାହିଁ, ଯୋଗ୍ୟତାର ମୋର ସବୁଠୁ ବଡ଼ ଜିନିଷ କେବଳ ଗୁରୁକୃଷ୍ଣ କହିଛନ୍ତି ପ୍ରଚାର କରିବା ପାଇଁ, ମୁଁ ସେଇଟା ହିଁ କରୁଛି, ଏଇଟା ମୋର ଯୋଗ୍ୟତା। ଆଉ ମୋର କହିବାର ଶୈଳୀ ଯାହା କିଛି ଆପଣମାନେ ମାର୍ଜିତ କରିବେ, ମୁଁ ଭାବୁଛି ମୋର ଭାବଟାକୁ, ମୋର ଯେତିକି ଭକ୍ତି ଅଛି ଆପଣ ହୃଦୟରେ ପ୍ରତିଫଳିତ ହୋଇଥିବେ, ଆପଣମାନେ ଜାଣିପାରିଥିବେ ମୁଁ କେତେ ବଡ଼ ଭକ୍ତ, ସେଇଟାକୁ ଆପଣ ମୋର ଗ୍ରହଣ କରିବେ, ମୋର ଦୋଷକୁ କ୍ଷମା କରିବେ। ସମୟ ପାଇଁ ଆମେ ପ୍ରଭୁଙ୍କର ନାମ କୀର୍ତ୍ତନ କରି ଆଜିର ଭାଗବତ କଥାକୁ
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ಕೃಷ್ಣ ಹರೆ 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 ರಾಮ ಹರೆ ರಾಮ 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 ಹರೆ
ହରେ କୃଷ୍ଣ
कलयुग सर्वधर्म हरे कृष्ण महामंत्र की जय। जय ग्रंथराज श्रीमद्भागवतम की जय। जय श्री प्रभुपाद जी महाराज की जय। जय श्री